ସଦାକାଳ ମନନଶୀଳ ଜପକୃତ ପ୍ରୟୋଜନ ସିଦ୍ଧି ଲଭତେ। ଯେଉଁମାନେ ମନରେ ଜପ କରନ୍ତି, ମନସା ଜପ ମାନ ମାନସରେ ଯେଉଁମାନେ ଜପ କରନ୍ତି ସେମାନେ ପ୍ରୟୋଜନ ସିଦ୍ଧି ପ୍ରାପ୍ତ ହୁଅନ୍ତି। କିନ୍ତୁ ମହାପୁରୁଷ ଆସି କହିଛନ୍ତି, ଉଭୟ କାର୍ଯ୍ୟ କରିବା ପାଇଁ କହିଛନ୍ତି। ଜପଟା ଆମେ କରୁଛେ, ଜପ କରୁଛେ ସ୍ୱକଲ୍ୟାଣ ପାଇଁ, ନିଜର କଲ୍ୟାଣ ପାଇଁ। କିନ୍ତୁ ଭାରତ ଭୂମିରେ ଯେହେତୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ଏ ଆତ୍ମା, ତେଣୁ ଜଗତର ଉପକାର, ସମସ୍ତଙ୍କର ଉପକାର ପାଇଁ ମଧ୍ୟ ନିଜକୁ ସେଭଳି ପ୍ରସ୍ତୁତ କରିବା ଉଚିତ। ସେଥିପାଇଁ ଅନ୍ୟର ଉପକାର ପାଇଁ ପ୍ରଭୁଙ୍କ ନାମ ସଂକୀର୍ତ୍ତନକୁ ପ୍ରଚାର କରିବା ଉଚିତ, କୀର୍ତ୍ତନ କରିବା ଉଚିତ, ସଂକୀର୍ତ୍ତନ କରିବା ଉଚିତ। ପରନ୍ତୁ ଓଷ୍ଠ ସ୍ପନ୍ଦନ ମାତ୍ରେଣ ଏବ ଜପାତପି ଅଧିକଂ ଫଳଦଂ କୀର୍ତ୍ତନଂ ସିଦ୍ଧ୍ୟତି। ମନରେ କରିବା ଅପେକ୍ଷା ଓଷ୍ଠ ସ୍ପନ୍ଦନ ଦ୍ୱାରା କରିବା ହେଉଛି ଅଧିକା ସିଦ୍ଧି, ଅଧିକା ଫଳପ୍ରଦ। ଏବଂ ତାପରେ ସେଇଟା କିଭଳି ନା, କୀର୍ତ୍ତନାଚ ଶ୍ରବଣ କର୍ତ୍ତୁ ନିଜସ୍ୱ ଚ ସମାଗତ ସମାଗମ ଭବେତ୍। କୀର୍ତ୍ତନ ଦ୍ୱାରା ଜପ କଲେ ନିଜେ ପବିତ୍ର ହେବେ, କୀର୍ତ୍ତନ ଦ୍ୱାରା ନିଜେ ପବିତ୍ର ହେବେ ଏବଂ ସେ କୀର୍ତ୍ତନ ଧ୍ୱନି ଯିଏ ଶ୍ରବଣ କରିବ ସିଏ ବି ପବିତ୍ର ହେବ। ଏସବୁ ଯାହା ଆମେ ଶୁଣୁଛେ ଏସବୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀକୁ ରଚନା କରିଛନ୍ତି। ତେଣୁ ହରିଦାସ ଠାକୁର ଯେଉଁ ବ୍ରାହ୍ମଣକୁ କାଲି କହୁଥିଲେ, ଆମେ ସେ ବିଷୟ ଆଲୋଚନା କରୁଥିଲେ, ପଶୁପକ୍ଷୀ କୀଟ ଆଦି ବୋଲି ଦେନା ପରେ ଶୁଣିଲେ ଯେ ହରିନାମ ତାରା ସବେତରେ, ଜପିଲେ ଶ୍ରୀକୃଷ୍ଣ ନାମ ଆପନେ ସେତରେ, ଉଚ୍ଚ ସଂକୀର୍ତ୍ତନେ ସବ ଉପକାର କରେ। ଉଚ୍ଚ ସଂକୀର୍ତ୍ତନରେ ସମସ୍ତଙ୍କର ଉପକାର ହୁଏ, କାରଣ ଅଲଗା କୌଣସି ମାଧ୍ୟମ ନାହିଁ। ଜୀବର କଲ୍ୟାଣ ପାଇଁ, ଜୀବର ଉପକାର ପାଇଁ, ଜୀବର ପ୍ରକୃତ କଲ୍ୟାଣ ହେବ ନାମ ସଂକୀର୍ତ୍ତନରେ। ସାଧାରଣ ଲୋକ ଏଇଟା ବୁଝନ୍ତି ନା, ନାମର ମହିମା ବୁଝନ୍ତି ନା, ନହେଲେ ବିଚାର କରୁନାହାନ୍ତି। ଆମେ ଗୋଟେ ବସ୍ତୁକୁ ଗ୍ଲୋରିଫାଇ କରିପାରୁ, ଗୋଟେ ବସ୍ତୁର ମହିମାକୁ ହୁଏତ ଆମେ ଉପଲବ୍ଧି କରି ଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ ହୁଏତ ଜାଣିକି ହୁଏତ କେହି ଗ୍ଲୋରିଫାଇ କରିପାରନ୍ତି। କିନ୍ତୁ ନାମ ସଂକୀର୍ତ୍ତନକୁ ଗ୍ଲୋରିଫାଇ କିଏ କରୁଛନ୍ତି? ସ୍ୱୟଂ ଆଣିବା ବ୍ୟକ୍ତି, ସ୍ୱୟଂ ଭଗବାନ, ଯିଏ ନିଜେ ନେଇକି ଆସିଲେ ନାମ ସଂକୀର୍ତ୍ତନ। ଗୋଲକର ପ୍ରେମଧନ ନାମ ସଂକୀର୍ତ୍ତନ ଏହାର ନାମ, ସେ ନିଜେ ସ୍ୱୟଂ ତାର ମହିମାକୁ କୀର୍ତ୍ତନ କରୁଛନ୍ତି। ସେଥିପାଇଁ କହୁଛନ୍ତି ନାମ ସଂକୀର୍ତ୍ତନ ଜୟ, ବର୍ତ୍ତମାନ ବି ଜୟ ହେଉଛି। ସେ କଥା ରଚନା କରିଛନ୍ତି ନା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ତେଣୁ ନାମ ସଂକୀର୍ତ୍ତନ ବିନା ଅଲଗା କୌଣସି ଉପାୟରେ କାହାର ବି କଲ୍ୟାଣ କରାଯାଇପାରିବ ନାହିଁ। ଏବଂ ଏହାଦ୍ୱାରା ଭଗବାନ ଆସିକି ଜଗତରେ ଗୋଟେ ବିପ୍ଳବ ସୃଷ୍ଟି କରିଛନ୍ତି। ଭଗବାନ ଗୋଟେ ଜଗତରେ ଗୋଟେ ବିପ୍ଳବ ସୃଷ୍ଟି କରିଛନ୍ତି, କାରଣ ଅଲଗା ଯେତେ ଅବତାର ଆସିଛନ୍ତି ଭଗବାନ, ଜଗତର ବିଶେଷ କଲ୍ୟାଣ କରିପାରିନାହାନ୍ତି। ଯଦିଓ କଲ୍ୟାଣ କରିଛନ୍ତି, ଭଗବାନ ତ ଆସନ୍ତି କଲ୍ୟାଣମୟ, ନିଶ୍ଚିତ ଜଗତର କିଛି ନା କିଛି କଲ୍ୟାଣ କରିଛନ୍ତି। କିନ୍ତୁ ମହାପ୍ରଭୁ ଯେମିତି କଲ୍ୟାଣ କରିଛନ୍ତି, ସେ ତୁଳନାରେ ଯଦି ବିଚାର କରାଯିବ ତାହେଲେ ଅଲଗା ଅବତାରମାନେ ସେଭଳି କଲ୍ୟାଣ କରିନାହାନ୍ତି। ମହାପ୍ରଭୁ ଆସିକି ପ୍ରେମର ବନ୍ୟା ବୁହାଇ ଦେଲେ ଜଗତରେ କେବଳ ହରିନାମ ସଂକୀର୍ତ୍ତନରେ। ଜାତି, ସ୍ଥାନ, କାଳ, ପାତ୍ର, ପରିବେଶ, ପରିସ୍ଥିତି କୌଣସି ଅପେକ୍ଷା ରହିଲାନି। ଭକ୍ତି ସନ୍ଦର୍ଭରେ ଜୀବ ଗୋସ୍ୱାମୀ ସେ କଥା ରଚନା କରିଥିଲେ, ଗତକାଲି ଆମେ ଶ୍ରବଣ କରୁଥିଲେ, ୟଂଚ କୀର୍ତ୍ତନାଖ୍ୟା ଭକ୍ତିର ଭଗବତ ଦ୍ରବ୍ୟ ଜାତି ଗୁଣକ୍ରିୟା ଭି ଦିନଜନୈକ ବିଷୟାପାର କରୁଣାମୟୀତି ଶ୍ରୁତି ପୁରାଣାଦି ବିଶ୍ରୁତି ଅତଏବ କଳୌ ସ୍ୱଭାବତ ଏବଂ ଅତି ଦିନେଷୁ ଲୋକେଷୁ ଆବିର୍ଭୂୟ ତାନ୍ ଅନାୟାସେନ ଏବ ତତ୍ତ ଯୁଗଗତ ମହାସାଧନା ସର୍ବଂ ଏବ ଫଳଂ ଦଦାନା ସା କୃତାର୍ଥୟତି। ଇଏ ଭକ୍ତି ସନ୍ଦର୍ଭ ଜୀବ ଗୋସ୍ୱାମୀ ରଚନା କରିଛନ୍ତି। ସା କୃତାର୍ଥୟତି, ଜଗତବାସୀଙ୍କୁ କୃତାର୍ଥ କରିଦେଲେ, ଯାହାର ଯୋଗ୍ୟତା ବି ନାହିଁ ପ୍ରେମ ପ୍ରାପ୍ତି ପାଇଁ, ଯାହାର ଯୋଗ୍ୟତା ନାହିଁ ସେଭଳି ଜୀବମାନଙ୍କୁ ମଧ୍ୟ ପ୍ରେମ ଦେବା ପାଇଁ ମହାପ୍ରଭୁ ଆସିକି ଦେଇଦେଲେ, ଆସିଛନ୍ତି ସେଥିପାଇଁ। ଅତି ଦିନେଷୁ ଲୋକେଷୁ, ଅତି ଦିନ ଲୋକମାନଙ୍କ ପାଇଁ ମଧ୍ୟ, ଦିନରେ ଅଧିକ କରେ, ଦିନରେ ଅଧିକ କୃପା କରେ ଭଗବାନ, ନାଇଁ ନା, ହଁ ଦିନରେ ଅଧିକ ଦୟା କରେ ଭଗବାନ, ହଁ ଦିନରେ ଅଧିକ ଦୟା, ଦିନମାନଙ୍କ ପ୍ରତି ଅଧିକା ଦୟା ପ୍ରଦର୍ଶନ କରିଛନ୍ତି ମହାପ୍ରଭୁ। ଅଲଗା ଅବତାରରେ ଏଇଭଳି ଦୟା ପ୍ରଦର୍ଶନ ହେଇନି, ଆଉ ଏ ଦୟା ଦେଖାଇଛନ୍ତି, ଏଭଳି କୃପା କରିଛନ୍ତି କେବଳ ନାମ ସଂକୀର୍ତ୍ତନରେ, ଆଉ କୌଣସି ଉପାୟ ନାହିଁ। ତାହେଲେ ପ୍ରଶ୍ନ ଆସିବ, ଯଦି ନାମ ସଂକୀର୍ତ୍ତନରେ ସବୁ ଦୟା କରିଛନ୍ତି ତାହେଲେ ଆମେ କାହିଁକି ଭଗବାନଙ୍କର କଥା ଆଉ ଶୁଣିବା? ଖାଲି ତ ନାମ ସଂକୀର୍ତ୍ତନ କରିବା, କାହିଁକି ଆଉ ଗୀତା ପଢ଼ିବା, କାହିଁକି ଭାଗବତମ ପଢ଼ିବା, କାହିଁକି ଆଉ କ୍ଲାସ୍ ଶୁଣିବା? କିଛି ତ ଦରକାର ନାହିଁ, ନାମ ସଂକୀର୍ତ୍ତନ ତ ମହାପୁରୁଷ ଦେଇଦେଲେ, ବସି ନାମ ସଂକୀର୍ତ୍ତନ କରିବା, ସାମୂହିକ ଭାବେ ନାମ ସଂକୀର୍ତ୍ତନ କରିବା ବା ନାମ ଜପ କରିବା, ଆଉ କିଛି କରିବା ଦରକାର ନାହିଁ, ସେବା କାହିଁ କରିବା, କିଛି କରିବା ଦରକାର ନାହିଁ। କାହା ମନରେ ହୁଏତ ପ୍ରଶ୍ନ ଆସିପାରେ, ତାହେଲେ ସେବା କରିବା କ'ଣ ଦରକାର? ନାମ ସଂକୀର୍ତ୍ତନ ତ ସବୁ ରହିଲା। ନାମ ସଂକୀର୍ତ୍ତନରେ ରୁଚି ଆସିବା ପାଇଁ ଏସବୁ ଅଲଗା ସବୁ ଯାହା ସବୁ ସାଧନ ରହିଛି, ଆମେ ଭାଗବତ ଶୁଣୁଛେ, ଗୀତା ଶୁଣୁଛେ, ଆଲୋଚନା ହେଉଛି, ସେବା କରୁଛେ, ଯାହା ସବୁ ଅଲଗା ଯାହା ସବୁ ରହିଛି ସେଗୁଡ଼ାକ ସେ ନାମ ସଂକୀର୍ତ୍ତନରେ ରୁଚି ଆସିବା ପାଇଁ, ଏବଂ ନାମ ସଂକୀର୍ତ୍ତନରେ ଯାହାର ଯେତେ ରୁଚି ବଢ଼ିବ ତାହାର ସେବା ପ୍ରତି ଭାବଟା ସେତେ ବି ବଢ଼ିବ। ନାମଟା ତ ଗୋଟେ ସେବାର କ'ଣ, ସେବା ପାଇଁ ତ ପ୍ରାର୍ଥନା ନା, ସେଥିପାଇଁ ସବୁ ସମୟରେ ଆମେ ଭଗବାନ ପାଖରେ ପ୍ରାର୍ଥନା କରୁଛେ, ମୋତେ ଆପଣଙ୍କ ସେବାରେ ଲଗାନ୍ତୁ, ଆପଣଙ୍କ ନିତ୍ୟ ସେବାରେ ନିଯୁକ୍ତ କରନ୍ତୁ। ସେବା ଅଧିକାର ଦିଏ କର ନିଜ ଦାସୀ, ସେବା ଅଧିକାର ମାଗିଛେ। ତୁଳସୀ ମହାରାଜଙ୍କ ପାଖରେ ଆମେ ପ୍ରାର୍ଥନା କରୁନା ପ୍ରତିଦିନ ସକାଳେ ସନ୍ଧ୍ୟାରେ ଆରତୀ ସମୟରେ ସେଇ ପ୍ରାର୍ଥନା, ସେବା ଅଧିକାର। ତାହେଲେ ପ୍ରଶ୍ନ ଆସିବ, ଆଉ ତୁଳସୀ ମହାରାଣୀ ପାଖରେ ସେବା ଅଧିକାର ମାଗିବା କ'ଣ ଦରକାର? ଆମେ ତ ତୁଳସୀ ମାଳିରେ ଜପ କରୁଛେ, ତୁଳସୀ ମାଳି ତ ଦେଇଛନ୍ତି ଗୁରୁଦେବ, ତ ତୁଳସୀ ମାଳି ଦେଇଦେଲେ, ତୁଳସୀ ମାଳିରେ ତ ଜପ କରୁଛେ, ପୁଣି ତ ନାମ କରୁଛେ, ପୁଣି ସେବା କାହିଁକି ମାଗୁଛେ ତୁଳସୀଙ୍କ ପାଖରେ? ନାମରେ ଯଦି ସବୁ ଅଛି, ସବୁ ତ ଅଛି ନିଶ୍ଚିତ, ତାହେଲେ ସେବା ପୁଣି ମାଗୁଛେ କାହିଁକି? ନାମ ତ କରିପାରନ୍ତେ। ଏଟା ସମସ୍ତଙ୍କ ପାଇଁ ଶିକ୍ଷା, ଯିଏ ଭାବୁଛି ସେବାର କିଛି ମହିମା ନାହିଁ, ସେବା କରିବା ଦରକାର ନାହିଁ, ସେବା କ'ଣ ଦରକାର, ଯାହା ଯାହା ରୁଚି ସେୟା କରିବ, ତାହେଲେ କାଟିଦିଅନ୍ତୁ ଆଚାର୍ଯ୍ୟମାନଙ୍କ ସେ ଯେଉଁ ଭଜନ ଦୀନକୃଷ୍ଣ ଦାସ ତ ରଚନା କରିଛନ୍ତି, କାଟିଦିଅନ୍ତୁ, ମନା କରିଦିଅନ୍ତୁ, ନାଇଁ ଆଚାର୍ଯ୍ୟମାନେ ଭୁଲରେ ଲେଖିଦେଇଛନ୍ତି ସେବା ଅଧିକାରଟା ଯେଉଁ ମଗାଯାଉଛି ଏଇଟା ବୋଧେ ଭୁଲରେ ଲେଖିଦେଇଛନ୍ତି, ସେବାଟା ରହିବ ନା। ଜୀବର ସ୍ୱରୂପ ଯଦି କୃଷ୍ଣ ଦାସ, କୃଷ୍ଣଙ୍କର ଦାସ, ତାହେଲେ ସେବା କେମିତି ନ ରହିବ? ସେବା ଯଦି ଏଇଠି ସେବା ଭାବନା ରହୁନି, ମାନେ ନାମ କରୁଛନ୍ତି ଠିକ ଅଛି, ଯେଉଁମାନଙ୍କ ନାମ ସାଧନରେ ଦୃଢ଼ ଭାବ ଆସିଛି ସେ ଭଲ, କିନ୍ତୁ ନାମ କଲା ପରେ ଯଦି ସେବା ଭାବ ଆସୁନି, ସେବାକୁ ଯଦି ଗୌଣ ବିଚାର କରାଯାଉଛି, ସେବା ପ୍ରତି ଯଦି ମହତ୍ଵ ଆସୁନି, ଗୋଟେ ମୁଖ୍ୟ କ'ଣ ଅଙ୍ଗ ବୋଲି ବିଚାର କରାଯାଉନି, ଜୀବର ସ୍ୱରୂପ କଥା ଉପଲବ୍ଧି କରାଯାଇପାରୁନି, ମହତ୍ ଦୃଷ୍ଟି ଯଦି ଦେଖାଯାଉନି, ତାହେଲେ ସେ ନାମର କ'ଣ, ନାମରେ କ'ଣ ରୁଚି ଆସିଛି ବା ନାମରେ କ'ଣ ଆମର ଶ୍ରଦ୍ଧା ଆସିଛି ବୋଲି କୁହାଯିବ? ଏଇଟା ମୁଁ କହୁନି, ଏଇଟା କାହାକୁ ଦୋଷ ଦିଆଯାଉନି, ସିଦ୍ଧାନ୍ତ ଏଇଟା, ଏହା ହେଉଛି ସିଦ୍ଧାନ୍ତ। ଯେକୌଣସି ସେବା କରିବା ପାଇଁ ପଡ଼ିବ ନା, ସବୁ ଭଗବାନଙ୍କର ସବୁକିଛି ସେବା, ଯେକୌଣସି ସେବାଟା ହେଉଛି ଭଗବାନଙ୍କ ସେବା, ଏହା ନୁହେଁ ଯେ ଖାଲି ସମସ୍ତେ ଯାଇକି ଠାକୁରଙ୍କ ସେବା କରିବେ, ନା ସେୟା ନୁହଁ, ସବୁ ସେବା, ସେବାଟା ଆମେ ମାଗୁଛେ ନା। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ମହାପ୍ରଭୁ ଆସିଛନ୍ତି, ନାମ ଦେଇଛନ୍ତି, ଆଚ୍ଛା ମହାପ୍ରଭୁ ତ ପୁଣି ସେବା ଦାୟିତ୍ୱ ଦେଇଛନ୍ତି ଆଚାର୍ଯ୍ୟମାନଙ୍କୁ, ଆମେ ଆମର ତ ଭକ୍ତି ଅଧିକାର ନାହିଁ, ଆମେ ବସି ନାମ କରିପାରିବାନି। ଆଚାର୍ଯ୍ୟମାନେ ଷୋଳ ଗୋସ୍ୱାମୀ, ସେମାନଙ୍କର କ'ଣ ଭକ୍ତି ଅଧିକାର ନଥିଲା କି? ସେମାନଙ୍କର ଭକ୍ତି ଅଧିକାର ଥିଲା କି ନାହିଁ? ସେମାନେ ତ ବସି ନାମ କରିପାରିଥାନ୍ତେ ଗୋଟେ ସ୍ଥାନରେ, ମହାପ୍ରଭୁ କାହିଁକି ତାଙ୍କୁ ଅଲଗା ସେବା ଦେଲେ? କାହାକୁ କହିଲେ ତୁମେ ଗ୍ରନ୍ଥ ରଚନା କର, କାହାକୁ କହିଲେ ତୁମେ ଲୁପ୍ତ ତୀର୍ଥ ଉଦ୍ଧାର କର, ବିଭିନ୍ନ ସ୍ୱାଦେଶ ଦେଲେ କାହିଁ? ସେମାନେ ତ ପୁଣି ବିଗ୍ରହ ସେବା କରୁଥିଲେ, କାହିଁ କରୁଥିଲେ? ତେଣୁ ଏ ନାମ ଏବଂ ସେବା ଉଭୟ ହେଉଛନ୍ତି ପରିପୂରକ, ପରିପୂରକ। ତେଣୁ ମହାପ୍ରଭୁ ଆସିଛନ୍ତି, ଯେଉଁ ନାମ ଦେଇଛନ୍ତି, ସେ ନାମ ସଂକୀର୍ତ୍ତନ ବିଷୟରେ ଆମେ ଆଲୋଚନା କରୁଛେ। ଦିନ ଜନେ ଏକ ବିଷୟାପାର କରୁଣାମୟୀତି ଶ୍ରୁତି ପୁରାଣାଦି ବିଶ୍ରୁତି, ଦିନଜନ ମାନଙ୍କର ବିଷୟ ଭାବନାରୁ ସେମାନଙ୍କୁ କେମିତି ଉତ୍ତୀର୍ଣ୍ଣ କରେଇବେ, କେମିତି ପ୍ରେମ ଦେବେ, ଏଇଥିପାଇଁ ଆସି ନାମ ଦେଲେ। ଅତଏବ କଳୌ ସ୍ୱଭାବତ ଏବ ଅତି ଦିନେ ଶ୍ଳୋକେଶୁ ଆବିର୍ଭୂୟ ତାନ୍ ଅନାୟାସେନ ଏବ, ସେମାନେ କିଭଳି ଅନାୟାସରେ ତତ୍ତତ୍ ଯୋଗଗତ ମହାସାଧନା ନାଂ ସର୍ବୈବ ଫଳଂ ଦଦାନ ଆଶା କୃତାର୍ଥୟତି। ସେ ଜୀବମାନେ କେମିତି ତାଙ୍କର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହେବେ? ଅଲଗା ଯୁଗର ଯେଉଁ ସାଧନ କରିକି ବ୍ୟକ୍ତି ଫଳ ପାଉଥିଲେ, କଳିଯୁଗରେ କେମିତି ସାଧନ କରିବି? କଳିଯୁଗର ସାଧନ କ'ଣ? କଳିଯୁଗର ସାଧନ କିଛି ନାହିଁ, କେବଳ ନାମ। ତା ମାନେ ନୁହେଁ ଯେ ଭଗବାନଙ୍କ ସେବା ନାହିଁ, ଅଲଗା ସେବା ନାହିଁ, ନାହିଁ, ନାମଟା ସାଧନ, ଭଗବାନଙ୍କ ସେବା ତ ହେଉଛି ନିତ୍ୟ, ସେବାଟା ହେଉଛି ନିତ୍ୟ, ସାଧନଟା ହେଉଛି ନାମ, ଏଇଟା ବୁଝିବା ଆବଶ୍ୟକ, ହଁ କି ନାହିଁ? ସେବାଟା ହେଲା ନିତ୍ୟ, ନାମଟା ନିତ୍ୟ ବୋଲି କୁହାଯାଏ, କ'ଣ ଗୋଲଧାମ ବୋଲି ବସି ଜପମାଳା ଧରି ନାମ କରିବା ବୋଲି କି ସେମାନେ ଅଛି ନା? ସେଇଟା ତ ସେବା କରିବା ନା। ଗୋପୀମାନେ କେତେ ନାମ କରୁଥିଲେ କହୁନାହାନ୍ତି, ଯଶୋଦା ମା କେତେ ନାମ କରୁଥିଲେ କ'ଣ ଗତି ବାବା, ଯଶୋଦା ମା କେତେ ମାଳା ଜପ କରୁଥିଲେ ଦିନକୁ? ଗୋପୀମାନେ କେତେ ଜପ କରୁଥିଲେ ବସିକି? ସରିଯାଇଛି, ତେଣୁ ଆମର ସରିନି, ତେଣୁ ଆମର ଆରମ୍ଭ ହେଉଛି। ହଁ ସେୟା, ତେଣୁ କହିବା ତାତ୍ପର୍ଯ୍ୟ ସେ ସ୍ଥିତିଟା ହେଉଛି ସେବା, ସେବାଟା ହେଉଛି ନିତ୍ୟ, ନାମଟା ଆମର ସାଧନ। ନାମରେ ପ୍ରେମ ଅଛି, ମହାପୁରୁଷ ସେ ଦେଇଛନ୍ତି ନା, ଯତ ଏବ ତୟବ କଳୌ ଭଗବତ ବିଶେଷତ୍ୱଶ୍ଚ ସନ୍ତୋଷ ଭବତୀ। ଯେଉଁଥିରେ ଯେଉଁ ନାମକୁ ଦେଇକି ପ୍ରେମକୁ ଦେଇକି ତୟବ କଳୌ ଭଗବତ ବିଶେଷତ୍ୱଶ୍ଚ ସନ୍ତୋଷ ଭବତୀ, ବିଶେଷ ଭାବେ ଭଗବାନ ସନ୍ତୁଷ୍ଟ ନାମକୁ ଦେଇକି। ତାମାନେ ଏଠୁ ଗୋଟେ ସୂଚନା ମିଳୁଛି, ସଂସ୍କୃତ ତ ଆମର ତ ବୁଝିବା ତ ଅଧିକାର ନାହିଁ ବା ମୁଁ ବୁଝିପାରେ ନା, କେବଳ ସାଧୁଗୁରୁଙ୍କ କୃପାରୁ, ଆପଣମାନଙ୍କ କୃପାରୁ, ଶାସ୍ତ୍ର କୃପାରୁ ଯାହା କିଛି ବୁଝେ। କଳୌ ଭଗବତ ବିଶେଷତ୍ୱଶ୍ଚ ସନ୍ତୋଷ ଭବତୀ, କଳିଯୁଗରେ ଭଗବାନ ଏଇ ନାମ ମାଧ୍ୟମରେ ପ୍ରେମକୁ ଦେଇକି ବିଶେଷ ଭାବେ ସନ୍ତୁଷ୍ଟ ହୋଇଛନ୍ତି। ତ ଏଇଠୁ ସ୍ପଷ୍ଟ ବୋଧେ ସୂଚନା ମିଳେ, ଅଲଗା ଯୁଗରେ ଭଗବାନ ଯେଉଁ ଆସିଛନ୍ତି ନିଜେ ଏତେ ସନ୍ତୁଷ୍ଟ ହୋଇନାହାନ୍ତି, ହୋଇଛନ୍ତି କି କାହିଁକି, ପ୍ରେମ ଦେଇନାହାନ୍ତି ନା। ଆମେ ସିନା ଭଗବାନଙ୍କୁ ଭୁଲି ଯାଇଛେ, ଭଗବାନ କ'ଣ ଆମକୁ ଭୁଲି ଯାଇଛନ୍ତି କି? ଭଗବାନ ତ ଆମକୁ ଭୁଲନ୍ତିନି, ଜୀବ ଭଗବାନଙ୍କୁ ଭୁଲି ଯାଇଛି କିନ୍ତୁ ଭଗବାନ ଜୀବକୁ ଭୁଲି ନାହାନ୍ତି। ତେଣୁ ଜୀବର କଲ୍ୟାଣ ଭଗବାନ ସବୁ ସମୟରେ ଚାହୁଁଛନ୍ତି, କିନ୍ତୁ ଅଲଗା ଯୁଗରେ ଆସିକି ଏଇଭଳି କଲ୍ୟାଣ କରିପାରିନାହାନ୍ତି। ତେଣୁ ଏଇ ଯୁଗରେ ବିଶେଷ କରି ଏଇ ଧନ୍ୟ କଳି, ଏଇ କଳି ଯୁଗରେ ଯେଉଁ ମହାପ୍ରଭୁ ଆସିକି ଜୀବମାନଙ୍କ ପାଇଁ ଏଭଳି ଅଦାର୍ଯ୍ୟ ଲୀଳା ପ୍ରଦର୍ଶନ କରିଛନ୍ତି, କରୁଣାର ସାଗରକୁ ପୁରା ଖୋଲିଦେଲେ, ତ ଏଇଥିରେ ଭଗବାନ ନିଜେ ବି ସନ୍ତୁଷ୍ଟ ଅଛନ୍ତି, ବହୁ ସନ୍ତୋଷ। ବିଶେଷତ୍ୱଶ୍ଚ ସନ୍ତୋଷ ଭବତୀ, ବିଶେଷ ଭାବେ ଇଏ ରଚନା କରୁଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସରି ଏଇଟା ଜୀବ ଗୋସ୍ୱାମୀ, ଜୀବ ଗୋସ୍ୱାମୀ ଭକ୍ତି ସନ୍ଦର୍ଭରେ ଏ କଥା ରଚନା କରୁଛନ୍ତି। ତେଣୁ ଭଗବାନ ନିଜେ ସନ୍ତୁଷ୍ଟ ଅଛନ୍ତି। ଜୀବ ଗୋସ୍ୱାମୀ ହେଉଛନ୍ତି ପ୍ରକୃତରେ ଆମର ଆଚାର୍ଯ୍ୟମାନଙ୍କ ଭିତରେ ଯଦି ସବୁଠୁ ଅଧିକା ବିଦ୍ୱାନ କିଏ ଥାନ୍ତି, ଅଧିକା ବିଦ୍ୱାନ, ତାହେଲେ ଦୁଇ ଜଣ, କିଏ କିଏ ଜାଣିଛନ୍ତି? ଜଣେ ହେଉଛନ୍ତି ଜୀବ ଗୋସ୍ୱାମୀ, ଜଣେ ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଏ ଦୁଇଜଣ ବହୁତ ବିଦ୍ୱାନ, ଏମାନଙ୍କର ବିଦ୍ୱତ୍ତାକୁ କଳନା କରାପାରିବ, କଳନା କରାଯାଇପାରିବ ନା। ସବୁ ଆଚାର୍ଯ୍ୟମାନେ ବିଦ୍ୱାନ ନୁହଁ, ଅଲଗା ଆଚାର୍ଯ୍ୟମାନେ ବିଦ୍ୱାନ ନୁହନ୍ତି, କିଶୋର ଗୋସ୍ୱାମୀ, ବିଶ୍ୱନାଥ ଚକ୍ର ଠାକୁର ସମସ୍ତେ ବିଦ୍ୱାନ, କିନ୍ତୁ ଏମାନେ ବହୁତ, ତାଙ୍କ ସ୍ଥିତି ବହୁତ ଉଚ୍ଚ ସ୍ଥିତି, ମାନେ ଭାଷା ପାଉନି କହିବା ପାଇଁ, କିନ୍ତୁ ଏ ଦୁଇ ଜଣ ହେଉଛନ୍ତି ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି। ଆଉ ଜୀବ ଗୋସ୍ୱାମୀ ରଚନା କରିଛନ୍ତି, ଜୀବ ଗୋସ୍ୱାମୀଙ୍କର ସ୍ୱରଚିତ ଶ୍ଳୋକ ବା ବହୁତ ସ୍ୱରଚିତ ଶ୍ଳୋକ ଷଟ୍ ସନ୍ଦର୍ଭ ରହିଲେ, ବହୁତ ଗ୍ରନ୍ଥ ରହିଛନ୍ତି। ତେଣୁ ଭଗବାନ ଅନ୍ୟ ଯୁଗରେ ପାପୀମାନଙ୍କୁ ଆସିକି କ'ଣ କରିଥିଲେ, ବିନାଶ କରିଛନ୍ତି, ପାପୀମାନଙ୍କୁ ବିନାଶ କରିଛନ୍ତି। ଯେଉଁମାନେ ଭକ୍ତ ବା କ'ଣ ଧାର୍ମିକ ସାଧୁମାନେ, ସାଧୁମାନଙ୍କୁ ସୁରକ୍ଷା ଦେଇଛନ୍ତି, ପାପୀମାନଙ୍କୁ ବିନାଶ କରିଛନ୍ତି, କିନ୍ତୁ ମହାପ୍ରଭୁ ଆସି କ'ଣ କଲେ, ପାପୀମାନଙ୍କୁ ବିନାଶ କରିନାହାନ୍ତି, ମହାପ୍ରଭୁ ଆସି ପାପୀମାନଙ୍କୁ ଶୋଧନ କରିଛନ୍ତି। ଏଇଟା ହେଉଛି ମହାପ୍ରଭୁଙ୍କର ଲୀଳା। ଅଲଗା ଯୁଗରେ ଭଗବାନ ଆସିକି ପାପୀମାନଙ୍କୁ ବିନାଶ କଲେ, କିନ୍ତୁ ମହାପ୍ରଭୁ ଆସିକି ସମସ୍ତଙ୍କୁ ଶୋଧନ କଲେ, ଆଉ ଅସ୍ତ୍ର ବି ଧରିନାହାନ୍ତି। ଭଗବାନ କ'ଣ ଆସି ଅସ୍ତ୍ର ଧରିଛନ୍ତି ନା, ଅସ୍ତ୍ର ଧରିନାହାନ୍ତି, ସେଇଟା ଆମର ଆଲୋଚନା ହେଇଥିଲା ନା। ଅଲଗା ଯୁଗରେ ଭଗବାନ ଆସିକି ଅସ୍ତ୍ର ଧରିଛନ୍ତି, ଦେଖୁନାହାନ୍ତି ସେ କଥା କହୁଛନ୍ତି, ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ, ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ, ଅସୁରେର କରିଲ ସଂହାର, ଅସୁରେର କରିଲ ସଂହାର, ତେବେ
ଅସ୍ତ୍ର ନା ଧରିଲ, ପ୍ରାଣେ କାରେ ନା ମାରିଲ, ଏବେ ଅସ୍ତ୍ର ନା ଧରିଲ, ପ୍ରାଣେ କାରେ ନା ମାରିଲ, ଚିତ୍ତ ଶୁଦ୍ଧି କରିଲ ସବାର, ଚିତ୍ତ ଶୁଦ୍ଧି କରିଲ ସବାର।
ଇଏ ହେଉଛି ମହାପ୍ରଭୁଙ୍କର ବିଶେଷତ୍ଵ। ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରି, ରାମ ଆଦି ଅବତାରେ କ୍ରୋଧର ଅସ୍ତ୍ର ଧରିଛନ୍ତି ନା, ରାବଣକୁ ବିନାଶ କଲେ ଅସ୍ତ୍ର ଧରିଲେ ନା, ଅସୁରର କରିଲ ସଂହାର, ବିଭିନ୍ନ ଅସୁରମାନଙ୍କୁ ସଂହାର କରିଛନ୍ତି, କିନ୍ତୁ ଏବେ ଅସ୍ତ୍ର ନା ଧରିଲ, ପ୍ରାଣେ କାହାରେ ନା ମାରିଲ, ଏବେ ଆସିଲେ ଅସ୍ତ୍ର ଧରି ନାହାନ୍ତି, ପ୍ରାଣରେ କାହାକୁ ମାରି ନାହାନ୍ତି, ବରଂ କ'ଣ କରିଛନ୍ତି, ସମସ୍ତଙ୍କୁ ପ୍ରେମ ଦେଇଦେଇଛନ୍ତି। ଚିତ୍ତ ଶୁଦ୍ଧି କରିଲ ସବାର, ସମସ୍ତଙ୍କ ଚିତ୍ତ ଶୁଦ୍ଧି କରିଦେଲେ। ଦେଖୁନାହାନ୍ତି, ସେଥିପାଇଁ ଆମେ ଏ ନାମ ସଂକୀର୍ତ୍ତନ ତ ପ୍ରଥମ ଷ୍ଟେପ୍ ଆମେ ଶୁଣୁଥିଲେ, ଚେତ ଦର୍ପଣ ମାର୍ଜନ ପ୍ରଥମ ଷ୍ଟେପ୍, କେବଳ ଗୋଟିଏ ଅସ୍ତ୍ର ନାମ, ଚିତ୍ତ ଶୁଦ୍ଧି କରିଲ ସବାର। ଆଉ ନାମକୁ ଯିଏ ବି ବିରୋଧ କରିଛନ୍ତି ସେମାନେ ବି, ସେମାନଙ୍କ ଚିତ୍ତ ବି ଶୁଦ୍ଧ ହେଇଛି ନାମର। ସେଥିପାଇଁ ଭକ୍ତିମ ଠାକୁର ରଚନା କଲେ କ'ଣ, ନାମ ଢଙ୍କା ଧ୍ୱନି କରିତେ ଯାଇବେ ଭେଟିବ ମୁରଲୀ ଧର, ନାମର ନିଶାନ ଧର, ସେ ଭଜନ ନାହିଁ ନା ଶେଷରେ କହିଛନ୍ତି, ନାମର ନିଶାନ ଧର, ନାମର ପତାକା ଧରି ଚାଲ। ନିଶାନ ମାନେ କ'ଣ, ପତାକା ନା, ଯେମିତି ରାଜା ରାଜୁଡ଼ା ଆସୁଛନ୍ତି, ରାଜା ରାଜୁଡ଼ା ଆସିଲେ ତାଙ୍କର ସବୁ ପତାକା ଫତାକା ସବୁ ଯାଏ, ସେଦିନ ନାମ ଆସୁଛନ୍ତି, ନାମ ସ୍ୱୟଂ ଭଗବାନ, ନାମ ନାମ ଭିତରେ କୌଣସି ଫରକ ନାହିଁ, ନାମ ଆସୁଛନ୍ତି, ନାମ ସଙ୍ଗରେ ପତାକା ଯିବା ଦରକାର, ସେଥିପାଇଁ ଆମର ସବୁ କୀର୍ତ୍ତନରେ ପତାକା ଯାଏ। ଭକ୍ତିମନ ଠାକୁର ଏଇଟା କହିଛନ୍ତି, ନାମର ନିଶାନ ଧର, ନାମର ପତାକା ଧରି ଚାଲ, ଭେଟିବେ ମୁରଲୀ ଧର। ତେଣୁ ନାମ ସଂକୀର୍ତ୍ତନ ଭଳି ଅଲଗା କୌଣସି ସାଧନ ନାହିଁ, ସେଥିପାଇଁ ସବୁ ସାଧନମାନଙ୍କ ଭିତରେ ଏଇଟା ହେଉଛି ଶ୍ରେଷ୍ଠ ସାଧନ, ପ୍ରଧାନତମମ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ପ୍ରଧାନତମମ, ପ୍ରଧାନତର ନୁହଁ, ପ୍ରଧାନ ନୁହଁ, ପ୍ରଧାନତମ ସାଧନ। ସେଥିପାଇଁ ଆଜି କେବଳ ଲୀଳା ଶୁଣିବା, ଦୁଇଟି ଖଣ୍ଡ ଲୀଳା ଶୁଣିବା, କାହିଁକି ମହାପ୍ରଭୁ କହିଲେ ସଂକୀର୍ତ୍ତନ ଯଜ୍ଞର ଜୟ ହେଉ। ସଂକୀର୍ତ୍ତନ ଯଜ୍ଞକୁ ସମସ୍ତେ ଆମେ ଜାଣିଛନ୍ତି, ତଥାପି ପ୍ରସଙ୍ଗରେ ଆସୁଛନ୍ତି, ଶୁଣିବା ଆବଶ୍ୟକ। ଯେମିତି ସଂକୀର୍ତ୍ତନ ଯଜ୍ଞଙ୍କୁ ବିରୋଧ କରୁଥିଲେ କିଏ, କାଜି, କାଜି ବିରୋଧ କରୁଥିଲେ କି ନାହିଁ, ନାମ ସଂକୀର୍ତ୍ତନର ଭକ୍ତମାନେ କରନ୍ତି, କାଜି ବିରୋଧ କରନ୍ତି, ସେଠି ଆଜି ବି ଅଛି ନା ସେବା ସଙ୍ଗରେ, ଦେଖୁନାହାନ୍ତି ସେ ଯେଉଁ ଖୋଳ, ଭଙ୍ଗା ଭଙ୍ଗା ଖୋଳ ଆଜି ବି ଅଛି, କାଜି ବିରୋଧ କରିଥିଲେ, ବିରୋଧ କରିଛନ୍ତି, ସମସ୍ତେ ଯାଇକି ମହାପ୍ରଭୁଙ୍କ ପାଖରେ ନିବେଦନ କରିଛନ୍ତି, ମହାପ୍ରଭୁ ଆପଣ ଆଦେଶ ଆମେ ସମସ୍ତେ ନାମ କରୁଛୁ, କିନ୍ତୁ ଏ ମୁସଲମାନ କାଜି ଅଛନ୍ତି, ଇଏ ବିରୋଧ କରୁଛନ୍ତି, ଚାନ୍ଦ କାଜି ବିରୋଧ କରୁଛନ୍ତି। ମହାପ୍ରଭୁ କ'ଣ କହିଲେ ଜାଣିଛନ୍ତି, ଏ ଦେଖନ୍ତୁ ସେ ହିଁ କହୁଛନ୍ତି ପରମ ବିଜେତା ଶ୍ରୀକୃଷ୍ଣ ସଂକୀର୍ତ୍ତନ, ମହାପ୍ରଭୁ କ'ଣ ଆଦେଶ ଦେଲେ ଦେଖନ୍ତୁ, ପ୍ରଭୁ ଆଜ୍ଞା ଦିଲ ଯାହା କର କୀର୍ତ୍ତନ, ପ୍ରଭୁ ଆଜ୍ଞା ଦିଲ ଯାହା କର କୀର୍ତ୍ତନ, ଆମି ସଂହାରିବ ଆଜି ସକଳ ଯବନ, ଆମି ସଂହାରିବ ଆଜି ସକଳ ଯବନ, ନଗରେ ନଗରେ ଆଜି କରିମୁ କୀର୍ତ୍ତନ, ନଗରେ ନଗରେ ଆଜି କୀର୍ତ୍ତନ, ସନ୍ଧ୍ୟା କାଳେ କର ସବେ ନଗର ମଣ୍ଡନ, ସନ୍ଧ୍ୟା କାଳେ କର ସବେ ନଗର ମଣ୍ଡନ। ତ ଚାନ୍ଦ କାଜୀ ଯେତେବେଳେ ବାଧା ଦେଇଛନ୍ତି ସବୁ ଭକ୍ତମାନେ ଯାଇକି କ'ଣ ବହୁତ ଦୁଃଖିତ ଅନ୍ତରେ ବ୍ୟଥିତ ଚିତ୍ତରେ ଯାଇକି ମହାପ୍ରଭୁ ପାଖରେ ନିବେଦନ କରିଥିଲେ। ମହାପ୍ରଭୁ ଶେଷରେ ପୁରା ହୁଙ୍କାର ଛାଡ଼ି କହିଥିଲେ, ଅଦ୍ୱୈତ ଆଚାର୍ଯ୍ୟ ଯେମିତି ହୁଙ୍କାର କରିଥିଲେ, ମହାପ୍ରଭୁ ଶେଷରେ ହୁଙ୍କାର କରିକି ସମସ୍ତଙ୍କ ପାଖରେ ଏଇ କଥା କହିଥିଲେ, ପ୍ରଭୁ ଆଜ୍ଞା ଦେଲ ଯାହ କର କୀର୍ତ୍ତନ। କହିଲେ ସିଏ ବାଧା ଦେଉଛନ୍ତି ତ ଠିକ୍ ଅଛି, ତୁମେ ଯାଅ କୀର୍ତ୍ତନ କର, ଆମେ ସଂହାରିବା ଆଜି ସକଳ ଯବନ। ମୁଁ ସମସ୍ତ ଯବନକୁ କାଜି ବାଧା ଦେଇଛନ୍ତି ତ ଚାନ୍ଦ କାଜି, ମୁଁ ସମସ୍ତ ଯବନକୁ ଆଜି ସଂହାର କରିବି, ଚାଲ। ଦେଖନ୍ତୁ ଆମେ ପୂର୍ବରୁ କ'ଣ ଶୁଣିଲେ, ବର୍ତ୍ତମାନ କ'ଣ ଶୁଣିଲେ, ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ, ଅସ୍ତ୍ର ଧରିଥିଲେ। ଏଇଠି କ'ଣ କହିଲେ, ଏଇଠି କହିଲେ ମୁଁ ସବୁ ଯବନମାନଙ୍କୁ ସଂହାର କରିବି। ଅସ୍ତ୍ର କ'ଣ, ଅସ୍ତ୍ର ତ ଆଣିନାହାନ୍ତି କିଛି, ଅସ୍ତ୍ର ଆଣିନାହାନ୍ତି, କିନ୍ତୁ ସଂହାର କରିବା କଥା କହିଲେ। ପୁଣି କହୁଛନ୍ତି କ'ଣ, ସଂହାର କରିବେ କେମିତି, ନା ନଗରେ ନଗରେ ଆଜି କରିମୁ କୀର୍ତ୍ତନ, ନଗରେ ନଗରେ ଆଜି ମୁଁ କୀର୍ତ୍ତନ କରିବି। ଦେଖନ୍ତୁ ଅସ୍ତ୍ର ହେଲା ଏହା, ନଗରେ ନଗରେ ଆଜି କରିମୁ କୀର୍ତ୍ତନ, ସନ୍ଧ୍ୟାକାଳେ କର ସବେ ନଗର ମଣ୍ଡନ। ସନ୍ଧ୍ୟା ସମୟରେ ଆଜି କୀର୍ତ୍ତନ ହେବ, ସମସ୍ତେ ଆଜି କୀର୍ତ୍ତନ କରିବେ, ମୁଁ ମଧ୍ୟ କୀର୍ତ୍ତନ କରିବି, ଆଉ ନଗରକୁ ପୁରା ମଣ୍ଡନ କର, ପୁରା ଡେକୋରେସନ୍ କର ନଗରକୁ, ନଦିଆ ନଗରକୁ ପୁରା ଡେକୋରେସନ୍ କରାହେଲା ନବଦ୍ୱୀପ। ମହାପୁର ଆଦେଶ ଦେଇଛନ୍ତି ଆଉ, ତାପରେ କହୁଛନ୍ତି କେମିତି ଡେକୋରେସନ୍ କରିବେ, ସେ କହିଲେ ସନ୍ଧ୍ୟା ତେ ଦେଉଟି ସବ ଜ୍ୱାଳ ଘରେ ଘରେ, ସନ୍ଧ୍ୟା ତେ ଦେଉଟି ସବ ଜ୍ୱାଳ ଘରେ ଘରେ, কাজি আসি মোরে মনা করে, দেখো কোন কাজি আসি মোরে মনা করে। মহাপ্রভু কলে দেখিবা, কলে দেখো কোন কাজি আসি মোরে মনা করে, মু দেখিবি কো কাজি আসি মতে মনা করিব। ভগবান কৌছেন এইভাবে চৈতন্য মহাপ্রভু করুণার অবতার, কিন্তু আজ কোণ কহিলে দেখুন, কহিলেন মু সব যবন মানুষ সংহার করিবি, সন্ধ্যার সমস্তে নগরকে পুরা ডেকোরেসন কর, আউ সন্ধ্যার কোণ কর সব ঘরে দীপ জ্বলাও, সন্ধ্যা সব দীপ দিয়া যায় নিবি, জানি ঘর মানুষ সব সন্ধ্যা সময় সন্ধ্যাবতী দিয়া যায়। আজিকাল তো নাই, আজিকাল তো টাউন বজার যে অছি সে তো সন্ধ্যার জানি নথি, সন্ধ্যার দীপ দিয়া যায় এটা এটা নথি কে লোক জানন্তি। ହଁ ଗାଁ ଗହଳି ଅଛି, ଟାଉନ୍ କଥା ମୁଁ କହୁଛି ନା, ଟାଉନ୍ରେ ନଥାଏ। ଆମେ ତ ଦେଖିଛୁ ଆମର ସମସ୍ତ ଅନୁଭବ ଥିବ, ସମସ୍ତଙ୍କ ଘରେ ସେ ହେଇଥିବ, ପୁରୁଣା ପୂର୍ବ ଆଶ୍ରମରେ ଦେଖି ଘରର ଯେଉଁ ସ୍ଥାନରେ ସଳିତା ନେଇକି ଦୀପ ଦିଅନ୍ତି ସେ ଜାଗାଟା ପୁରା କଳା ପଡ଼ି ଯାଇଥିବ, କାରଣ ସବୁଦିନେ ସେଇଠି ଦିଅନ୍ତି ସନ୍ଧ୍ୟାବତୀ, ଦୁଆର ବନ୍ଧ ପାଖରେ ଦେବେ, ତୁଳସୀ ମହାରାଣୀଙ୍କ ପାଖରେ ଦେବେ, ସନ୍ଧ୍ୟାରେ ସବୁ କାର୍ଯ୍ୟ କରାଯାଏ। ସନ୍ଧ୍ୟା ସମୟରେ କ'ଣ କରାଯାଏ ତ ଲୋକ ଜାଣନ୍ତି ନା, ଟାଉନ୍ ବଜାର ଲୋକ ସନ୍ଧ୍ୟା ସମୟରେ କ'ଣ କରିବା ଉଚିତ କ'ଣ କରିବା ଉଚିତ ନ ଜାଣନ୍ତିନି। ସନ୍ଧ୍ୟା ସମୟରେ କ'ଣ କରାଯାଏ, ସନ୍ଧ୍ୟା ସମୟରେ କେବଳ କୀର୍ତ୍ତନ କରାଯାଏ, ମହାପ୍ରଭୁ ଆଦେଶ ଦେଉଛନ୍ତି ଦେଖୁନାହାନ୍ତି। ସନ୍ଧ୍ୟା ସମୟରେ କ'ଣ କ'ଣ କରିବା ଉଚିତ ଏଇଟା ବି ଲୋକ ଜାଣନ୍ତି ନା, ସନ୍ଧ୍ୟା ସମୟରେ ଚାରିଟା ଜିନିଷ କରାଯାଏ ନା, କ'ଣ କ'ଣ ଜାଣିଛନ୍ତି, ସନ୍ଧ୍ୟାକାଳେ ଚାରିଟା ଜିନିଷ କରାଯାଏ ନା, ସନ୍ଧ୍ୟାକାଳେ ତୁ ସମ୍ପ୍ରାପ୍ତେ ଚତୁଷ୍କର୍ମାଣି ବର୍ଜୟେ ଆହାରଂ ମୈଥୁନଂ ନିଦ୍ରା ସ୍ୱାଧ୍ୟାୟଂ ଚ ବିଶେଷତଃ। ଏ ଚାରିଟା କରାଯିବନି ସନ୍ଧ୍ୟା ସମୟରେ, ସନ୍ଧ୍ୟାକାଳେ ତୁ ସମ୍ପ୍ରାପ୍ତେ ଚତୁଷ୍କର୍ମାଣି ବର୍ଜୟେତ୍, ସନ୍ଧ୍ୟାକାଳେ ଚାରିଟା କାର୍ଯ୍ୟକୁ ବର୍ଜନ କରିବା ଉଚିତ। ସାଧାରଣ ଲୋକଟା ବୁଝନ୍ତିନି ଜାଣନ୍ତିନି, କ'ଣ ନା ଆମେ ଶିକ୍ଷିତ, ଏଥିରେ କ'ଣ ଶିକ୍ଷିତ, ଶାସ୍ତ୍ର ସିଦ୍ଧାନ୍ତ ଦେଖୁନାହାନ୍ତି, ଏଗୁଡ଼ା କରିବା ଉଚିତ ନୁହଁ। ଚତୁଷ୍କର୍ମଣି ବର୍ଜେତ୍, କ'ଣ କ'ଣ ଚାରିଟା କର୍ମ, ଆହାରଂ ଭୋଜନ, ମୈଥୁନଂ ମୈଥୁନ ନିଦ୍ରା, ସ୍ୱାଧ୍ୟାୟ। ଆହାର କ'ଣ, ମୈଥୁନ ନିଦ୍ରା ସ୍ୱାଧ୍ୟାୟ, ଏଇ ଚାରିଟା କାର୍ଯ୍ୟ ସନ୍ଧ୍ୟା ସମୟରେ କରାଯିବ ନାହିଁ। ପ୍ରଶ୍ନ ଆସିବା, ଆଚ୍ଛା କଲେ ଅସୁବିଧା କ'ଣ ଅଛି, ସନ୍ଧ୍ୟାକାଳେ ଏଗୁଡ଼ା କରାଯିବନି କୁହାହେଲା, କଲେ ଅସୁବିଧା କ'ଣ ଅଛି? ଶାସ୍ତ୍ର ସିଦ୍ଧାନ୍ତ ଦେଖନ୍ତୁ କ'ଣ,
ଆହାରେ ଜାୟତେ ବ୍ୟାଧି ଗର୍ଭଦୃଷ୍ଟି ଚମେଥୁନେ ନିଦ୍ରାୟଂ ହରତେ ଲକ୍ଷ୍ମୀ ସ୍ୱାଧ୍ୟାୟେ ମରଣଂ ଧ୍ରୁବଂ।
ସନ୍ଧ୍ୟା ସମୟରେ ଯଦି ଏ ଚାରିଟା କାର୍ଯ୍ୟ କରିବେ ତାହେଲେ କ'ଣ କ୍ଷତି ଦେଖନ୍ତୁ, ଆହାରେ ଦେଖନ୍ତୁ ଲୋକ ପ୍ରାୟ ସନ୍ଧ୍ୟାରେ ହିଁ ବେଶୀ ଖାଉଛନ୍ତି, ଫାଷ୍ଟଫୁଡ୍ ଗୁପଚୁପ ଚାଟ କ'ଣ କ'ଣ ସବୁ ଖାଇବେ ସବୁ ତା ଠିକଣା ନାହିଁ, ସନ୍ଧ୍ୟା ସମୟରେ ଖାଇବା ଉଚିତ ନୁହଁ। ଦେଖୁନାହାନ୍ତି ଆଶ୍ରମ ନିୟମ କ'ଣ, ଆଶ୍ରମ ନିୟମ ସନ୍ଧ୍ୟା ପୂର୍ବରୁ, ସନ୍ଧ୍ୟା ସମୟରେ ଭୋଜନ କରିବା ଉଚିତ ନୁହଁ, ଏଗୁଡ଼ା ବାହାରେ କହିହେବନି, କହିଲେ ଅଡ଼ୁଆ, କହିଲେ କହି ବାବା କ'ଣ ଏମିତି କହୁଛନ୍ତି। ଆମର ଏ କଥା ମୁଁ କହିଥିଲି କେଉଁଠି ଜାଣିଛନ୍ତି, ଶହୀଦନଗରରେ କହିଥିଲି, ଶହୀଦନଗର ହରେକୃଷ୍ଣ ଉତ୍ସବରେ ଏ କଥା କୁହାଯାଇଥିଲା ପେଣ୍ଡାଲରେ। ସନ୍ଧ୍ୟା ସମୟରେ ସେଠି ସବୁ ଲୋକ ସବୁ କାହାକୁ ତ ଫୁର୍ସତ ନାହିଁ, ସନ୍ଧ୍ୟା ସମୟରେ ଦେଖୁନା ଲୋକ ବୁଲୁଛନ୍ତି କ'ଣ ପାଇଁ, ଆପଣ ଦେଖିବେ ସନ୍ଧ୍ୟା ସମୟରେ ମନ୍ଦିରରେ ଲୋକ ନଥିବେ ପ୍ରାୟ, ଦେଖାଯାଏ ଦେଖିଲେ ଭାରି କଷ୍ଟ ଲାଗେ ଦୁଃଖ ଲାଗେ, ଗାଁ ଗହଳିରେ ଦେଖିବେ ମନ୍ଦିର, ସେଥିପାଇଁ ମନ୍ଦିରରେ ସବୁ ବର୍ତ୍ତମାନ କ'ଣ ତାଙ୍କର ସବୁ ଟ୍ରେଣ୍ଡ ବଦଳିଗଲାଣି, ଗାଁ ଗହଳି କ'ଣ ଟାଉନରେ ବି ସେୟା, କେବଳ ଗହଳି ହେଉଛି ଇସ୍କନ ମନ୍ଦିର, କେତୋଟି ମନ୍ଦିର ମନ୍ଦିର କେତୋଟି ମନ୍ଦିରରେ ଗହଳି ହେଉଛି, ବିଶେଷ ଗହଳି କେବଳ ଇସ୍କନ ମନ୍ଦିରରେ, କାହିଁକି ସନ୍ଧ୍ୟାକାଳେ ଯେଉଁ କାର୍ଯ୍ୟଟା ଦରକାର ସେଇଟା କରାଯାଉଛି ବୋଲି ସଂକୀର୍ତ୍ତନ, ନହେଲେ ମନ୍ଦିର କୁହନ୍ତି ଲୋକ ଯାଉନାହାନ୍ତି, ଲୋକ ଯାଉନାହାନ୍ତି ବୋଲି ବିଜ୍ଞାନ ବଡ଼ ସାହାଯ୍ୟ କରୁଛି, ବିଜ୍ଞାନ ଭଲ ସାହାଯ୍ୟ କରୁଛି, କ'ଣ ସାହାଯ୍ୟ କରୁଛି କହିଲେ, ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୋଟେ ବାହାରିଛି, ଏକା ସମୟରେ ସବୁ ବାଜିବ, ଢୋଲ ବାଜିବ, କର୍ତ୍ତାଳ ବାଜିବ, ଘଣ୍ଟ ବାଜିବ, ସବୁ ଏକାଥରେ ସୁଇଚ୍ ମାରିଲେ ସବୁ ବାଜିଲା, ଏଇଟା କାହିଁ ବାହାରିଛି, ବାହାରିଛି ଏଇଥିପାଇଁ ଲୋକମାନଙ୍କର ଭଗବତ ବିଶ୍ୱାସ ନାହିଁ, ଲୋକମାନେ ମନ୍ଦିରକୁ ଯାଉନାହାନ୍ତି, ଠାକୁରଙ୍କ ଆରତୀ ସମୟରେ ମଧ୍ୟ ଲୋକ ଠିଆ ହେଉନାହାନ୍ତି, ସେଥିପାଇଁ ବୁଦ୍ଧି ଖଟେଇ ଗୋଟେ ବାହାର କରିଛନ୍ତି ଯନ୍ତ୍ର, କମସେ କମ ସେଇଟା ବାଜୁ, ବାଜିକି ଠାକୁରଙ୍କ ସେବା ହଉ, ତାହେଲେ ଠାକୁର ଯେଉଁ କୃପାଟା କରିବେ କାହାକୁ କରିବେ, ଠାକୁର ଯେଉଁ କୃପା କରିବେ ସେଇଟା କାହାକୁ କରିବେ, ସେ ମେସିନ୍ଟାକୁ କୃପା କରିବେ ଯେଉଁ ମେସିନ୍ଟା ବାଜୁଛି, ଲୋକ ତ ଯାଉନାହାନ୍ତି ମନ୍ଦିରକୁ, ତାମାନେ ଠାକୁରଙ୍କ କୃପାଟା କେହି ପାଇବାର ଅଧିକାରୀ ନୁହନ୍ତି କହିଲେ ଚଳେ। ତ ସନ୍ଧ୍ୟାକାଳେ ତୁ ସମ୍ପ୍ରାପ୍ତ ଚତୁଷ୍କର୍ମଣି ବର୍ଜେତ ଆହାରଂ ମୈଥୁନଂ ନିଦ୍ରା ସ୍ୱାଧ୍ୟାଂଚ ବିଶେଷତଃ, ବିଶେଷ ଭାବେ ଏ ଚାରିଟା କାର୍ଯ୍ୟ ବର୍ଜନ କରାଯାଇଛି, ଆହାରେ ଜାୟତେ ବ୍ୟାଧି, ଆହାରେ ଭୋଜନ ସମୟ ଭୋଜନ କଲେ ସନ୍ଧ୍ୟା ସମୟରେ ବ୍ୟାଧି ହୁଏ, ଠିକ ନା? ତ ଦେଖନ୍ତୁ ଏଗୁଡ଼ା ଶୁଣିଲେ ମାନେ ବହୁ ଲୋକ ଯୁକ୍ତି କରିପାରନ୍ତି, ବହୁ ଲୋକଙ୍କ ମନରେ ପ୍ରଶ୍ନ ଆସିପାରେ, ନା ତ ଆମେ ସନ୍ଧ୍ୟା ସମୟରେ ଭୋଜନ କରୁଛୁ କାହିଁକି କିଛି ତ ରୋଗ ହେଉନି, ଆଚ୍ଛା ରୋଗଟା କ'ଣ ଗୋଟେ କି, ରୋଗ କେତେ ପ୍ରକାର ରହିଛି, ରୋଗଟା କେତେ ପ୍ରକାର ରହିଛି, ଯେମିତି ରୋଗ ଖାଲି କ'ଣ ଶରୀର ରୋଗଟା ରୋଗ, ମନ ରୋଗଟା ରୋଗ ନାହିଁ, ନାସ୍ତି କାମ ସମ ବ୍ୟାଧି, ବ୍ୟାଧିଠୁ ଅଧିକା ରୋଗ କିଛି ନାହିଁ, ନାସ୍ତି କ୍ରୋଧ ସମ ବହ୍ନି, କ୍ରୋଧଠୁ ଅଗ୍ନି କିଛି ନାହିଁ, ନାସ୍ତି ମୋହ ସମ ରିପୋ, ନାସ୍ତି ଜ୍ଞାନାତ୍ ପରମ ଶାନ୍ତି, ମୋହଠୁ ଅଧିକା ଶତ୍ରୁ କେହି ନାହାନ୍ତି, ତାହେଲେ ଇଏ ତ ଗୋଟେ ରୋଗ ନା, ଆ କାମନାଟା ବଢ଼ୁଛି, ସେଇଥିପାଇଁ ଭୋଜନର ଗୋଟେ ସଂଯତତା ରହିଛି ନା, ସନ୍ଧ୍ୟା ସମୟରେ ଭୋଜନ କରିବା ଉଚିତ ନୁହଁ। ବର୍ତ୍ତମାନ ଯୁଆଡ଼େ ଦେଖିବେ ବର୍ତ୍ତମାନ ଟିକେ ବନ୍ଦ ଅଛି, ଲକଡାଉନ ହେଇଛି ବୋଲି ଲୋକଗୁଡ଼ା ଘରେ ନିଜେ ରୋଷେଇବାସ କରି ଖାଉଛନ୍ତି, ଯାହା ହେଲେ ଭଲ ହେଲେ ଠିକ ହେଲେ ରୋଷେଇବାସ କରି ଖାଅ, ରୋଷେଇ କରି ସବୁ ଖାଇ ହେବ, କେଉଁ ଜିନିଷ ରୋଷେଇବାସ କରି ନ ଖାଇ ହେବ, ଅଭ୍ୟାସ ତ ଯାଇକି ବାହାରେ ଖାଇବା, ବାହାରେ ତାଙ୍କର ଶୁଦ୍ଧତା ଅଛି କି ନାହିଁ, ସେ ଗାଧୋଉଛନ୍ତି କି ନାହିଁ, ବାହାର ସେ କଥା କୁହନ୍ତି, ସେ ମଳତ୍ୟାଗ କଲା ପରେ ଶୌଚ ହେଉଛନ୍ତି କି ନାହିଁ ତା ଠିକଣା ନାହିଁ, ଶୁଦ୍ଧତା କିଛି ନାହିଁ, ବାହାରେ କେଉଁଠି ଭୋଜନ କରିବା ଉଚିତ ନୁହଁ। ପଦ୍ମପୁରାଣ ପଢ଼ୁଥିଲି, ପଦ୍ମପୁରାଣ ଅଧ୍ୟାୟ ଅଛି, ଆପଣ ଯଦି ସେ ଅଧ୍ୟାୟ ପଢ଼ିବେ ଆପଣଙ୍କୁ ବାହାରେ କେଉଁଠି କୌଣସି ଜିନିଷ ଛୁଇଁବା ପାଇଁ ଇଚ୍ଛା ହେବନି, ମୁଁ ଏଇଟା କହେ ବାହାରେ, ପଦ୍ମପୁରାଣ ଗୋଟେ ଅଧ୍ୟାୟ ଅଛି, ସେ ଅଧ୍ୟାୟରେ ସ୍ପଷ୍ଟ ବର୍ଣ୍ଣନା ହେଇଛି କାହା କାହା ହାତରୁ ଖାଇବେନି, କାହା କାହା ହାତରୁ ଭୋଜନ କରିବେନି, ସେଇଟା ସ୍ପଷ୍ଟ ବର୍ଣ୍ଣନା ହେଇଛି, ସେଇଟା ଆପଣ ଯଦି ପଢ଼ିଦେବେ ଆପଣ ବାହାରେ କେଉଁଠି ଖାଇବେନି, କାହିଁକିନା ପ୍ରକୃତ ସିଦ୍ଧାନ୍ତ କ'ଣ, ବାହାରେ କେହି ଶୁଦ୍ଧ ନାହିଁ, କେହି ପବିତ୍ର ନୁହନ୍ତି, ପବିତ୍ର କେହି ନୁହନ୍ତି, କ'ଣ ତାଙ୍କ ହାତରୁ ଭୋଜନ କରିବି, ଆଉ ସନ୍ଧ୍ୟାବେଳେ ଦେଖୁନାହାନ୍ତି ସେ କ'ଣ କ'ଣ କୁହାଯିବ, ଜଗତୁ ଦେଖିଲା ମାନେ ହେଲେ ଦେଖୁନାହାନ୍ତି ଆମର ସେଠି ବିଗ୍ ବଜାର ସାମ୍ନାରେ କ'ଣ ହେଇଛି, ବିଗ୍ ବଜାର ସାମ୍ନାରେ ସେ ଦୋକାନ ଭିତରେ ଯେତିକି ଗହଳି, ତାଙ୍କ ମଲ୍ ଭିତରେ ଯେତିକି ଗହଳି ନଥିବ, ବାହାରେ ଠେଲା ପାଖରେ ସେତିକି ଗହଳି। ହଁ ହଁ, ବିଗ୍ ବଜାର ସାମ୍ନାରେ ଫୁଡ଼ ବଜାର ସବୁଠି, ଖାଲି ଭୁବନେଶ୍ୱର ନାହିଁ, ସବୁଆଡ଼େ ସେୟା। ଭୁବନେଶ୍ୱର ଆପଣ ଦେଖୁନାହାନ୍ତି, କେବଳ ଯେଉଁ ଠେଲା ଗାଡ଼ି ଯଦି ଦେଖିବେ କେତେ ବୋଧେ ଲକ୍ଷ ପରେ ଥିବେ, କ'ଣ ନଥିବେ, ଲକ୍ଷ ଲକ୍ଷ ଥିବେ। ଆଚ୍ଛା, ସେତି ସେମାନଙ୍କର ଯଦି ବିକ୍ରି ନ ହଉଥାନ୍ତା ସେମାନେ କରୁଥାନ୍ତେ ନା? ଲୋକ ଖାଉଛନ୍ତି ନା, ଖାଉଛନ୍ତି ହେଲେ ସେମାନେ କରୁଛନ୍ତି ନା? ଏବଂ ଗର୍ଭଦୃଷ୍ଟି ଚ ମୈଥୁନେ, ସନ୍ଧ୍ୟା ସମୟର ମୈଥୁନେ ଗର୍ଭଦୃଷ୍ଟି, ଗର୍ଭଦୃଷ୍ଟି ମାନେ ଦୁଷ୍ଟ ଗର୍ଭ ଆସିବ ସନ୍ଧ୍ୟା ସମୟର ମୈଥୁନରେ, ଦୁଷ୍ଟ ଗର୍ଭ ଆସିବ। ପ୍ରମାଣ କ'ଣ? ପ୍ରମାଣ ତ ସ୍ପଷ୍ଟ, ଶାସ୍ତ୍ର କୁହନ୍ତି, ପଢ଼ିଛ ନା? ହଁ, କଶ୍ୟପ, କଶ୍ୟପ ଦିତି ସନ୍ଧ୍ୟା ସମୟର ମୈଥୁନ ଯୋଗୁଁ ଆସିଲେ ନା, ଦୁଇ ଜଣ ଭୟଙ୍କର ଉତ୍ପାତ ସୃଷ୍ଟି କରିଥିଲେ, ହିରଣ୍ୟକଶ୍ୟପ ହିରଣାକ୍ଷ। କାହିଁକି? ସନ୍ଧ୍ୟା ସମୟର ମୈଥୁନ ଯୋଗୁଁ। ଗର୍ଭଦୃଷ୍ଟି ଚ ଜାୟତେ, ଗର୍ଭଦୃଷ୍ଟି ଚ ମୈଥୁନେ। ଆଚ୍ଛା, ନିଦ୍ରା କାହିଁକି ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହଁ? ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହଁ, ସେଥିପାଇଁ ଆମେ ପୂର୍ବାଶ୍ରମ ଥିଲାବେଳେ, ଘରେ ଥିଲାବେଳେ ଯଦି ସନ୍ଧ୍ୟା ସମୟରେ ଶୋଇପଡ଼ିଥିବେ ତାହେଲେ ଘରେ ଉଠାଇଦେବେ, ମା ଆସି ଉଠାଇ ସନ୍ଧ୍ୟା ସମୟରେ କ'ଣ ଦୀପ ଦେବା ସମୟ, କ'ଣ ସଳିତା ଦେବା ସମୟ, ସନ୍ଧ୍ୟା ଦୀପ ଦେବା ସମୟ ଶୋଇଛୁ, କେଉଁଠୁ ଉଠାଇଦେବେ? ସନ୍ଧ୍ୟାରେ ଶୋଇବା ଉଚିତ ନୁହଁ। ଶୋଇଲେ କ'ଣ ହେବ? ନିଦ୍ରାୟା ହରେତେ ଲକ୍ଷ୍ମୀ, ଶୋଇଲେ ଲକ୍ଷ୍ମୀ ଛାଡ଼ିଯିବେ। ଏଇଟା ଯିଏ ଶୁଣିବ ସେ କ'ଣ, ନା ତ ଆମେ ତ ସନ୍ଧ୍ୟାବେଳେ ଶୋଉଛେ, ଆମ ଘରେ ତ ବହୁତ ଟଙ୍କା ଅଛି, ବହୁତ ଧନ ସମୃଦ୍ଧି ଅଛି, କିରେ ଲକ୍ଷ୍ମୀ, ଲକ୍ଷ୍ମୀ ମାନେ ଅର୍ଥ କ'ଣ କି? ଲକ୍ଷ୍ମୀର ପୁଣି ପ୍ରକାର ରହିଛି ନା, ସେ ଲକ୍ଷ୍ମୀ ଥିବେ କିନ୍ତୁ ଘର ଭିତରେ ସୁଖ ନଥିବ, ଶାନ୍ତି ନଥିବ। ଦୁର୍ଯ୍ୟୋଧନ ପାଖରେ ଲକ୍ଷ୍ମୀ ନଥିଲେ କି କ'ଣ ସୁଖରେ ଥିଲା ନା? ଦୁର୍ଯ୍ୟୋଧନ ପା ଲକ୍ଷ୍ମୀଙ୍କ କୋଳରେ ଶୋଇଥିଲା, ଜାଣିଛନ୍ତି ନା? ବ୍ୟାସ ସରୋବର ଭିତରେ ଯେଉଁ ଲୁଚିଥିଲା ଦୁର୍ଯ୍ୟୋଧନ, ମହାଭାରତରେ ଯେଉଁ ପ୍ରସଙ୍ଗ ଅଛି, ବ୍ୟାସ ସରୋବର ଭିତରେ ଲୁଚିକି ଥିଲା, ସେଇଠି ଲକ୍ଷ୍ମୀଙ୍କ କୋଳରେ ବିଶ୍ରାମ ନେଇଥିଲା ଦୁର୍ଯ୍ୟୋଧନ। ହଁ, ଚାଲିଲେ ପଦ୍ମ ଫୁଟେ, ମାନେ ଲକ୍ଷ୍ମୀଙ୍କୁ ଏତେ ବଶୀଭୂତ କରିଥିଲା, ଲକ୍ଷ୍ମୀ ତା ଉପରେ ଏତେ ପ୍ରସନ୍ନ ଥିଲେ। ଲକ୍ଷ୍ମୀ ତାକୁ କହିଲେ, ସେଇଠି ଉପରୁ ଡାକୁଛନ୍ତି ନା, ଭୀମସେନ ଡାକୁଛନ୍ତି, ଲକ୍ଷ୍ମୀ ସେଠି କହିଲେ, କହିଲେ ତୁ ଯାଆନି, ରହ ରହ, ତାକୁ ବୁଝେଇଛନ୍ତି, ଇଏ ଶୁଣିଲାନି, କ୍ଷତ୍ରିୟ ନା, ଡାକରା ଶୁଣି ରହିପାରିଲାନି। ଲକ୍ଷ୍ମୀ କହିଲେ, ଯା ବାପା, ତୋର ଆଉ କଲ୍ୟାଣ ନାହିଁ। ନାଇଁ, କହିବା ତାତ୍ପର୍ଯ୍ୟ, ଆମେ ଖାଲି ଭାବିବା ଉଚିତ ଧନ ସମୃଦ୍ଧି ପାଇଗଲେ ଲକ୍ଷ୍ମୀ ଅଛନ୍ତି, ନାହିଁ, ସେ ଲକ୍ଷ୍ମୀ ସୁଖ ଦେଉଛି କି, ଶାନ୍ତି ଦେଉଛି କି? ଆଉ କଂସ କ'ଣ ଧନ ସମୃଦ୍ଧି ପାଇନଥିଲା କି, ନା ହିରଣ୍ୟକଶିପୁ ପାଇନଥିଲା, କ'ଣ ଲକ୍ଷ୍ମୀ ପ୍ରସନ୍ନ ଥିଲେ ବୋଲି କୁହାଯିବ? ନିଦ୍ରାୟା ହରତେ ଲକ୍ଷ୍ମୀ, ଏବଂ ସ୍ୱାଧ୍ୟାୟ ମରଣ ଧ୍ରୁବମ, ସ୍ୱାଧ୍ୟାୟ ଅଧ୍ୟୟନରେ ମରଣ, ମୃତ୍ୟୁ, ଅଧ୍ୟୟନ କେମିତି ମୃତ୍ୟୁ ହବ? ସନ୍ଧ୍ୟା ସମୟରେ ଯିଏ ପଢ଼ିବେ ତାଙ୍କର ମୃତ୍ୟୁ, ମୃତ୍ୟୁ ସୁନିଶ୍ଚିତ, ଏଇଟା କେମିତି ହବ? ମୁଁ ଥରେ ପଚାରିଲି ମହାରାଜଙ୍କୁ, ମହାରାଜ ଏଇଟା କେମିତି ସନ୍ଧ୍ୟା ସମୟରେ ପଢ଼ିଲେ କେମିତି ମୃତ୍ୟୁ ହବ? ମହାରାଜ କହିଲେ, ହଁ, ମୃତ୍ୟୁର ଅର୍ଥ କ'ଣ ବୁଝିପାରୁ ନା? କହିଲେ, ନା, ମୁଁ ବୁଝିପାରିଲିନି ମହାରାଜ କ'ଣ। ହେଲେ ମୃତ୍ୟୁ ମାନେ ବୁଦ୍ଧିଟା ଠିକ୍ କାମ କରିବନି, ଆଉ ବୁଦ୍ଧିଟା ଯେତେବେଳେ ବିଗିଡ଼ି ଯାଏ ସେଇଟା ଗୋଟେ ମୃତ୍ୟୁ ଭଳିଆ ନା, ଆମେ ସଠିକ୍ ନିର୍ଣ୍ଣୟ ସେ ନେଇପାରିବେନି, ସଠିକ୍ କିଛି କରିପାରିବେନି। ସେଥିପାଇଁ ସନ୍ଧ୍ୟା ସମୟରେ କୌଣସି ଅଧ୍ୟୟନ ଶବ୍ଦରେ ତ, ସ୍ୱାଧ୍ୟାୟ ଶବ୍ଦରେ ତ ଶାସ୍ତ୍ର କଥା କୁହାଯାଏ, ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ମଧ୍ୟ କୁହାଏନି ସନ୍ଧ୍ୟା ସମୟରେ। ସନ୍ଧ୍ୟା ସମୟରେ କୀର୍ତ୍ତନ, ଆଉ ଯେଉଁମାନେ ଜଡ଼ ପାଠ ପଢ଼ୁଛନ୍ତି ସେମାନେ ପାଠ ପଢ଼ି ବହୁତ ବଡ଼ ଅଫିସର ହୋଇପାରନ୍ତି, ମନା ନାହିଁ, କିନ୍ତୁ ବୁଦ୍ଧି ମହାର ପାଖେ ଲାଗୁନଥିବ, ଚିତ୍ତ ଶୁଦ୍ଧ ହେବନି, ଏଇଟା ହେଉଛି ମରଣ ଅବସ୍ଥା। ଆଉ ପୂର୍ବରୁ ଶୁଣିନଥିଲି କି ମରିବା ଅବସ୍ଥା, ଶୋଇବା ଅବସ୍ଥା, ମରିବା ଅବସ୍ଥା, ସେ ଆଗରୁ ଆମେ ଆଲୋଚନା କରିଛେ। ତେଣୁ ସନ୍ଧ୍ୟା ସମୟରେ ଏସବୁ କରିବା ଉଚିତ ନୁହଁ। ତେବେ ଯାହା ହେଉ, ସନ୍ଧ୍ୟା ସମୟରେ କେବଳ କରିବା ଉଚିତ କ'ଣ? କୀର୍ତ୍ତନ, ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ନାମ କରିବା ଉଚିତ ସନ୍ଧ୍ୟା ସମୟରେ। ସେଥିପାଇଁ ସନ୍ଧ୍ୟା ଆମର ପୂର୍ବରୁ ବି ଥିଲା ସେୟା, ପୂର୍ବରୁ ସବୁ ସନ୍ଧ୍ୟା ସମୟରେ ଆଜିକାଲି ତ ନାହିଁ, ଆଜିକାଲି ଏଇଟା କହିଲେ ଯିଏ ଶୁଣିବ ସେ ନା ଭଳିଆ ସବୁ କାଳ୍ପନିକ ଭଳିଆ ଲାଗୁଛି। ପରିବାର ଭିତରେ ସବୁ ସଦସ୍ୟମାନେ ବସିକି ସନ୍ଧ୍ୟାବେଳେ ପ୍ରାର୍ଥନା କରନ୍ତି, କରୁଛନ୍ତି ଆପଣମାନେ କି? ପରିବାର ସମସ୍ତ ସଦସ୍ୟ, ଆମେ ତ ମୋର ଅନୁଭବ ଅଛି ଆମର ଭାଇ ଭଉଣୀମାନେ ଆମେ ସମସ୍ତେ ବସି ଠାକୁର ଭାବେ ପ୍ରାର୍ଥନା କରୁ ସବୁଦିନ ସନ୍ଧ୍ୟା ସମୟରେ, ଆସି ଗୋଡ଼ ହାତ ଧୁଆନ୍ତି, ଫ୍ରେଶ୍ ହେଇ ପ୍ରାର୍ଥନା କରିବୁ, ତାପରେ ପଢ଼ିବୁ, ସନ୍ଧ୍ୟାବେଳେ ତ ପଢ଼ିବା ପଢ଼ିବ ବାଧ୍ୟ କ'ଣ କରାଯିବ, କିନ୍ତୁ ପ୍ରାର୍ଥନା ନଥାଏ। ଆଜିକାଲି ତ ପ୍ରାର୍ଥନା କ'ଣ ଜାଣିନଥିବ ଛୁଆ, ଇଂଲିଶ ମିଡ଼ିୟମରେ ଯିଏ ପଢ଼ୁଛି ତାଙ୍କର ତ ପ୍ରାର୍ଥନା ହିଁ ନାହିଁ ସରିଲା, ଆଉ ସେ କ'ଣ ପ୍ରାର୍ଥନା କରୁଥିବେ। ତେଣୁ ସନ୍ଧ୍ୟା ସମୟରେ କୀର୍ତ୍ତନ, ମହାପ୍ରଭୁ ଦେଖନ୍ତୁ ମହାପ୍ରଭୁ ସେ ଆଦେଶ ଦେଇଛନ୍ତି, ସନ୍ଧ୍ୟାତେ ଦେଉଟି ସବ ଜ୍ୱାଳ ଘରେ ଘରେ, ସମସ୍ତେ ସନ୍ଧ୍ୟା ଦୀପ ସମସ୍ତଙ୍କ ଘରେ ଲଗେଇବ, ଆଉ ପୁରା ଜ୍ୱାଳ ଧରିକି ଆସିବ ମଶାଲ। ଦେଖ କୋନ୍ କାଜି ଆସି ମୋରେ ମନା କରେ, ଦେଖିବା କେଉଁ କାଜି ଆସି ମୋତେ ମନା କରିବ, ନାମ ସଂକୀର୍ତ୍ତନ କେମିତି ବିରୋଧ କରିବ ଦେଖିବା। ସେଦିନ ସନ୍ଧ୍ୟାରେ କ'ଣ କରିଛନ୍ତି, ସମସ୍ତେ ପୁରା ନଦିଆ ନଗରକୁ ପୁରା ସୁସଜ୍ଜିତ କରିଛନ୍ତି, ପୁରା ଡେକୋରେସନ୍ କରିଦେଇଛନ୍ତି, ମହାପ୍ରଭୁ ଆଦେଶ ଦେଇଛନ୍ତି ପୁରା ଡେକୋରେସନ୍, କଦଳୀ ଗଛ ଯେମିତି ଆମର ସବୁ ଡେକୋରେସନ୍ ହୁଏ, ଫୁଲମାଳ ପୁଷ୍ପ ଆମ୍ରପତ୍ର ଆମ୍ବ ପତ୍ର ଏହାଦ୍ୱାରା ସବୁ ସୁସଜ୍ଜିତ, ପ୍ରଦୀପ ଲଗେଇ ସବୁ ସୁସଜ୍ଜିତ କରାହେଇଛି, ନଦିଆ ନଗରକୁ ସେଭଳି ପୁରା ସଜେଇ ଦିଆହେଇଛି। ଏବଂ ତାପରେ କ'ଣ ହେଇଛି, ମହାପ୍ରଭୁ କହିଛନ୍ତି ନା ମୁଁ ସଂକୀର୍ତ୍ତନ କରିବି। ମହାପ୍ରଭୁଙ୍କର ଯେଉଁ ଆକର୍ଷଣ ଶକ୍ତି, ସେ ଆକର୍ଷଣୀୟ ଶକ୍ତିରେ ଲକ୍ଷ ଲକ୍ଷ ଭକ୍ତ ଆସି ଯୋଗ ଦେଇଛନ୍ତି ସଂକୀର୍ତ୍ତନ ଯଜ୍ଞରେ, ଲକ୍ଷ ଲକ୍ଷ ଲୋକ ଆସି ଯେତେବେଳେ ଯୋଗ ଦେଇଛନ୍ତି, ସବୁ ଭକ୍ତମାନେ ନାମ ସଂକୀର୍ତ୍ତନ କରିଛନ୍ତି, କୃଷ୍ଣ ସଂକୀର୍ତ୍ତନ, କୃଷ୍ଣ ନାମ ସଂକୀର୍ତ୍ତନ, ଏଇଭଳି ନାମ ସଂକୀର୍ତ୍ତନ ଯେତେବେଳେ ହେଇଛି, କାଜିର ଯେଉଁ ସବୁ ସୈନ୍ୟମାନେ ଥିଲେ, ପାଇକ ପିଆଦା ସବୁ ତାଙ୍କର ଯେଉଁମାନେ ଥିଲେ, ସେମାନେ ଦେଖିକି ଭୟଭୀତ ହେଇଗଲେ। ସେମାନେ ଆସିଥିଲେ ବାଧା ଦେବା ପାଇଁ, କିନ୍ତୁ ବାଧା ଦେବା ପାଇଁ ସେମାନେ ଆସିଲେ, କିନ୍ତୁ ଦେଖିକି ଭୟଭୀତ ହେଇଗଲେ। ଏ ଲକ୍ଷ ଲକ୍ଷ ମଶାଲ ଧରି ଆସିଛନ୍ତି, ପ୍ରଭୁବାସୀ ଚିତ୍ର କରିଛନ୍ତି, କେଉଁ ଗୋଟେ ପ୍ରହରୀରେ ମୁଁ ଦେଖିଥିଲି, ସେଭଳି ମଶାଲ ଧରିକି ଆସିଛନ୍ତି, ସବୁ ଦେଖିକି ଏମାନେ ଭୟଭୀତ ହେଇଗଲେ। ପୁଣି ଭୟଭୀତ ହେଉଛନ୍ତି କାହିଁକି ନା, ସମସ୍ତେ ଏକା ସ୍ୱରରେ ହରିନାମ ସଂକୀର୍ତ୍ତନ କରୁଛନ୍ତି, ଯଦି ଏକାବେଳେ ସେଭଳି ହରିନାମ ସଂକୀର୍ତ୍ତନ ହେବ, ଲୋକ ତା'ପରେ ନିଶ୍ଚିତ ପ୍ରଭାବ ପଡ଼ିବ କି ନାହିଁ ଜନସମାଜ ଉପରେ, ଏମାନେ ସବୁ ଦେଖିକି ଭୟଭୀତ ହେଲେ। ଆମର ସେମିତି ଗୋଟେ ଅନୁଭବ ଅଛି, ଆମେ ଯାଇଥାଉ ମାୟାପୁର, କିଏ ଯାଇଥିଲେ କି ଭିତରେ, କେହି ଯାଇନଥିଲେ, ବ୍ରହ୍ମଚାରୀ ଟ୍ରେନିଂ ଥରେ ହେଇଥିଲେ ଆମେ ଯାଇଥିଲୁ, କିଏ ଯାଇଥିଲେ କି, ଯାଇଥିଲୁ ଆମେ ଯାଇଥିଲୁ ନାଇଁ, ବ୍ରହ୍ମଚାରୀ ଟ୍ରେନିଂ ଥିଲା ଥରେ 2012 ନା 2013 ହେର ହେଇଥିବ 2012 ନା 2013 ଯାଇଥିଲୁ ବ୍ରହ୍ମଚାରୀ ଟ୍ରେନିଂ, ତ ଆମର 3 ଦିନ ରହିଥିଲା, 3 ଦିନ ଟ୍ରେନିଂ ପରେ ପୁରା ଭାରତର ସବୁ ଇସ୍କନରୁ ଆସିଥିଲେ ବ୍ରହ୍ମଚାରୀମାନେ। 3 ଦିନ ଟ୍ରେନିଂ ପରେ ଶେଷ ଦିନ କାର୍ଯ୍ୟକ୍ରମ ଥିଲା, ମନ୍ଦିରରୁ ବାହାରିବେ, ଯୋଗପୀଠ ପର୍ଯ୍ୟନ୍ତ କୀର୍ତ୍ତନ କରିକି ଯିବେ। ମନ୍ଦିରରୁ ବାହାରିକି ଯେଉଁ କୀର୍ତ୍ତନ ଶୋଭାଯାତ୍ରା ଚାଲିଲା, ସଂକୀର୍ତ୍ତନ ଯଜ୍ଞ ଦେଖନ୍ତୁ, କୀର୍ତ୍ତନ ଶୋଭାଯାତ୍ରା ଚାଲିଲା, ପୁରା ରାସ୍ତା ସେ ଯେଉଁ ନବଦୀପ ଆମର ଦେଖିଥିବେ ମନ୍ଦିରରୁ ଯୋଗପୀଠ ରାସ୍ତା, ସେ ରାସ୍ତା ପୁରା ଫୁଲ, ମାନେ 600 ନା 700 ଖାଲି ବ୍ରହ୍ମଚାରୀ। ଆପଣ କେବଳ ଏଇଟା ବର୍ତ୍ତମାନ କେବଳ ଚିନ୍ତା କରନ୍ତୁ, କ'ଣ ସେ ଦୃଶ୍ୟ ହେଇଥିବ। ଆମର ଶ୍ରୀକ୍ଷେତ୍ର ପରିକ୍ରମା ହେଉଛି, ବହୁତ ଭକ୍ତ ଆସୁଛନ୍ତି, କିନ୍ତୁ ସେଇ ଯେଉଁ କୀର୍ତ୍ତନ ହେଇଥିଲା ଖାଲି ବ୍ରହ୍ମଚାରୀ, ବ୍ରହ୍ମଚାରୀ ଟ୍ରେନିଂ ପଥିଲା, 600-700 ଭକ୍ତ ଖାଲି ନାଲି ବ୍ରହ୍ମଚାରୀ, ମାନେ ଯେଉଁ ଲୋକ ଦେଖୁଥାନ୍ତି ସେ ଦେଖିକି ଭୟଭୀତ ହେବି, ବାବାରି ମାନେ କୁଆଡ଼ୁ ଆସିଛନ୍ତି। ଅଲାସ ଯେତେ ମଠ ସବୁ ଥାଏ, ଗୋଡ଼ିଆ ମଠ ପଠ ସବୁ ଯାହା ସବୁ ଅଛନ୍ତି, ସେମାନେ ସବୁ ଦେଖିକି ଆସୁଛନ୍ତି, ଏ ବାବାରି ଇସ୍କନ୍ରେ ଏତେ ବ୍ରହ୍ମଚାରୀ ଅଛନ୍ତି ନା, ଏତେ ବ୍ରହ୍ମଚାରୀ ପ୍ରକୃତରେ ଆମ ବି ସେଭଳିଆ, ସେ ଉତ୍ସାହଟା ଗୋଟେ ଅଲଗା। ଆପଣ ଦେଖୁନାହାନ୍ତି, ବିଚାର କରନ୍ତୁ ବର୍ତ୍ତମାନ ଶୁଣିଲେ କ'ଣ ଲାଗୁଛି, ଯଦି 700 ଖଣ୍ଡେ ବ୍ରହ୍ମଚାରୀ ଯଦି ଏକକାଳୀନ ଯିବେ କୀର୍ତ୍ତନ କରି, କ'ଣ ହବ ସେ ଜାଗାଟା କହିଲେ, ସେଟା କେମିତି ଯିଏ କୀର୍ତ୍ତନ କରୁଥିବ ତାକୁ କେମିତି ଲାଗିବ କହିଲେ, ସେ ପ୍ରଭାବଟା କେମିତି ପଡ଼ିବ ଦେଖିବେ କହିଲେ, ଜଗତରେ କ'ଣ ବୁଝିପାରୁଛ ଅମରଦାସ କହ, ମାନେ ସେଇଟା ଗୋଟେ ଦିବ୍ୟ ଅନୁଭବ, ସେ ଅନୁଭବ ମୁଁ ଭୁଲିପାରିବିନି ଜୀବନରେ କେବେ। ତ ଆମେ ଯଦି ଏଇଭଳି ସଂକୀର୍ତ୍ତନ କରି ଯଦି ଆମକୁ ଯଦି ଏଇଭଳି ଲାଗୁଛି, ତାହେଲେ ମହାପ୍ରଭୁ ଯେଉଁଟା କିଛି ସଂକୀର୍ତ୍ତନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ, ସେ ମାହୋଲଟା କେମିତି ହେଇଥିବ, ତାର ପ୍ରଭାବ କେମିତି ପଡ଼ୁଥିବ ଜଗତ ଉପରେ। ତେଣୁ କାଜିର ପିଆଦା ସୈନିକ ଯେଉଁ ସେ ଥିଲେ, ସେମାନେ ସେ ହରିନାମ ସଂକୀର୍ତ୍ତନ ଧ୍ୱନି ଶୁଣିକି, ଆଉ ଯେଉଁ ଲକ୍ଷ ଲକ୍ଷ ମଶାଲ ଦେଖିକି, ଇଏ ଯାହା ସବୁ ଅସ୍ତ୍ରଶସ୍ତ୍ର ଧରିଥିଲେ ସବୁ ପକେଇଦେଲେ ସବୁ, ଆଉ ଅସ୍ତ୍ର ଧରିଲେନି, ସେ ଅସ୍ତ୍ର ସବୁ ଛାଡ଼ିଦେଲେ। ମାନେ ଦେଖନ୍ତୁ ସେଇଦିନ ମହାପ୍ରଭୁ କହୁଛନ୍ତି ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ସଂକୀର୍ତ୍ତନ ଯଜ୍ଞର ଜୟ ହେଉ। ପୂର୍ବରୁ କହିଥିଲେ ଆମେ ସମସ୍ତଙ୍କୁ ସଂହାର କରିବି, ଦେଖନ୍ତୁ ନାମର ପ୍ରଭାବରେ ସମସ୍ତେ ଅସ୍ତ୍ର ଛାଡ଼ିଦେଲେ ଏବଂ ସେମାନେ କ'ଣ କଲେ, ସେମାନେ ସମସ୍ତେ ବାହୁ ଟେକିକି ସେମାନେ ମଧ୍ୟ ନାମ କରିବା ପାଇଁ ଲାଗିଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେମାନେ ସମସ୍ତେ କୀର୍ତ୍ତନ କଲେ, ଖାଲି କୀର୍ତ୍ତନ କରିନାହାନ୍ତି, କୀର୍ତ୍ତନ ସହିତ ସେମାନେ ନୃତ୍ୟ ବି କଲେ, ନୃତ୍ୟ କୀର୍ତ୍ତନ ସେମାନେ ବି ଆରମ୍ଭ କଲେ। ଏବଂ ଯେଉଁମାନେ ଯେଉଁ ଯବନ ମାନେ ସବୁ ଉପହାସ କରୁଥିଲେ, ଉପହାସ କରୁଥିଲେ, ଏ ଦେଖ ଆସିଲେ ରାମ କୃଷ୍ଣ ହରି କହି କହି ସବୁ ଆସୁଛନ୍ତି, ଯେଉଁମାନେ ଉପହାସ କରୁଥିଲେ ସେମାନେ ମଧ୍ୟ ମୁଖରେ କୃଷ୍ଣ ନାମ କରିବା ପାଇଁ ଲାଗିଲେ। ଏବଂ କେହି କେହି ମ୍ଲେଚ୍ଛ ଯବନ ମନ୍ତବ୍ୟ ଦେଇ କହିଲେ ଯେ ଆରେ ଏଇ ହିନ୍ଦୁମାନେ କ'ଣ ମନ୍ତ୍ର ଔଷଧ ଆମ ଉପରେ ପ୍ରୟୋଗ କରୁଛନ୍ତି, ଯେ ଆମେ ବି ସବୁ ଅସ୍ତ୍ରଶସ୍ତ୍ର ଛାଡ଼ିକି ଆମେ ମଧ୍ୟ ତାଙ୍କ ସହିତ ନାମ କରୁଛୁ। ଆରେ କ'ଣ ମନ୍ତ୍ର ଔଷଧ ପ୍ରୟୋଗ କରୁଛନ୍ତି ବୁଝିପାରୁନା ନା, ବା ମନ୍ତ୍ର ଦବା ଲୋକ ପାଇଁ ଆସିଛନ୍ତି NH ଔଷଧ ମାୟା ନାସିବାର ଲାଗି, ଏ ମାୟା ନାସିବା ପାଇଁ ସେ ମନ୍ତ୍ର ନେଇକି ଆସିଛନ୍ତି, ସେ ମନ୍ତ୍ରଟା ସେ ଯେତେବେଳେ କୀର୍ତ୍ତନ କରୁଛନ୍ତି, ଆଉ ତୁମର କ'ଣ ପରିବର୍ତ୍ତନ ହେବ କି ନାହିଁ, ତୁମ ଉପରେ ପ୍ରଭାବ ପଡ଼ିବ କି ନାହିଁ, ପ୍ରଭାବ ପଡ଼ିଛି। ତ ଏଇଭଳି ସେମାନେ ଇଚ୍ଛା ନଥିଲେ ମଧ୍ୟ ସମସ୍ତଙ୍କ ମୁହଁରୁ ସେ ସମୟରେ କୃଷ୍ଣ ନାମ ବାହାରିଥିଲା, ଯବନ ସମସ୍ତେ ଯେତେ ଥିଲେ ସେଠି ସମସ୍ତଙ୍କ ମୁହଁରୁ କୃଷ୍ଣ ନାମ ବାହାରିଥିଲା। ଏବଂ କହିବା ତାତ୍ପର୍ଯ୍ୟ ଏଇଭଳି ଅସ୍ତ୍ରଧାରୀ ଯବନମାନଙ୍କର ସେଠି ପରାଜୟ ହୋଇଥିଲା, ମହାପ୍ରଭୁ ସେଠି ପରାଜୟ କରିଥିଲେ। କେମିତି, ସେମାନେ ଅସ୍ତ୍ର ଧରିଥିଲେ କିନ୍ତୁ ମହାପ୍ରଭୁ ଏବଂ ଭକ୍ତଙ୍କ ପାଖରେ ଗୋଟେ ଅସ୍ତ୍ର ଥିଲା, ସେଟା ହେଉଛି ନାମର ଅସ୍ତ୍ର, ନାମରୂପୀ ଅସ୍ତ୍ର ଦ୍ୱାରା ସେମାନଙ୍କର ସବୁ ପରାଜୟ ହୋଇଥିଲା। ତାପରେ ତ ଆପଣ ପଢ଼ିନେବେ, ତାକୁ ବର୍ଣ୍ଣନା କରୁନି, ତାପରେ ପଢ଼ିନେବେ କାଜି ସହିତ କେମିତି ଆଲୋଚନା ହୋଇଛି, କାଜି ଦ୍ୱାର ମୁହଁରେ ଯାଇକି କେମିତି ସବୁ ଚିତ୍କାର କରିଛନ୍ତି, କାଜି ମଧ୍ୟ ଭୟଭୀତ ହୋଇଯାଇଛି, କାଜି ଡରିଯାଇଛି, ତାପରେ କାଜି ସହିତ ବାର୍ତ୍ତାଳାପ ହୋଇଛି। ମହାପ୍ରଭୁ ମହାପ୍ରଭୁ କୌଣସି କ୍ରୋଧରେ ବାର୍ତ୍ତାଳାପ କରିନାହାନ୍ତି, ଆପଣ ପଢ଼ିନେବେ କେତେ ସୁନ୍ଦର ସେ ପ୍ରସଙ୍ଗ ହୋଇଛି, ମହାପ୍ରଭୁ କ୍ରୋଧରେ ବାର୍ତ୍ତାଳାପ କରିନାହାନ୍ତି, ମହାପ୍ରଭୁ ଯାଇଛନ୍ତି ବହୁତ ସୁନ୍ଦର ଭାବରେ ତାଙ୍କୁ ଡାକିଛନ୍ତି, କାଜି ପ୍ରଥମେ ଭୟ କରୁଥିଲେ ତାପରେ ଆସିଲେ, ଆସି ବାର୍ତ୍ତାଳାପ କରିଛନ୍ତି। ଆମର ତ ଚିତ୍ର ଅଛି ନା, ଏପଟେ ପରିକ୍ରମା ମାର୍ଗ ସେଠି ନାହିଁ ନା, ଏପଟେ ଅଛି, ଏପଟେ ମଶାଲ ଧରି ସବୁ ଠିଆ ହେଇଛନ୍ତି, ଦେଖିବେ ମଶାଲ ଧରି ଠିଆ ହେଇଛନ୍ତି, କାଜି ସହିତ ମହାପ୍ରଭୁଙ୍କର ବାର୍ତ୍ତାଳାପ ଚାଲିଛି। ଆମେ ପ୍ରଥମେ ବୁଝିପାରୁନଥିଲୁ କ'ଣ ଏଇଟା, ଚତନ ଚତନ ପଢ଼ିଲା ପରେ ସବୁ ଜଣାପଡ଼େ। ତ ସେଇଠି ଚାନ୍ଦ କାଜି ବହୁତ ଆଲୋଚନା ହେଇଛି, ସେ ବିରାଟ କ'ଣ ବିରାଟ ପ୍ରସଙ୍ଗ, ତାପରେ କାଜି ବୁଝିପାରିଛନ୍ତି ଏବଂ ବୁଝିକି ସେ ଚୈତନ୍ୟ ମହାପ୍ରଭୁଙ୍କ ଶରଣାଗତ ହେଇଛନ୍ତି, ଶରଣାଗତ ହେଇଛନ୍ତି ଏବଂ ଶରଣାଗତ ହେଇକି ପରମ ଭକ୍ତରେ ପରିଣତ ହେଇଛନ୍ତି। କହିବା ତାତ୍ପର୍ଯ୍ୟ କ'ଣ, ମହାପ୍ରଭୁ ଆସିଛନ୍ତି ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ, ଅସୁରର କରିଲ ସଂହାର, ଏବେ ଅସ୍ତ୍ର ନା ଧରିଲ ପ୍ରାଣିକାରେ ନା ମାରିଲ, ଚିତ୍ତ ଶୁଦ୍ଧି କରିଲ ସବାର। ଦେଖନ୍ତୁ ଏବେ ଅସ୍ତ୍ର ଧରି ନାହାନ୍ତି, ପ୍ରାଣରେ ମାରି ନାହାନ୍ତି, କାଜି କ'ଣ ମାରିଛନ୍ତି କି ନା, ଯବାନମାନଙ୍କୁ ମାରିଛନ୍ତି, କିନ୍ତୁ ପୂର୍ବରୁ କ'ଣ କହିଥିଲେ, ମୁଁ ସମସ୍ତଙ୍କୁ ସଂହାର କରିବି, ଆଉ ସଂହାର କରିବି ବୋଲି କହିଲେ ସଂହାର କଲେନି କାହିଁକି, ସଂହାର କରିଛନ୍ତି, କ'ଣ କରିଛନ୍ତି, କାଜିର ପରାସ୍ତ ହେଇଛି, କାଜି ପରାସ୍ତ ହେଇଛି, କିନ୍ତୁ କେମିତି ପରାସ୍ତ ହେଇଛି, ଯବନତ୍ୱର ପରାସ୍ତ ହେଇଛି, ଅଶୁଭ ଆସୁରିକ ଶକ୍ତିର ପରାସ୍ତ ହେଇଛି, ମହାପ୍ରଭୁ ଆସିକି ସେଇଟା କରିଛନ୍ତି। ତେଣୁ ମହାପ୍ରଭୁଙ୍କର ଏଇଟା ହେଉଛି ଅସ୍ତ୍ର, ସେଥିପାଇଁ ସେ କହିଲେ ନା ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ମହାପ୍ରଭୁ ତ ଯାହାକୁ ଚାହିଁ ଦେଉଥିଲେ ତାକୁ ପ୍ରେମ ଦେଉଦେଉଥିଲେ, ମହାପ୍ରଭୁଙ୍କ ମୁଖରୁ ଯିଏ ନାମ ଶୁଣିଛି ସିଏ ପ୍ରେମ ପାଇଛି, ବହୁତ ଲୀଳା ଅଛି ମହାପ୍ରଭୁଙ୍କ ଦର୍ଶନରେ, ମୁଖରୁ ଯିଏ ନାମ ଶୁଣିଛି ମହାପ୍ରଭୁଙ୍କର ଯିଏ ଦର୍ଶନ କରିଛି ସେମାନେ ସବୁ ପ୍ରେମ ପାଇଛନ୍ତି। ଚେତନ ଚେତନ ସେ କଥା ଲେଖା ହେଇଛି ନା, ମହାପ୍ରଭୁ ଯେତେବେଳେ ଆସିଛନ୍ତି ସେ କେମିତି ପ୍ରେମ ଦେଇଛନ୍ତି,
ବାହୁତୋଲି ହରି ବୋଲି ପ୍ରେମ ଦୃଷ୍ଟେ ଚାଏ, ବାହୁତୋଲି ହରି ବୋଲି ପ୍ରେମ ଦୃଷ୍ଟେ ଚାଏ, କରିଆ କଳ୍ମ ସନାସ ପ୍ରେମେ ତେ ଭାଷା, କରିଆ କଳ୍ମ ସନାସ ପ୍ରେମେ ତେ ଭାଷା। শ্রী অঙ্গ শ্রী মুখ যে করে দর্শন, শ্রী অঙ্গ শ্রী মুখ যে করে দর্শন, তার পাপ ক্ষয় হয় পায়ে প্রেম ধন, তার পাপ ক্ষয় হয় পায়ে প্রেম ধন।
ঠিক কথা দেখুনা, ঠিক গণিতের শঙ্খ বজালে ঠিক সময়। বাহুতলি জয় শ্রী শিব নিধায় শ্রী শ্রী কৃষ্ণ রাম শ্রী শ্রী অন্না প্রদেশ মহারাণী, বাহুতলি হরি বলি প্রেম দৃষ্টে চায়। মহাপ্রভু ধর বাহু টেকিকি দেখুনাহ, মহাপ্রভু বাহু টেকিকি বাহু উত্তোলন করিকি কীর্তন করন্তি। বাহুতলি হরি বলি প্রেম দৃষ্টে চায়, বাহুতলি যেত হরি কহিকি প্রেম দৃষ্টে মহাপ্রভু চাহান্তি, সে চাহিড়ে করিয়া কর্মস্ব নাশ প্রেমেতে ভাষায়, সব কর্মসবু নাশ করিদি। আপনার কুহত অলগা অবতার এটা হয়েছি না, ভগবান শ্রীকৃষ্ণ স্বয়ং ভগবান স্বয়ং পরম পুরুষ ভগবান শ্রীকৃষ্ণ, সে সে কোণ কাহু চাহিকি কোণ এমনি কর্মস নাশ করছেন, চাহিয়ে যদি কর্মস নাশ করতেন তাহলে দুর্যোধন উদ্য কেতে চাহিছেন, চাহিছেন কি না, স্পর্শ করিকি কুব্জাকু সুন্দরী করেদিয়েছেন। কলমশ নাশ কথা পড়ছি, স্পর্শ করছেন রামচন্দ্র মহাপ্রভু স্পর্শ করছেন, স্পর্শ করি পথর হলিয়ার নারীরে পরিণত করেদেলে ঠিক আছে, কিন্তু চাহিকি কাহার কলমশকু নাশ করছেন না, যদিও সে কেছেন কোণ কেছেন সমস্ত পাপক ধৌত করি সর্বধর্ম পরিত্যাজ্য কেছেন, সে আমার নাই না চোরাগ্রকন্য চোরাগ্রকন্যরে সে নাই না অনেক জন্মার জিত পাপ চৌরং চোরাগ্রকন্যা পুরুষঙ্গ নাম, অনেক জন্মর পাপর কোণ সব যা সঞ্চিত হয়ে রয়েছে তাকে নিয়ে যাবে কেছেন ঠিক আছে, তাঁপাই তো সম্ভব সে তো করে পারবে, কিন্তু ভগবান শ্রীকৃষ্ণ সমস্ত পাপক ধৌত করে পারতি নিশ্চিত, তাঁর পক্ষে তো অসম্ভব নুহ সে করে, কিন্তু ভগবান শ্রীকৃষ্ণ কোণ চাহিকি এমনি সমস্ত পাপ নিয়ে যাই কেজ না কোণ নেই থাইপারতি, হয়ে তো মোর স্মরণ পথে আসু আসু নাইপারে, কিন্তু প্রেম কোণ দিয়েছেন না ভগবান চাহিকি কাহু কার পাপ নিয়েছেন কে মুো মোর স্মরণ আসুনি, কাহার যদি স্মরণ থাকবে কহবে তো ভগবান শ্রীকৃষ্ণ চাহিকি কাহার পাপ নিয়েছেন কাহার স্মরণ আসুছে কিছু, মোর হঠাৎ স্মরণ আসুনি কিছু, যদি আপনার কে কার স্মরণ আসুথ কোণ সামানন্দু ভগবান শ্রীকৃষ্ণ চাহিকি যেমন মহাপ্রভু যে লীলা করছেন মহাপ্রভু চাহি দিকে বাহুতলি হরি বলে প্রেম দৃষ্টে চায়, করিয়া কলমশ নাশ প্রেমেতে ভাষায়, ভগবান শ্রীকৃষ্ণ অলগা অবতারে যেতে কে চাহিকি তো মো স্মরণে কিছু আসুনি, যদি আপনার কোটি স্মরণ থাকবে মনে পকাইবে, সেই মহাপ্রভুঙ্কর হচ্ছে বিশেষ অবতার, প্রেম দৃষ্টি চায় মহাপ্রভু প্রেমের যা হোক দেখুন না মহাপ্রভুঙ্কর দৃষ্টি, ভগবান শ্রীকৃষ্ণ দৃষ্টি ঠিক প্রেম দৃষ্টি মনে নাই, কিন্তু কোণ ভগবান শ্রীকৃষ্ণ হয়তো প্রেম দেওয়া সম্ভব হয়ে নপারে, মহাপ্রভু যেমন প্রেম দেবে সংকীর্তন মাধ্যমে সে প্রেমটা দিয়েছেন, শ্রী অঙ্গ শ্রীমুখ যেই করে দর্শন তার পাপ ক্ষয় হয় পায়ে প্রেম ধন, শ্রী অঙ্গ শ্রীমুখ যে দর্শন করে তার সব পাপ চালিয়ে আর সে প্রেম ধন পায়, এটা কেমন হচ্ছে আদিলীলা তৃতীয় পরিচ্ছদ পাইলে তো, শ্রী অঙ্গ শ্রীমুখ যে করে দর্শন তার মানে আমি সবল দর্শন করছি, আমি কেউ ভাবে দর্শন করছি সেটা বিচার করা উচিত, কিন্তু বিগ্রহঙ্কর কৃপা রয়েছে বিগ্রহঙ্ সামনাকু আসা উচিত কুয়া হয়েছে, বিগ্রহঙ্ সামনাকু আসা উচিত, কে কম ঘরে তো আমি রুছু আসিপূর্ণ মন্দিরকু না, ঘরে বি যে আলেখ রকিছেন যে বিগ্রহ রকিছেন বা আলেখ রকিছেন ফটো রকিছেন তাঁকে সেভাবে প্রেমরে দর্শন করা উচিত, প্রেমরে প্রাক্টিকালি যদি কুহাযিব এ কহিল অড়ুয়া কিন্তু আবশ্যক বলে কুছি, প্রাক্টিকালি আজিকালি ঘরে বিগ্রহ রক্ষা বিলকুল অসম্ভব, ଯଦିଓ କୁହାଯାଇଛି ଗୃହସ୍ଥ ରଖିବେ, ଘରେ ବିଗ୍ରହ ରଖିବେ, ସେବା କରିବେ, କିନ୍ତୁ ବିଗ୍ରହ ରଖିକି ସେବା କଲା ମାନେ ଜପ କରିପାରିବନି, ଆଉ ଜପ ହେଇପାରିବନି, ଅଲଗା ସବୁ ଠାକୁର ଏୟା କର ସେୟା କର, ପୋଛ ଘର ସଫା କର, ଆରତୀ କର, କୀର୍ତ୍ତନ କର, ସବୁ ସେ କାର୍ଯ୍ୟରେ ସମୟ ଚାଲିଯିବ, ଆଉ ଜପ କରିବ କେତେବେଳେ କ'ଣ ନା, ଆଉ ପ୍ରଭୁ ତ ଜପ ହେଉନି, ଆଉ କ'ଣ କରିବା, ଠାକୁର ସେବା ରହିଯାଉଛି, ସକାଳ ଜପ ହେଉନି, ଆଉ କେତେ ଠାକୁର ରଖିବାକୁ କହିଛି କି, ଯଦି ରହିଛି ବିଧି ମନା ନାହିଁ, କିନ୍ତୁ ପ୍ରାକ୍ଟିକାଲି ଯଦି ବିଚାର କରାଯିବ, ଆମେ ତ ବହୁତ ଜଞ୍ଜାଳ ଭିତରେ ରହିଛେ ନା, ଆମେ ବିଗ୍ରହ ରଖିବା ଆବଶ୍ୟକ ନାହିଁ, ବିଗ୍ରହ ତ ଆଚାର୍ଯ୍ୟମାନେ ରଖିଛନ୍ତି, ତାଙ୍କୁ ତ ଆମେ ସେବା କରିପାରୁନେ, ଆଚାର୍ଯ୍ୟଙ୍କ ବିଗ୍ରହ ସହିତ ଆମେ ସମ୍ବନ୍ଧ ଯୋଡ଼ିବା ଉଚିତ, ଆଉ ଘରେ ଯଦି ଠାକୁର ରଖିଛନ୍ତି ତାମାନେ ମୁଁ କହୁନି ଯେ ରଖିବାଟା ଭୁଲ, ସେ କଥା ମୁଁ କହୁନି, କିନ୍ତୁ ନିଜକୁ ସେଭଳି ପ୍ରସ୍ତୁତ ହେବା ଆବଶ୍ୟକ, ଭଜନ ସାଧନଟା ସେଭଳି ହେବା ଦରକାର, ଆମେ ଠାକୁରଙ୍କ ସେବା କହିକି ଭଜନ ସାଧନ ଯଦି କରିପାରୁନେ ତାହେଲେ କ'ଣ ଲାଭ ହେଲା, ଏଇ ପଏଣ୍ଟ ଆମେ ଶୁଣିଥିଲେ, ପ୍ରେମ ଦୃଷ୍ଟିରେ ଯଦି ଆମେ ଭଗବାନ ଦର୍ଶନ କରିବା ତାହେଲେ ସବୁ କର୍ମଶ ଚାଲିଯାଏ, ପ୍ରେମଧନ ପାଇବେ, ସେ ଶ୍ଲୋକ ବି ରହିଛନ୍ତି ଚୈତନ୍ୟାଷ୍ଟକମର, ସେ ଶ୍ଲୋକ ରହିଛନ୍ତି ଦ୍ୱିତୀୟ ଅଷ୍ଟକ, ସ୍ମିତାଲୋକ ସ୍ୱକଂହରତି ଜଗତାଞ୍ଜସ୍ୟ ପରିତୋ ଗିରାସ୍ତୋ ପ୍ରାରମ୍ଭ କୁଶଳ ପଟଳି ପଲ୍ଲବୟତି ପଦାଲମ୍ଭ କଂବା ପ୍ରଳୟତି ନହି ପ୍ରେମ ନିବହଂ ସଦେବ ଚୈତନ୍ୟ କୃତି ରତି ତରଂ ନ କୃପୟତୁ, ସଦେବ ଚୈତନ୍ୟ କୃତି ରତି ତରଂ ନ କୃପୟତୁ, ଆମମାନଙ୍କୁ ସେ କୃପା କରନ୍ତୁ, ଭଗବାନଙ୍କୁ ଆମେ ଘରେ ତାମାନେ କେହି ଭାବେ ଅସୁବିଧା, ଘରେ ଆମେ ଠାକୁର ରଖିଛୁ ସେବା କରୁଛୁ, ଏଇଟା ଭୁଲ, ଭୁଲ ନାହିଁ, ସେଇଟା ଗୋଟେ ସମ୍ବନ୍ଧ ଯୋଡ଼ି ହେବ ଠିକ, କିନ୍ତୁ ସାଧନଟା ବି ଠିକ ରହିବା ଦରକାର, ସାଧନ ଯଦି ଠିକ ରହୁନି ତାହେଲେ ସେବା ଯୋଗୁଁ ଆମେ ସାଧନ କରିପାରୁନେ, ଆମର ସେବାରେ କ'ଣ ରୁଚି ଆସିବ ନା, ରୁଚି ଆସିବନି, ମଝିରେ କେଉଁ ଦିନ ଗୋଟେ କହୁଥିଲି, କେଉଁ ଦିନ ଗୋଟେ କହିଛି, ଯେମିତି ଯଦି ସେବାରେ ରୁଚି ଅଛି ତାହେଲେ ପର୍ଟିକୁଲାର ଗୋଟେ ଟାଇମ୍ରେ ସେବା କର, ପର୍ଟିକୁଲାର ଗୋଟେ ଟାଇମ୍ରେ ସେବା କରିବା ପାଇଁ ପ୍ରସ୍ତୁତ ହୁଅ, ଯେମିତି ପ୍ରଭୁବାଦକୁ ଆଡପ୍ଟ କରିଛନ୍ତି, ମଙ୍ଗଳାରତୀ 4:15, 4:15 ମାନେ 4:15 ସେ ଟାଇମ୍ରେ କର ଘରେ, ପ୍ରତିଦିନ ଠାକୁରଙ୍କ ପାଖରେ ଯେଉଁ ସମୟରେ ଭୋଗ ଲାଗିବା ଥାଏ ସେ ସମୟ ଲଗାଅ, ଯଦି ସେଭଳି ଗୋଟେ ବିଧିଟାକୁ କ'ଣ ପାଳନ କରାଯିବ ତାହେଲେ ଟିକିଏ ସମ୍ବନ୍ଧଟା ଦୃଢ଼ୀଭୂତ ହେବ, ଆଜି 5:00 କରିବେ ଆରତୀ, କାଲି 6:00 କରିବେ, ତାପର ଦିନ ଉଠିପାରିଲେନି, କେଉଁଦିନ କ'ଣ ଗୋଟେ ଭାବ ଆସି ଉଠିପାରୁଛନ୍ତି 3:00 ରାତିରୁ ଆରତୀ କରିଦେଇଥିବେ, କିରେ ଇଏ କି କଥା, ଏଇଟା କ'ଣ, ଏଇଟା କ'ଣ ଭାବ, ଏଇଟା କ'ଣ ପ୍ରେମ ନା, ପର୍ଟିକୁଲାର ଗୋଟେ ସମୟରେ ପୁଅକୁ ଯେତେବେଳେ ସ୍କୁଲକୁ ଛାଡ଼ୁଛନ୍ତି, ସ୍କୁଲ ବସ୍ ଆସିବା ଟାଇମ୍ ହେଲେ ତା ପୂର୍ବରୁ ରୋଷେଇ କରି ତା ପାଇଁ କ'ଣ ଟିଫିନ୍ ରେଡ଼ି କରି ରଖାହେଉଛି, ପର୍ଟିକୁଲାର ଗୋଟେ ଟାଇମ୍ ରଖାହେଉଛି ନା, ସେଭଳି ଭଗବାନ ସେବା କରିହେଉଛି ମନା କରୁନି, କିନ୍ତୁ ପ୍ରାକ୍ଟିକାଲି ଆଜିକା ସ୍ଥିତିରେ ଯଦି ବିଚାର କରାଯିବ ଆମେ ସେ ସେବା ଯୋଗୁଁ ସାଧନ କରିପାରୁନେ, ଆପଣ ବିଚାର କରନ୍ତୁ ଆଗେ ଗୁରୁଦେବ କ'ଣ ଦେଇଛନ୍ତି, ଆଗେ ଠାକୁରଙ୍କ ବିଗ୍ରହ ଦେଇଛନ୍ତି ସେବା କରିବା ପାଇଁ ନା ଆଗେ ନାମ ଦେଇଛନ୍ତି କରିବା ପାଇଁ, କୁହନ୍ତୁ କ'ଣ ଦେଇଛନ୍ତି, ଆଗେ ନାମ ଦେଇଛନ୍ତି ନା, ଆଗେ ମାଳା ଦେଇଛନ୍ତି ନାମ କର, ତେଣୁ ସେଇଟା ହେଲା ପ୍ରଥମ ସାଧନ, ବିଗ୍ରହ ସେବା କରାଯାଉଛି ଠିକ ଅଛି, ସେଇଟା ଦ୍ୱିତୀୟ ସାଧନ, ଆଗେ ନାମ, ସେଥିପାଇଁ ବିଗ୍ରହଙ୍କୁ ଆମେ ରଖିଲେ ବହୁତ ତାର ତ ସିଦ୍ଧାନ୍ତ ଅଛି, ବିଗ୍ରହ ବିଗ୍ରହ ସେବାର ସିଦ୍ଧାନ୍ତ ମୁଁ ପୁରା ବାହାର କରି ରଖିଛି, କେଉଁଠି 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 ପ୍ରଭୁପାତ କହିଛନ୍ତି, କେଉଁ କେଉଁ ଜାଗାରେ କେଉଁଠି କେଉଁଠି କୁହାଯାଇଛି, କେଉଁ ଉଦ୍ଦେଶ୍ୟରେ ସେଠି କୁହାଯାଇଛି କ'ଣ, ତାକୁ ସବୁ ନୋଟ୍ କରି ବାହାର କରିଛି, ବହୁତ ଜିନିଷ ବାହାର କଲେ ଆପଣ ପାଇଁ ବହୁତ ସିଦ୍ଧାନ୍ତ ସବୁ ରହିଛି, ତା ବିଷୟରେ ଆଲୋଚନା କଲେ ସେତେବେଳେ ପ୍ରସଙ୍ଗକୁ ଚାଲିଯିବ, ମୁଁ ସେଟା କହିବା ପାଇଁ ଯାଉନି, କିନ୍ତୁ କମସେ କମ୍ ଆମର ଏଇ ପଏଣ୍ଟରେ ଆଲୋଚନା କରୁଛି, ଆମେ ନାମ କରିବା ଉଚିତ, ଭଗବାନଙ୍କୁ ଦର୍ଶନ କରିବା ଉଚିତ, ଠାକୁରଙ୍କୁ ଦର୍ଶନ କରିବି, ଘରେ କେଉଁ ଠାକୁର ରଖିବା ଉଚିତ, କେଉଁ ଫଟୋ ରଖିବା ଉଚିତ, ଅଲଗା ଫଟୋ କୌଣସି ରଖିବା ଉଚିତ ନୁହଁ, କେଉଁ ଫଟୋ ରଖିବା ଉଚିତ, ଯେଉଁ ଫଟୋ ଯେଉଁ ଠାକୁରଙ୍କର ବିଗ୍ରହ ମୁଁ ଏଇଟା ଶୁଣିଛି ବି, ଯେଉଁ ବିଗ୍ରହଙ୍କୁ ମନ୍ଦିରରେ ପୂଜା କରାଯାଉଥିବ, ଯେଉଁ ବିଗ୍ରହଙ୍କୁ ମନ୍ଦିରରେ ସେବା କରାଯାଉଥିବ, ପୂଜା କରାଯାଉଥିବ, ସେଇ ବିଗ୍ରହଙ୍କୁ ରଖିବେ, ତାଙ୍କୁ ଦର୍ଶନ କରିବେ, କାରଣ ତାଙ୍କର ଯଦି ସେବା ଆମେ କୌଣସି କାରଣବଶତଃ କରିପାରୁନେ ତେବେ ଅପରାଧ ନାହିଁ, କାହିଁକି ତାଙ୍କ ସେବା ହେଉଛି, ତାଙ୍କ ସେବା ଏଣେ ଚାଲିଛି ନା, ଆଉ ଯଦି ଅଲଗା ଠାକୁର ରଖିଛନ୍ତି କୁଆଡ଼େ ତ ଯାଇପାରିବେନି, ଗଲା ମାନେ ତ ଠାକୁର ନେଇକି ଯିବେ, ଇଏ ସମସ୍ୟା। ତେଣୁ ମୁଁ କାହାକୁ ଦୋଷ ଦେଉନି, କିନ୍ତୁ ଆମେ ଯେଉଁମାନେ ରଖିଛନ୍ତି ସେମାନେ ସେତିକି ତତ୍ପର ହେବା ଆବଶ୍ୟକ, ସେମାନେ ସେଭଳି ସେବା କରିବା ଉଚିତ। ବର୍ତ୍ତମାନ ଦେଖାଯାଉଛି ପ୍ରାୟ ସେବା ବି ଠିକ୍ସେ ହେଇପାରୁନି। ଭଗବାନ ପ୍ରସନ୍ନ ହେବେ କେମିତି? ପ୍ରସନ୍ନ ହେବା ଦରକାର ନା? ଏ ଶ୍ଲୋକରେ ଆମେ ଶୁଣିଥିଲେ, ସ୍ମିତାଲୋକ ଶୋକଂ ହରତି ଜଗତଂ ଯସ୍ୟ ପରିତୋ। ସ୍ମିତାଲୋକ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ ତାଙ୍କର ରଚନା କଲେ ଚୈତନ୍ୟ ଚୈତନ୍ୟ କ'ଣ ସେ ଭାଷ୍ୟ ତାଙ୍କର କାଲି କହୁଥିଲି, ସେ ଲେଖିଛନ୍ତି ଯସ୍ୟ ସ୍ମିତାବଲୋକ ଜଗତାଂ ପରିତୋ ଶୋକଂ ହରତି। ଅମୃତ ପ୍ରଭା ଭାଷ୍ୟ, ଅମୃତ ପ୍ରଭା ଭାଷ୍ୟରେ ତାକୁ ଏଇଭଳି ସେ ସନ୍ଧି ବିଷେଦ କରିଛନ୍ତି, ଯସ୍ୟ ସ୍ମିତାବଲୋକ ଯାହାଙ୍କର ସ୍ମିତ ଅବଲୋକନରେ, ଭଗବାନଙ୍କର ସ୍ମିତ ଅବଲୋକନରେ ଜଗତାଂ ସର୍ବପ୍ରାଣୀ ନାଂ ସବୁ ପ୍ରାଣୀଙ୍କର, ପରିତୋ ସର୍ବତୋ ଭାବେନ ସର୍ବତୋ ଭାବେନ ଶୋକଂ ହରତି। ଶୋକ ଚାଲିଯାଏ, ଶୋକକୁ ହରଣ କରିନିଅନ୍ତି। ଶୋକଂ ହରତି ଶବ୍ଦରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ରଚନା କରିଛନ୍ତି, ଅଭାବଂ ବିନାଶୟତି, ଅଭାବ ନାଶ କରିଦିଅନ୍ତି। ଭଗବାନ କେବଳ ପ୍ରେମ ଦୃଷ୍ଟିରେ ଚାହିଁକି, ପ୍ରେମ ଦୃଷ୍ଟିରେ ଚାହିଁକି ଯଦି ନାମ କରୁଛନ୍ତି, ବଚନ ଯଦି କହୁଛନ୍ତି, ଏଠି କହୁଛନ୍ତି ଗିରା ପ୍ରାରମ୍ଭ ତୁ କୁଶଳ ପଟଳୀ ପଲ୍ଲବୟତି। ଗିରାଙ୍କ ପ୍ରାରମ୍ଭ ବାକ୍ୟ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ବାକ୍ୟୋପକ୍ରମ କଲ୍ୟାଣମାଳା ବିସ୍ତାରୟତି। ତାଙ୍କର ଯେଉଁ ବାକ୍ୟ ସେଥିରେ ସମସ୍ତ କଲ୍ୟାଣମାଳା ଆରମ୍ଭ ହୋଇଯାଏ, ସମସ୍ତ କଲ୍ୟାଣ ଉଦୟ ହୁଏ। ଏବଂ ପଦାଳୟଂ ପଦାଳୟକଂ ବା ପ୍ରଣୟତି ନ ହି ପ୍ରେମ ନିବାହଂ, ପଦାଳଭଂ କଂ ବା ପ୍ରେମ ନିବାହଂ, ତାଙ୍କର ଯିଏ ଚରଣାଶ୍ରିତ ହେଇଛି ସେ ସମସ୍ତ ପ୍ରେମ ପ୍ରାପ୍ତ ହେବ। ସ ଚୈତନ୍ୟକୃତି ଦେବ ନ ଆମମାନଙ୍କୁ ଅତୀତରାଂ କୃପୟନ୍ତୁ, ଆମମାନଙ୍କୁ କୃପା କରନ୍ତୁ। ତ କହିବା ତାତ୍ପର୍ଯ୍ୟ, ମହାପ୍ରଭୁ ଏଭଳି କେବଳ ଦର୍ଶନ ଦେଇ ନାମ କରି କାଜିର ହୃଦୟକୁ ପରିବର୍ତ୍ତନ କରିଦେଇଥିଲେ। ଜୟ ଶ୍ରୀ ଶ୍ରୀ ଗୌନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ସୁଭଦ୍ରା ମହାରାଣୀ। ତେଣୁ ଆମେ ଯାହା ଶୁଣିଥିଲେ, ବାହୁତୁଲି ପ୍ରେମ ଦୃଷ୍ଟି, ବାହୁତୁଲି ହରି ବୋଲି ପ୍ରେମ ଦୃଷ୍ଟି ଚାଏ, କରିଆ କଳ୍ମସନାଶ ପ୍ରେମେତେ ଭାଷାଏ, କରିଆ କଳ୍ମସନାଶ ପ୍ରେମେତେ ଭାଷାଏ, ଶ୍ରୀ ଅଙ୍ଗ ଶ୍ରୀ ମୁଖ ଯେଇ କରେ ଦର୍ଶନ, ତାର ପାପ କ୍ଷୟ ହେୟ ଯାଏ ପ୍ରେମଧନ ପାଏ ପ୍ରେମଧନ, ତାର ସବୁ ପାପ ଚାଲିଯାଏ ସେ ପ୍ରେମଧନ ପାଏ। ଏଇ ପ୍ରେମଧନଟା ପାଇବା ପାଇଁ ମହାପ୍ରଭୁ ଆସିଛନ୍ତି ଦେବା ପାଇଁ ଯିବକୁ, ଆଉ ଦେଇଛନ୍ତି କେବଳ ଗୋଟିଏ ବାଟ, ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର କ'ଣ ରଚନା କରୁଛନ୍ତି ଦେଖନ୍ତୁ, ସଂକୀର୍ତ୍ତନ ଶବ୍ଦେନ ସର୍ବତୋ ଭାବେନ କୀର୍ତ୍ତନମ୍ ଉଚ୍ୟତେ। ସଂକୀର୍ତ୍ତନ ଶବ୍ଦରେ ସର୍ବତୋ ଭାବେ କୀର୍ତ୍ତନମ୍ ଉଚ୍ୟତେ, କୀର୍ତ୍ତନ କୀର୍ତ୍ତନ କରିବା। ଯସ୍ମିନ୍ କୀର୍ତ୍ତିତେ ନ ଅନ୍ୟସଂ ସାଧନ ଅଙ୍ଗାନମ୍ ଅପେକ୍ଷା ଭବତି। ଯସ୍ମିନ୍ କୀର୍ତ୍ତିତେ, ଏ ଯେ ନାମ ସଂକୀର୍ତ୍ତନ, ଏଇ କୀର୍ତ୍ତନ ଦ୍ୱାରା ଭଗବାନଙ୍କ ନାମ କୀର୍ତ୍ତନ ହେଲେ ନ ଅନ୍ୟସଂ ସାଧନ ଅଙ୍ଗାନମ୍ ଅପେକ୍ଷା ଭବତି, ଅଲଗା କୌଣସି ସାଧନ ବାକି ରହିଯାଏ ନା, ବା ଅଲଗା କୌଣସି ସାଧନ କରିବାକୁ ଆବଶ୍ୟକ ପଡ଼େ ନା, ଆବଶ୍ୟକ ପଡ଼େ ନା ବୋଲି ତ ପହଞ୍ଚାଇପାରିବନି, ବାକି ରହିଯାଏ ନା, ଅପେକ୍ଷା ରହେ ନା। ନାମ ସଂକୀର୍ତ୍ତନ ସବୁ ସାଧନ ଅଛି, କେମିତି ୟା ପରଶ୍ଳୋକରେ ଆସିବ, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି, ସେଟା କେମିତି ସେଠି ଶୁଣିବେ। ଏଇଠି ସେ କଥା କହୁଛନ୍ତି, ନ ଅନ୍ୟସାଙ୍ଗ ସାଧନ ଅଙ୍ଗାନମ୍ ଅପେକ୍ଷା ଭବତି। ବିଷୟ ଉଦାହରଣ ଦେଇ କହୁଛନ୍ତି, ବିଷୟ ବାର୍ତ୍ତାୟା କୀର୍ତ୍ତନେ ନ ଅଂଶତ ଭୋଗପରା ସିଦ୍ଧିଂ ସଙ୍ଗତି। ବିଷୟ ବାର୍ତ୍ତାୟା କୀର୍ତ୍ତନେ ନ, ଗୋଟେ ବିଷୟ ସମ୍ବନ୍ଧୀ କୀର୍ତ୍ତନ ଜଣେ କରୁଛି, ତାର ଫାଇଦା କ'ଣ? ବିଷୟ ସମ୍ବନ୍ଧୀ କୀର୍ତ୍ତନ ମାନେ ଭଗବତ ଭକ୍ତି, ଭଗବତ ବିଷୟକୁ ଛାଡ଼ି ଯାହା ସବୁ କୀର୍ତ୍ତନ ଚାଲିଛି, ଯାହା ସବୁ ବାର୍ତ୍ତା ଚାଲିଛି, ବିଶ୍ୱବାର୍ତ୍ତା କୀର୍ତ୍ତନ କରି ସେ କ'ଣ ପାଉଛି? କିଛି ଅଂଶରେ ସୁଖ ପାଉଛି, କିଛି ଅଂଶରେ ସେ ସୁଖ ପାଉଛି ନା, ସେ କଥା କହୁଛନ୍ତି। ଅଂଶତ ଭୋଗ ପରା ସିଦ୍ଧିଂ ସଙ୍ଗତି, ଆଂଶିକ ରୂପେ ଭୋଗପ୍ରାପ୍ତିର ଅନୁକୂଳ ସିଦ୍ଧି କିଛି ପ୍ରାପ୍ତ ହୋଇଥାଏ ବିଶ୍ୱବାର୍ତ୍ତା କୀର୍ତ୍ତନ କରି। ଯାହା ସବୁ ଚାଲିଛି, ସେ ଯେଉଁ ଶ୍ଲୋକ ରହିଛି, କ'ଣ କ'ଣ ସେ ଶ୍ଲୋକ, ବହୁତ କଥା ଶୁଣିବା ପାଇଁ ଅଛି, କିନ୍ତୁ ଆତ୍ମତତ୍ତ୍ୱ କଥା ଶୁଣୁନି କୌଣସି ଲୋକ ତାଙ୍କୁ ସବୁବେଳେ କହିବ ହଠାତ୍ ମୁଁ ବୋଲି ଠିକ ଅଛି ଶ୍ରଣ ଆସିବ ବହୁତ କଥା ସିଏ ବିଷୟ ବାର୍ତ୍ତା ହିଁ କୀର୍ତ୍ତନ ଅଂଶତଃ ଭୋଗ ପର ସିଦ୍ଧିଂ ସଙ୍ଗତି ବିଷୟବାର୍ତ୍ତା ଦ୍ୱାରା ସେ ବହୁତ କ'ଣ ବହୁତ ବାର୍ତ୍ତା କରିପାରେ କିନ୍ତୁ ମିଳିବ ବହୁତ କମ୍ ଅଂଶ କିଛି ମିଳିବ କିନ୍ତୁ ସଂକୀର୍ତ୍ତନରେ ସେୟା ନାହିଁ ଏ କହିବା ତାତ୍ପର୍ଯ୍ୟ ସେୟା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିବା ତାତ୍ପର୍ଯ୍ୟ ସେୟା ସଂକୀର୍ତ୍ତନରେ କ'ଣ ମିଳେ ସଂକୀର୍ତ୍ତନରେ ଟିକିଏ ସଂକୀର୍ତ୍ତନ କରିବେ କିନ୍ତୁ ପାଇବେ କ'ଣ ଅନନ୍ତ ବସ୍ତୁ ଅନନ୍ତ ବସ୍ତୁ କ'ଣ ଅନନ୍ତ ବସ୍ତୁ ଭିତରେ ରହିଲା ସବୁଠୁ ଉଚ୍ଚ ବସ୍ତୁ ହେଲା ପ୍ରେମ ସ୍ୱତବ୍ୟାଧିନୀ ରାଜେନ୍ଦ୍ର ନୃଣା ସନ୍ତି ସହସ୍ରଶ ଅପସାଦମ ଆତ୍ମତତ୍ତ୍ୱ ଗୃହେ ସୁଗୃହ ମୈଦ୍ରାମ ସେ ଯେଉଁ ଶ୍ଳୋକ ସେ କେତେ କଥା ଶୁଣୁଛି କେତେ କଥା କହୁଛି ସେ ତ ଶୁଣିବା କଥା କୁହାଯାଇଛି ତ କେତେ କଥା ଯିବ ଶୁଣୁଛି କିନ୍ତୁ ଆତ୍ମତତ୍ତ୍ୱ କଥା ଶୁଣୁନି ନାମ ସଂକୀର୍ତ୍ତନ ଶୁଣୁନି ନାମ ସଂକୀର୍ତ୍ତନ କଥା କହିଲେ ହଁ ସେ ଲୋକ କୁହନ୍ତିନି ବାହାର ଲୋକ ସବୁ କହିବେ କ'ଣ କୀର୍ତ୍ତନ ତ ଥରେ କରିଦେଲେ ସରିଲା ନା ସେଇ ଗୋଟେ କଥା ପକେଇ ଖାଲି ହସି ମାଝି କ'ଣ ସେଥିରେ ଅଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଥରେ ତ କହିଦେଲେ ସରିଲା ନାମ ତ ହେଇଗଲା ଯେ ସେଇଟାକୁ 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 ଖାଲି ଘସୁଛ ପକେଇକି କ'ଣ ସେଥିରୁ ବାହାରୁଛି ଆଉ ସଂସାର ଯାହା ସବୁ କାର୍ଯ୍ୟ ଚାଲିଛି ଆଉ କ'ଣ ନୂଆ କାର୍ଯ୍ୟ କିଛି ଚାଲିଛି ସେଇ ସେଇ କଥା ତ ତୁମେ ଘାଣ୍ଟୁଛ ସେଇ ସେଇ କଥା ଘାଣ୍ଟୁଛ କି ନାହିଁ ସେଇଠି କ'ଣ ଅଛି ତ ସେ ଯାହା ସବୁ ଘଣ୍ଟା ଚାଲିଛି କିଛି କିଛିଟି ସିଦ୍ଧି ପାଉଛନ୍ତି କିନ୍ତୁ ସଂକୀର୍ତ୍ତନରେ ସର୍ବୋଚ୍ଚ ସିଦ୍ଧି ପାଇବେ ଆଉ ସର୍ବୋଚ୍ଚ ସିଦ୍ଧି କ'ଣ ଦେଖୁନାହାନ୍ତି ଏତେ ସାତଟା ଶୁଣୁଛେ ସାତଟା ସିଦ୍ଧି ପ୍ରଥମେ ନାମ ସଂକୀର୍ତ୍ତନରେ ସାତଟା ସିଦ୍ଧି ସେଥିପାଇଁ ସଂକୀର୍ତ୍ତନ ଯଜ୍ଞର ଜୟ ହଉ ଭକ୍ତି ସିଦ୍ଧାନ୍ତ ସୃଷ୍ଟିକୁ ସେଥିପାଇଁ କହିବେ ଦେଖନ୍ତୁ କ'ଣ କହୁଛନ୍ତି ଅପ୍ରାକୃତ ରାଜ୍ୟ ତ ଶ୍ରୀକୃଷ୍ଣ ଏବ ବିଷୟ ସ୍ତତ୍ର ନ କସ୍ୟଚିତ୍ ପ୍ରାକୃତସ୍ୟ ଅବକାଶ ଲେସ ବି ପ୍ରବର୍ତ୍ତତେ ଅପ୍ରାକୃତ ରାଜ୍ୟ ତୁ ଶ୍ରୀକୃଷ୍ଣ ଏବ ବିଷୟ ଅପ୍ରାକୃତ ରାଜ୍ୟର ଯେଉଁ ଶ୍ରୀକୃଷ୍ଣ ହିଁ ଏକମାତ୍ର ବିଷୟ ସ୍ତତ୍ର ନ କସ୍ୟଚିତ୍ ପ୍ରାକୃତସ୍ୟ ଅବକାଶ ଲେସ ବି ପ୍ରବର୍ତ୍ତତେ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇବା ହିଁ ହେଉଛି ଅନ୍ତିମ ଲକ୍ଷ୍ୟ କୌଣସି ଦେବାଦେବୀଙ୍କୁ ନୁହଁ ବାହାର ଲୋକ ଯେତେବେଳେ ଶୁଣନ୍ତି କଥା ସେ ଯିଏ କୁହନ୍ତି ଆ ୟାଙ୍କର ଆଉ କିଛି ନାହିଁ ଖାଲି ତ କୃଷ୍ଣ ଆଉ ଖାଲି କୃଷ୍ଣ ସେ ତେଲ ରାମ ରୂପ ହେଇନି କି ସେ ବାହାରୁ ପ୍ରଚାର କରିବା ଯେତେବେଳେ ଗୀତା ଦେଖେ ତମର ଆଉ କିଛି ନାହିଁ ଖାଲି କୃଷ୍ଣ ଖାଲି କୃଷ୍ଣ ହିଁ ଭଗବାନ ଆଉ କିଏ ଭଗବାନ ନାହାନ୍ତି ଆରେ ଆମେ କ'ଣ କହୁଛୁ ଖାଲି କୃଷ୍ଣ ଭଗବାନ ବୋଲି ସବୁ ଶାସ୍ତ୍ର ବା କହୁଛନ୍ତି ଏତେ ଚାଂଶ କଳାପୁଂଶ କୃଷ୍ଣସ୍ତ ଭଗବାନ ସବୁ ଶାସ୍ତ୍ର କହୁଛନ୍ତି ତୁମେ ବୁଝିପାରିନ ବୋଲି ଜାଣିନା ତା ସିଦ୍ଧାନ୍ତ ଜାଣିନ ବୋଲି ତମେ କ'ଣ ଗ୍ରହଣ କରିପାରୁନୁ କୃଷ୍ଣ ହେଉଛନ୍ତି ଭଗବାନ ବୋଲି ଦେବାଦେବୀମାନଙ୍କୁ ଗ୍ରହଣ କରୁଛ ତେଣୁ ଅପ୍ରାକୃତ ରାଜ୍ୟ ତ ଶ୍ରୀକୃଷ୍ଣଙ୍କ ବିଷୟ କେବଳ ବିଷୟ ହେଉଛନ୍ତି ଶ୍ରୀକୃଷ୍ଣ ଶ୍ରୀକୃଷ୍ଣଙ୍କୁ ପାଇବା ହିଁ ହେଉଛି ଜୀବନ ଅନ୍ତିମ ଲକ୍ଷ୍ୟ ପାଇବା ମାନେ ନୁହଁ ଯେ ତାଙ୍କ ସହିତ ମିଶିଯିବା ପାଇବା ମାନେ କ'ଣ ପାଇବା ମାନେ ତାଙ୍କ ସେବାରେ ବ୍ରତୀ ହେବା ତାଙ୍କ ନିତ୍ୟ ସେବାରେ ନିଯୁକ୍ତ ହେବା ସ୍ତତ୍ର ନ କସ୍ୟଚିତ୍ ପ୍ରାକୃତସ୍ୟ ଅବକାଶ ଲେସ ବି ପ୍ରବର୍ତ୍ତତେ ସେଠି କୌଣସି ପ୍ରାକୃତ ବିଷୟର ଅବକାଶ ନଥାଏ ପ୍ରାକୃତ ବିଷୟ ସେଠି କିଛି ନଥାଏ ଲେସ ବି ପ୍ରାକୃତ ବିଷୟର ଲେସ ବି ନଥାଏ କିଛି ବି ନଥାଏ ସେଥିପାଇଁ ପ୍ରଭୁପାଦ କହିଛନ୍ତି ପଢ଼ିଥିଲି ଜଣଙ୍କର ଟିକେ ବି ଯଦି କାମନା ବାସନା ଅଛି ସ୍ୱଳ୍ପ ଅତି କ'ଣ ଅତି ମିନିମମ୍ ପରସେଣ୍ଟେଜ୍ ଯଦି ବି ରହିଛି ସେ ଯାଇପାରିବନି ଟିକେ ରହିଲେ ବି ଯାଇପାରିବନି ସେ କଥା କହୁଛନ୍ତି ନା ସେଠି ପ୍ରାକୃତସ୍ୟ ଅବକାଶ ଲେସ ବି ପ୍ରବର୍ତ୍ତ ନ କସ୍ୟଚିତ୍ ନ କସ୍ୟଚିତ୍ ପ୍ରାକୃତସ୍ୟ ଅବକାଶ ବି ଲେସ୍ ପ୍ରବର୍ତ୍ତତେ ସେଠି କୌଣସି ପ୍ରାକୃତ ଜିନିଷ ନୁହେଁ ସେଇ ଫଳତଃ ତାର ପରିଣତି କ'ଣ ତା ପରିଣତି ଏଇଥିପାଇଁ ସଂକୀର୍ତ୍ତନଟାକୁ ଶ୍ରେଷ୍ଠ ବୋଲି କୁହାଯାଉଛି ପରିଣତି ହେଉଛି ସାତଟା ଫଳ ତାକୁ ମିଳେ ଦେଖନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶେଷରେ କହିବେ ଅତଃ ଶ୍ରୀକୃଷ୍ଣ ବିଷୟକ ସମ୍ୟକ କୀର୍ତ୍ତନମେବ ସର୍ବୋପରି ଜୟତୋ ଇତି ତେଣୁ ଶ୍ରୀକୃଷ୍ଣ ବିଷୟକ ସମ୍ୟକ କୀର୍ତ୍ତନମେବ ଶ୍ରୀକୃଷ୍ଣ ନାମର ସମ୍ପୂର୍ଣ୍ଣ କୀର୍ତ୍ତନ ଏଟା ସର୍ବୋପରି ଜୟତୋ ଇତି ଏହାର ସର୍ବୋଚ୍ଚ ସର୍ବତ ଭାବେ ଜୟ ହେଉ ସର୍ବତ ଭାବେ ଜୟ ହେଉ ଆଉ କଳିଯୁଗରେ ତ କୌଣସି ନାହିଁ କୌଣସି ସାଧନ ନାହିଁ ସେଥିପାଇଁ ସାଧନର ଶ୍ରେଷ୍ଠ ସିଦ୍ଧି ଶ୍ରେଷ୍ଠ ସ୍ଥିତି ହେଉଛି ଅତି ଶ୍ରେଷ୍ଠତମ ସାଧନ ହେଉଛି ନାମ ସଂକୀର୍ତ୍ତନ ତେଣୁ ମହାପ୍ରଭୁ ଯେଉଁ ଜଗତରେ ଆସି ପ୍ରଚାର କରିଛନ୍ତି ସର୍ବତ୍ର ପ୍ରଚାର କରିଛନ୍ତି କେବଳ ନାମ ସଂକୀର୍ତ୍ତନ ଆଉ କୌଣସି ଉପାୟ ନାହିଁ କଳିକାଳେ ନାମ ରୂପେ କୃଷ୍ଣ ଅବତାର ନାମ ହିତେ ହେ ସବ ଜଗତ ନିସ୍ତାର ନାମ ବିନା କଳି କାଳେ ନାହିଁ ଆର ଧର୍ମ, ସର୍ବମନ୍ତ୍ର ସାର ନାମ ଏଇ ଶାସ୍ତ୍ର ମର୍ମ। ସର୍ବମନ୍ତ୍ର ସାର ନାମ ଏଇ ଶାସ୍ତ୍ର ମର୍ମ। ଯେଇ ନାମ ସେଇ କୃଷ୍ଣ ଭଜ ନିଷ୍ଠା କରି, ନାମେର ସହିତ ଅଛେ ଆପନେ ଶ୍ରୀହରି। ଯିଏ କୃଷ୍ଣ ସିଏ ନାମ, ନାମ ନାମ ଭିତରେ କୌଣସି ଫରକ ନାହାନ୍ତି। ଯିଏ କୃଷ୍ଣ ସିଏ ନାମ, ସିଏ ଆସିଛନ୍ତି ସ୍ୱୟଂ ଏଇ ନାମ ଦେବା ପାଇଁ। ତେଣୁ ମହାପ୍ରଭୁ ଆସିକି ଯେଉଁ ନାମ ଧାରା ପ୍ରଚଳନ କରିଛନ୍ତି ସମଗ୍ର ବିଶ୍ୱରେ, ଏହି ବନ୍ୟା ଛୁଟେଇଛନ୍ତି। ଯେଉଁମାନେ ଭାଗ୍ୟବାନ ସେମାନେ ଏ ନାମକୁ ଗ୍ରହଣ କରିବେ। ଆଉ ଜୀବନର ଇଏ ହେଉଛି ଶ୍ରେଷ୍ଠ ସାଧନ କହିବା ତାତ୍ପର୍ଯ୍ୟ। ଆମେ ସମସ୍ତେ ନାମ ଯେଉଁମାନେ କରୁଛନ୍ତି ଶ୍ରଦ୍ଧାର ସହିତ ଦୃଢ଼ତାର ସହିତ ନାମ କରିବେ। ଯେଉଁମାନେ ନାମ ଆରମ୍ଭ କରିନାହାନ୍ତି, ଯେଉଁମାନେ ଦର୍ଶନ କରୁଛନ୍ତି ଅନଲାଇନ୍ରେ, ସମସ୍ତଙ୍କ ପାଖରେ ଆମର ନିବେଦନ, କଳିଯୁଗରେ କୌଣସି ଉପାୟ ନାହିଁ, କେବଳ ନାମ ସଂକୀର୍ତ୍ତନ, ଆଉ କୌଣସି ଉପାୟ ନାହିଁ। ମୃତ୍ୟୁ ସମୟରେ କୌଣସି ସାଧନକୁ ଶ୍ରେଷ୍ଠ କୁହାଯାଉନି, କୁହାଯାଉନି ସେଠି ଯଜ୍ଞ ଶ୍ରେଷ୍ଠ, କୁହାଯାଉନି ସେଠି ତୀର୍ଥ ଶ୍ରେଷ୍ଠ, କୁହାଯାଉନି ସେଠି ଦାନ ଶ୍ରେଷ୍ଠ, କୌଣସି ସାଧନକୁ ଶ୍ରେଷ୍ଠ କୁହାଯାଉନି, ତପସ୍ୟା ଶ୍ରେଷ୍ଠ, କୌଣସି ସାଧନକୁ ଶ୍ରେଷ୍ଠ କୁହାଯାଉନି। କେବଳ ନାମ ହିଁ ଶ୍ରେଷ୍ଠ ସତ୍ୟବସ୍ତୁ ବୋଲି କୁହାଯାଉଛି, ସତ୍ୟବସ୍ତୁ ନାମ। ତେଣୁ ସମସ୍ତଙ୍କୁ ମୋର ନିବେଦନ, ସମସ୍ତେ ନାମ କରିବେ। ଏବଂ ଯେଉଁମାନେ ନାମ କରୁଛନ୍ତି ସେମାନେ ଶ୍ରଦ୍ଧାର ସହିତ, କାରଣ ମହାପ୍ରଭୁଙ୍କର ତ ଅତି କ'ଣ କୁହାଯିବ, କରୁଣା ପ୍ରଦର୍ଶନ କରିକି ନାମ ଦେଇଦେଇଛନ୍ତି। ନାମଟା ସାଧାରଣ ବସ୍ତୁ ନୁହଁ, ନାମକୁ ଯେକୌଣସି ଉପାୟରେ ବ୍ୟକ୍ତି ଉଚ୍ଚାରଣ କଲେ ବି ଫଳ ନିଶ୍ଚିତ ଅଛି। ନାମର ଗୌଣ ଫଳ କ'ଣ, ନାମର ଗୌଣ ଫଳ କ'ଣ, ତିନିଟା ସେଟା ତ ଭକ୍ତିର ଫଳ ରହିଛି। ନାମର ଗୌଣ ଫଳ ହେଉଛି ତିନିଟା, ଧର୍ମ ଅର୍ଥ କାମ, ମୋକ୍ଷ ବି ରହିଛି। ଯଦି ଜଣେ ସଚେତନ ହେଇକି ନାମ କଲା, ପାପ ଭାବ ଛାଡ଼ିକି ଯଦି ନାମ କଲା, ତାହେଲେ ମୋକ୍ଷ ହେଇପାରେ। ଏମିତି ତ ମୃତ୍ୟୁ ସମୟରେ ନାମ କଲା ମାନେ ତ ସେ ଚାଲିବ, କିଛି ଅସୁବିଧା ନାହିଁ। ପ୍ରେମ ପାଇବ କେତେବେଳେ, ପ୍ରେମ ପାଇବ ସାଧୁଗୁରୁଙ୍କ ପାଖରେ ବାଧାସିଦ୍ଧ ହେଇକି ଯେତେବେଳେ ନାମ କରେ, ସେଇଟା ପଞ୍ଚମ ପୁରୁଷାର୍ଥ। ମହାପୁରୁଷ ସେ ନାମଟା ଦେଇଛନ୍ତି ନା, ଆଜି ତ ସମୟ ନାହିଁ ଆଲୋଚନା କରିବା ପାଇଁ। ଜଗାଇ ମାଧେ ଉଦ୍ଧାର, ଜଗାଇ ମାଧେ ଯେଉଁ ଉଦ୍ଧାର ହେଇଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କେବଳ କେତୋଟି ପ୍ରୟାର ଶୁଣିକି କଥା ବିଶ୍ରାମ ଦେବା, ଜଗାଇ ମାଧେ ଯେତେବେଳେ ଉଦ୍ଧାର ହେଇଛନ୍ତି ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ। କାରଣ ଯମରାଜ ଆସୁଥିଲେ, ଯମରାଜଙ୍କ ଅବସ୍ଥା କ'ଣ ହେଲା ଜାଣିଛନ୍ତି, ଯମରାଜ ବିମାନରେ ଯାଉଥିଲେ, ବିମାନରେ ମୂର୍ଚ୍ଛିତ ହୋଇ ପଡ଼ିବନି। କାରଣ ଚିତ୍ରଗୁପ୍ତ କହିଲେ, କହିଲେ ଲକ୍ଷ ଲକ୍ଷ କାୟସ୍ଥ ଯଦି ରଚନା କରିବେ, ମାସ ମାସ ଧରି ଯଦି ରଚନା କରିବେ, ବର୍ଷ ବର୍ଷ ରଚନା କଲନ୍ତି, ଏତେ ପାପ କରିଛନ୍ତି ତାର ହିସାବ ନାହିଁ, ଲେଖି ହେବନି। କିନ୍ତୁ ଏମାନେ କେମିତି ଉଦ୍ଧାର ପାଇଲେ, ଏମାନେ କେମିତି ପ୍ରେମ ପାଇଗଲେ, ନା କେବଳ ମହାପ୍ରଭୁଙ୍କର ସଂକେତନ ଯଜ୍ଞରେ ଅଂଶଗ୍ରହଣ କରିଛନ୍ତି। ବହୁତ ସୁନ୍ଦର ଲୀଳା, ଜଗାଇ ମାଧାଙ୍କ ପ୍ରସଙ୍ଗ ବହୁତ ସୁନ୍ଦର। କାରଣ ମହାପ୍ରଭୁ ତ ଆଦେଶ ଦେଇଥିଲେ ନା, ଶୁନ ଶୁନ ହରିଦାସ ନିତ୍ୟାନନ୍ଦ, ଶୁନ ହରିଦାସ ସର୍ବତ୍ର ଆମର ଆଜ୍ଞା କରହ ପ୍ରକାଶ। ହରିଦାସ ଆଉ ନିତ୍ୟାନନ୍ଦ ଯାଇଛନ୍ତି ପ୍ରଚାର କରିବା ପାଇଁ, ଯାଇକି ଦିନେ ଭେଟି ଯାଇଛନ୍ତି କାହାକୁ, ଜଗାଇ ମାଧେଇ। ଦୂରରୁ ସେମାନେ ଦେଖିଲେ ମାନେ କ'ଣ କରୁଛନ୍ତି, ସେ ପୁରା ହୋ ହାଲା କରୁଛନ୍ତି, ମଦ୍ୟପାନ କ'ଣ ମଦ୍ୟପାନ କରୁଛନ୍ତି, ମଦ୍ୟପାନ କରି ହୋ ହାଲା କରୁଛନ୍ତି। ନିତ୍ୟାନନ୍ଦ ପ୍ରଭୁ ହରିଦାସ ପଚାରିଲେ ଅଲଗା ଲୋକମାନଙ୍କୁ, ଇଏ କ'ଣ ଏମିତି ହେଉଛନ୍ତି, ନା ଆଜ୍ଞା କୁହନ୍ତୁନି, ସେ ବ୍ରାହ୍ମଣ କୂଳ ଜନ୍ମ ହୋଇଛନ୍ତି, କିନ୍ତୁ କିଛି ନୀତି ନିୟମ ନାହିଁ, ଆଉ ନିଶା ସେବନ କରି ତାଙ୍କ ଅବସ୍ଥା ଆଜ୍ଞା, ସେ ସବୁବେଳେ ସେମିତି ହୁଆଲା କରନ୍ତି। ଶେଷରେ ନିତ୍ୟାନନ୍ଦ ପ୍ରଭୁ ବିଚାର କରୁଛନ୍ତି, ଆରେ ମହାପ୍ରଭୁ ତ ଆସିଛନ୍ତି ନା ପ୍ରେମ ଦେବା ପାଇଁ, ମହାପ୍ରଭୁ ଏମାନଙ୍କୁ ପ୍ରେମ ଦେବା ଉଚିତ। ଯଦି ଏମାନେ ଯଦି ପ୍ରେମ ପାଇବେ, ତାହେଲେ ଜଣାପଡ଼ିବ ଯେ ପ୍ରକୃତରେ ମହାପ୍ରଭୁ ମହାବଦାନୀ। ଜଗତକୁ ଦେଖିବା ପାଇଁ ପଡ଼ିବ ମହାପ୍ରଭୁଙ୍କର କରୁଣାଟା କେମିତି, ନିତ୍ୟାନନ୍ଦ ପ୍ରଭୁଟା ବିଚାର କଲେ। ତାପରେ ଯାଇକି ନିବେଦନ କରୁଛି, ଲୀଳା ସମସ୍ତେ ଜାଣିଛନ୍ତି। ନିବେଦନ କଲା ପରେ ଜଗାଇ କ'ଣ କଲେ, ଏ ମାଧାଇ ମାଧାଇ କ'ଣ କଲେ, ସିଧା ଉଠେଇଲେ, ପାତ୍ର ଧରିକି ପିଟିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ମସ୍ତକରେ। ସମସ୍ତେ ଆମେ ଲୀଳା ଜାଣିଛେ। ତାପରେ ମହାପ୍ରଭୁ ତ ଆସିଛନ୍ତି, ଅସ୍ତ୍ର ଆହ୍ୱାନ କରିଛନ୍ତି, କି ନିତ୍ୟାନନ୍ଦ ପ୍ରଭୁ ସେଠି ପ୍ରାର୍ଥନା କଲେ, କହିଲେ ପ୍ରଭୁ ଆପଣ ବା ବିଚାର କରୁଛନ୍ତି, ଅସ୍ତ୍ର ଧରିବେନି ଅବତାରରେ, ପୁଣି ଅସ୍ତ୍ରକୁ କ'ଣ ଡାକୁଛନ୍ତି, ଚକ୍ରକୁ କ'ଣ ଡାକୁଛନ୍ତି। ମହାପ୍ରଭୁ ସେଠୁ ଚକ୍ରକୁ ଫେରାଇଥିଲେ। ତାପରେ ମହାପ୍ରଭୁ କହିଥିଲେ ବହୁତ ବଡ଼ ପ୍ରସଙ୍ଗ। ତାପରେ ତାଙ୍କର ସମସ୍ତ ପାପ ଦୃଷ୍ଟି କରି ସମସ୍ତ ପାପ ନେଇଯାଇଥିଲେ, ସେମାନେ କ୍ଷମା ମାଗିଥିଲେ। ବେଶୀ ଆଗେ ଆଗେ କିଏ କୃପା ପାଇଲେ କହିଲେ, ଜଗାଇ ନା ମାଧାଇ, ଜଗାଇ ଜଗାଇ ଆଗେ କୃପା ପାଇଲେ, କ୍ଷମା ମାଗିଲେ, ତାପରେ ଜଗାଇଙ୍କ ପ୍ରାର୍ଥନାରେ ପୁଣି ମାଧାଇ ପାଇଲେ। ତାପରେ ମହାପ୍ରଭୁ କହିଲେ, ଏମାନଙ୍କୁ ନେଇକି ଚାଲ, ଏମାନଙ୍କୁ ନେଇ ଚାଲ କୀର୍ତ୍ତନ କରିବେ। ତ ମହାପ୍ରଭୁ ଏବଂ ଅଲଗା ସମସ୍ତ ପାର୍ଷଦମାନଙ୍କ ସହିତ କୀର୍ତ୍ତନ ହେଇଛନ୍ତି, ଜଗା ମାଧାଇ ସେଠି ଅଛନ୍ତି, ସେ କୀର୍ତ୍ତନରେ ସେମାନେ ପ୍ରେମ ପାଇଗଲେ। ସେମାନଙ୍କର ଉଦ୍ଧାର ଯେତେବେଳେ ହେଇଛି, ସେମାନେ ଉଦ୍ଧାର ହେଇଛନ୍ତି, ଉଦ୍ଧାର ହେଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଯମରାଜ ତ ଆଶ୍ଚର୍ଯ୍ୟ ହେଇଗଲେ, ଯମରାଜ ଆଶ୍ଚର୍ଯ୍ୟ ହେଇକି ପଚାରୁଛନ୍ତି, ଆରେ କ'ଣ ହେଇଛି, ଏମାନେ କାହିଁକି ଏମିତି, ଏମାନଙ୍କର ଉଦ୍ଧାର କେମିତି ହେଲା। ସେ ଯେଉଁ ପ୍ରସଙ୍ଗ ଅଛି, ବହୁତ ବଡ଼ ପ୍ରସଙ୍ଗ, ଆପଣ ଚୈତନ୍ୟ ଭାଗବତ ମଧ୍ୟ ଲୀଳାର ତ୍ରୟୋଦଶ ପରିଚ୍ଛେଦ ଚତୁର୍ଦ୍ଦଶ ପରିଚ୍ଛେଦ ଦୁଇଟା ପରିଚ୍ଛେଦ ଆପଣ ପଢ଼ିନେବେ, ବହୁତ ପ୍ରାୟ 300-400 ପୟାର ଅଛି ସେଇଠି, ପଢ଼ିଲେ ଆପଣ ଜାଣିବେ। ତ ସେଇଠି ଯମରାଜ ଆଶ୍ଚର୍ଯ୍ୟ ହେଉଛନ୍ତି, ଏମାନେ ତ ସବୁ କ୍ଷମା ମାଗିଛନ୍ତି, ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି। ସେଇଠି ଚିତ୍ରଗୁପ୍ତ କହିଛନ୍ତି ନା ଏମିତି, ତ ଯମରାଜ ଦେଖିକି ସେଠି ମୂର୍ଚ୍ଛିତ ହେଇଯାଇଛନ୍ତି। ଯମରାଜ ମୂର୍ଚ୍ଛିତ ହେଇଛନ୍ତି, ସମସ୍ତେ ଆସିକି ଯମରାଜଙ୍କ କାନ ପାଖରେ ସବୁ କୀର୍ତ୍ତନ କରିଛନ୍ତି। କୀର୍ତ୍ତନ କଲାପରେ ଯମରାଜ ପୁଣି ଉଠିଛନ୍ତି, ତାପରେ ଜଗାଇ ମାଧାଇଙ୍କୁ ଉଦ୍ଧାର ଦେଖିକି ସମସ୍ତେ, ଦେଖନ୍ତୁ ବ୍ରହ୍ମାଣ୍ଡର ସବୁ ଉନ୍ନତ ଅଧିକାରୀମାନେ ସମସ୍ତେ ସ୍ୱୀକାର କରିଛନ୍ତି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ କହିବା ତାତ୍ପର୍ଯ୍ୟ, ସମସ୍ତେ ସ୍ୱୀକାର କଲେ। କାରଣ ଦୁଇ ଅଛନ୍ତି, ଦୁଇ ଦସ୍ୟୁ ଦୁଇ ମହା ଭାଗବତ କରି ଗଣେର ସହିତ ନାଚେ ଗୌରାଙ୍ଗ ଶ୍ରୀ ହରି, ଅଲଗା ଯୁଗରେ ହେଇଛି ନା ଏଇଟା, ମହାଭାଗବତରେ ପରିଣତ କରିବା କ'ଣ ସହଜ ନା, ଦୁଇ ଜଣ ଦୁଇ ମହାଭାଗବତରେ ପରିଣତ ହେଇଛନ୍ତି। ଏବଂ ଶେଷରେ କ'ଣ ହେଇଛନ୍ତି, କ'ଣ ହେଲା ଶେଷରେ, ଏମାନେ ଯେତେବେଳେ ନୃତ୍ୟ କରୁଛନ୍ତି, ସେ ସମୟରେ କିଏ କିଏ ନୃତ୍ୟ କରୁଛନ୍ତି ଦେଖନ୍ତୁ, ମାନେ ଏ ନାମ ମହିମାକୁ କୀର୍ତ୍ତନ କରିକି ଯମରାଜ, ଚିତ୍ରଗୁପ୍ତ, ଶିବଜୀ, କାର୍ତ୍ତିକ, ଗଣେଶ, ବ୍ରହ୍ମା, କଶ୍ୟପ, କର୍ଦ୍ଦମ, ଦକ୍ଷ, ମନୁ, ଭୃଗୁ, ଦେବର୍ଷି ନାରଦ, ଶୁକଦେବ, ଇନ୍ଦ୍ରଦେବ, ଚନ୍ଦ୍ର, ସୂର୍ଯ୍ୟ, ପବନ, କୁବେର, ବହ୍ନି, ବରୁଣ, ସମସ୍ତ ଲୋକପାଳ, ସମସ୍ତ ଦେବତାଗଣ, ଅନନ୍ତଦେବ, ଗରୁଡ଼ ସମସ୍ତେ ନୃତ୍ୟ କରିଛନ୍ତି। ତାହେଲେ କୁହନ୍ତୁ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ହେଇଛି କି ନାହିଁ। ଏମାନେ ସମସ୍ତେ ନୃତ୍ୟ କରିଛନ୍ତି, କେମିତି ନୃତ୍ୟ କରିଛନ୍ତି ଆପଣ ଶୁଣିଲେ ସେସବୁ ବହୁତ ଆସ୍ୱାଦନୀୟ, ତଥାପି ଦୁଇ ତିନିଟା ଆମେ ଶୁଣିବା କେମିତି ନାଚୁଛନ୍ତି ଦେଖନ୍ତୁ। ନାଚେ ପ୍ରଭୁ ଶଙ୍କର ହୈୟା ଦିଗମ୍ବର, ନାଚେ ପ୍ରଭୁ ଶଙ୍କର ହୈୟା ଦିଗମ୍ବର, କୃଷ୍ଣ ବେଶେ ବସନ ନା ଜାନେ, କୃଷ୍ଣ ବେଶେ ବସନ ନା ଜାନେ, ବୈଷ୍ଣବେର ଅଗ୍ରଗଣ୍ୟ ଜଗତ କର ଏ ଧନ୍ୟ, ବୈଷ୍ଣବେର ଅଗ୍ରଗଣ୍ୟ ଜଗତ କର ଏ ଧନ୍ୟ, କହିଆ ତାରକ ରାମ ନାମେ, କହିଆ ତାରକ ରାମ ନାମେ, ଶିବ ନାଚେ ମହାନନ୍ଦେ ଜଟାଓ ନାହିଁ କବାନ୍ଧେ, ନାଚେ ମହାନନ୍ଦେ ଜଟାଓ ନାହିଁ କବାନ୍ଧେ, ଦେଖି ନିଜ ପ୍ରଭୁର ମହିମା, କାର୍ତ୍ତିକ ଗଣେଶ ନାଚେ
সর পাছে পাছে হাতি ক গণেশ নাচে মহেশ্বর পাছে পাছে সুমরিয়া কারুণে রসীমা সুমরিয়া কারুণে রসীমা
কেমিতি নাচুছন্তি সব দেখ জগায় মাধ্যমে উদ্ধার দেখি সমস্ত নাচুছন্তি কিভাবে নাচে প্রভু শঙ্কর হইয়া দিগম্বর শঙ্কর নাচুছন্তি নাচি 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 দিগম্বর হইগলে মানে যাহা পিঁধিলে সে তার খসি চালি যাইছে কৃষ্ণ আবেশে বসন না জানে কৃষ্ণ আবেশে দেখ নাম সংকীর্তন পরম বিজয় দেশ কৃষ্ণ সংকীর্তন কৃষ্ণ আবেশে বসন চালিগলা সেটা বি তাঁর কোনো জ্ঞান নাই জাঁপার না বুঝিপার না বৈষ্ণবের অগ্রগণ্য জগত করে ধন্য কহিয়া তারক রাম নাম বৈষ্ণবের অগ্রগণ্য বৈষ্ণবান যথাসম্ভব জগত করিয়া ধন্য সে জগতকে ধন্য করছেন না কোণ নৃত্য কীর্তন করছেন কিভাবে কহিয়া তারক রাম নামে তারক রাম নাম হরেকৃষ্ণ মহামন্ত্র নাম করিকি খালি বস্ত্র খসিনি বস্ত্র তো কুহ পিঁধিলে যা আছে খালি সেটা খসিনি আপন হয়েছি শিব নাচে মহানন্দে জটাও না বাঁধে জটা বি খোলি যাইছে তাপরে তো জ্ঞান নাই মানে ভাবটা কিভাবে আর পরম বৈষ্ণব না শিবজী শিবজী এভাবে নৃত্য করছেন মহাপ্রভুঙ্কর নাম সংকীর্তন গান করি দেখুছেন মহাপ্রভুঙ্কর কৃপা দেখছেন শিব নাচে মহানন্দে জটাও না বাঁধে দেখি নিজ প্রভুর মহিমা নিজ প্রভুঙ্কর মহিমা দেখিকি জটা মধ্যে বাঁধু না সে নৃত্য করছেন তাঁক পছরে কার্তিক গণেশ নাচে মহেশ্বর পাছে পাছে বাপা এত নাচলে পুয়া রইবে না বাহাঘরে দেখুছেন মদ পিকি ডেউছেন সমস্তে সে যদি সামান্য গোটে কোণ গোটে গোটে কোণ তাৎকালিক কিছু গোটে সুখপ্রাই সে ডেউছেন এই তো প্রেমরে নাচুক অসুবিধা কোণ আছে সেদিন আমার যে নৃত্যটা গোটে ভক্তি ভক্তি গোটে নৃত্য গোটে ভক্তির অঙ্গ ভাগতমরে আছে তেমন সাধারণ লোকটা বুঝিপারতি না সে কোণ বাবুজা খালি ডেউছেন অরুণ ডালা পকাইকি হজম তো হোনি ডেইকি খালি ছাত ফটাউছেন যে ভাব সে সাধারণ লোক কু শুছি এটা মুছি বলে কুছি মো পূর্বাশ্রম লাগে মতো এভাবে মো কথা শুনেছি কিছু দিন যাই শুনেছি কিছু কাম নেই ইস্কনরে খালি ভালো অরুণ ডালা পকাই দে সন্ধ্যাবেলা সে খালি ডেউছেন সে মতো জন কে মানে বহুত গুলো শিক্ষিত ব্যক্তি অবে সে অনেক কহিলেন কিন্তু তা কহিলে কিছু বুঝবে না সে ভক্তির মহিমা ভক্তির যে গোটে নৃত্য গোটে অঙ্গ তা কোণ কি বুঝবে না তা প্রভুবাদ ভাবে ফিলোসফি করলে হব কিন্তু মুপারি সে বহু বড় সে সিনিয়র হবে সে আমার কলেজর প্রিন্সিপাল তা কহবনি আমার ঘর পাখর যে কলেজ আছে সে কলেজর সে প্রিন্সিপাল সে কথা কে কেছি যদি আমি সাং ভি মিশু সি খেলা বোলা সাং মোট সে বয়সর বড় কিন্তু গোটে সাং ভি সেদিন সে মতো থটা পরি আসে মুছি কহিলেন কহিলে কোণ লাভ সে বুঝবে না সে বুঝবে না কহি কিছু ফাইদা নাই সে ভাবতে কোণ কি এ বাজি খালি অরুণ ডালা পকি খালি ডেউজ আমি কোণ শিবজী নাচুন সেটা তুমি কৌ না শিবজী তাণ্ডব নৃত্য করছেন তুমি তাকে সেটা দেখিপারল সমস্ত নৃত্য করছেন দেখুন শিব নাচে মহানন্দে জটাও না বাঁধে দেখি নিজ প্রভুর মহিমা কার্তিক গণেশ নাচে মহেশ্বর পাছে পাছে সুমরিয়া করুণার সীমা কারুণ্যর সীমা মহাপ্রভুঙ্কর করুণা সীমা এটাকে স্মরণ করি সে নৃত্য করছেন আচ্ছা আউ কি নাচুছেন তাপরে দেখুন কি নাচুছেন সাধারণ লোক ভাবছেন বাবাজি ডেউছেন বাবাজি ডেউ কেতে উন্নত অধিকার ডেউছেন নাচ হে চতুরা নন ভক্তি যার প্রাণ ধন নাচ হে চতুরা নন ভক্তি যার প্রাণ ধন লই আস কল পরিবার
କୈଆସ କଳ ପରିବାର କଶ୍ୟପ କର୍ଦମ ଦକ୍ଷ ମନୋଭୃଗୁ ମହାମୁଖ୍ୟ କଶ୍ୟପ କର୍ଦମ ଦକ୍ଷ ମନୋଭୃଗୁ ମହାମୁଖ୍ୟ ପାଛେ ନାଚେ ସକଲ ବ୍ରହ୍ମାର ସକଲ ବ୍ରହ୍ମାର
ଶିବଜୀ ଗଣେଶ କାର୍ତ୍ତିକ ଯମରାଜ ଚିତ୍ରଗୁପ୍ତ ଏମାନଙ୍କ କଥା ଶୁଣିଲେ ତାଙ୍କ ପଛରେ ନାଚେ ଚତୁରାନନ ଚତୁରାନନ ବ୍ରହ୍ମା ବ୍ରହ୍ମା ବି ନାଚୁଛନ୍ତି ନାଚେ ଚତୁରାନନ ଭକ୍ତି ଯାହାର ପ୍ରାଣଧନ ଯାହାର ପ୍ରାଣଧନ ହେଉଛନ୍ତି ଭକ୍ତି ଏକା ନାଚୁନାହାନ୍ତି ଲୟା ସକଳ ପରିବାର ତାଙ୍କ ପରିବାର ସହିତ ସମସ୍ତେ ନେଇକି ନାଚୁଛନ୍ତି କଶ୍ୟପ କର୍ଦମ ଦକ୍ଷ ମନୁ ଭୃଗୁ ମହାମୁଖ୍ୟ ପାଛେ ନାଚେ ସକଲ ବ୍ରହ୍ମାର ବ୍ରହ୍ମାଙ୍କ ପଛେ ପଛେ ଏମାନେ ସବୁ ନାଚୁଛନ୍ତି ଆଚ୍ଛା ସେଠି କ'ଣ ବାହାର ପ୍ରୋସେସନ୍ ଯାଉଥିଲେ ନା କ'ଣ ସବୁ ନାଚୁଛନ୍ତି ସାଧାରଣ ଲୋକ ଯେମିତି ବାହାର ନାଚୁଛନ୍ତି ସେ କ'ଣ ସେ ପ୍ରୋସେସନ୍ ଯାଉଥିଲେ ନାହିଁ ଏଇ କୃଷ୍ଣଙ୍କର ପ୍ରେମଟା କିଭଳି ମହାପୁରୁଷ ପ୍ରେମ ଦେଇଛନ୍ତି ସେ ପ୍ରେମଟା କେମିତି ନାମରେ ସଂଗଠିତ ହେଇଛି ଏଇଟା ଦେଖିକି ମହାପ୍ରଭୁଙ୍କର କାରୁଣ୍ୟର ସୀମାକୁ ଉପଲବ୍ଧି କରି ସେମାନେ ନାଚୁଛନ୍ତି ସମସ୍ତେ ସବୁ ତାପରେ କହୁଛନ୍ତି ସବେ ମହାଭାଗବତ କୃଷ୍ଣ ରସ ମହାମତ ସଭେ କରେ ଭକ୍ତି ଆରାଧନା ସଭେ କରେ ଭକ୍ତି ଅଧ୍ୟାପନା ବେଡ଼ିଆ ବ୍ରହ୍ମାର ପାଶେ କାନ୍ଦେ ଛାଡ଼ି ଦୀର୍ଘଶ୍ୱାସେ ସୁମରିଆ ପ୍ରଭୁର କରୁଣା ପ୍ରଭୁଙ୍କର କରୁଣାକୁ ସ୍ମରଣ କରିକି କ୍ରନ୍ଦନ କରିକି ଦୀର୍ଘଶ୍ୱାସ ଛାଡ଼ିକି ନାଚୁଛନ୍ତି ନୃତ୍ୟଟା ସେୟା ନା ମହାରାଷ୍ଟ୍ର କଥା କହୁ ନଥିଲେ ମହାପୁରୁଷ ନୃତ୍ୟ କରୁଥିଲେ ମହାପୁରୁଷ ନୃତ୍ୟ କରୁଥିଲେ ସେମାନେ କ୍ରନ୍ଦନ କରୁଥିଲେ ନୃତ୍ୟ କରୁଥିଲେ ଏଇଟା ଆମ ଦେହ ହବନି ସାଧାରଣ ଲୋକ ପକ୍ଷରେ ଏଇଟା ହବନି ଏଇଭଳି ସବେ ମହାଭାଗବତ ସବୁ ମହାଭାଗବତ ମାନେ କୃଷ୍ଣରସ ମହାମତ କୃଷ୍ଣରସର ମହାମତ ସଭେ କରେ ଭକ୍ତି ଅଧ୍ୟାପନା ଭକ୍ତି ଅଧ୍ୟାପନା କରନ୍ତି ବେଡ଼ିଆ ବ୍ରହ୍ମାର ପାଶେ ବ୍ରହ୍ମା ପାଖରେ ଚାରିପଟେ ଘେରିକି କାନ୍ଦେ ଛାଡ଼ି ଦୀର୍ଘଶ୍ୱାସେ ଦୀର୍ଘଶ୍ୱାସରେ କାନ୍ଦିକି ସେମାନେ ଏଭଳି ମହାପ୍ରଭୁଙ୍କର କରୁଣାକୁ ବିଚାର କରୁଛନ୍ତି ବିଚାର କରିକି ନାଚୁଛନ୍ତି ଆଉ କିଏ ନାଚୁଛନ୍ତି ଆଉ ଦୁଇ ତିନିଟି ପ୍ରକାର ଶୁଣି କଥା ବିଷୟ କାରଣ ଏଇଟା ଆଜି ସାରିବା ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ଆସନ୍ତାକାଲି ସେକେଣ୍ଡ ଶ୍ଳୋକ ଆରମ୍ଭ ହେବ କେତେ ଗୋଟେ ଶ୍ଳୋକ 19:4-19:5 ହେଇଗଲା 19 ଆରମ୍ଭ ହେଇଥିଲା ବୋଧେ ଆରମ୍ଭ ହେଇଥିଲା 19 ଆଜି ତ 19:5 ଆଜି ଏଇଟା ସାରିବା ପୁଣି ସେକେଣ୍ଡ ଶ୍ଳୋକ ଯିବା ଆଉ କିଏ ନାଚୁଛନ୍ତି
ଚୈତନ୍ୟର ପ୍ରିୟ ଭୃତ୍ୟ ସୁକଦେବ କରେ ନୃତ୍ୟ ଚୈତନ୍ୟର ପ୍ରିୟ ଭୃତ୍ୟ ସୁକଦେବ କରେ ନୃତ୍ୟ ଭକ୍ତିର ମହିମା ସୁକ ଜାନେ ଭକ୍ତିର ମହିମା ସୁକ ଜାନେ ଲୋଟାଇଆ ପଡ଼େ ଧୂଳି ଜଗାଇ ମାଧାଇ ବୋଲି ଲୋଟାଇଆ ପଡ଼େ ଧୂଳି ଜଗାଇ ମାଧାଇ ବୋଲି କରେ ବହୁ ଦଣ୍ଡ ପରିଣାମେ କରେ ବହୁ ଦଣ୍ଡ ପରିଣାମେ
କିଏ ନାଚୁଛନ୍ତି ଏଠି କହିଲେ ଚୈତନ୍ୟର ପ୍ରିୟ ଭୃତ୍ୟ ସୁକଦେବ କରେ ନୃତ୍ୟ ସୁକଦେବ ଗୋସ୍ୱାମୀ ସୁକଦେବ ଗୋସ୍ୱାମୀ କେଉଁଠି ନାଚିବା କିଏ ଶୁଣିଥିଲେ କେଉଁଠି କିନ୍ତୁ ମହାପ୍ରଭୁଙ୍କ କରୁଣାକୁ ଦର୍ଶନ କରି ସିଏ ନାଚିଛନ୍ତି ଯିଏ ଦୌଡ଼ିକି ପଳେଇ ଯାଇଥିଲେ ଆମେ ଆଲୋଚନା କରିଥିଲେ ନା ଯିଏ କ'ଣ ପ୍ରକଟ ହେବା ସମୟରୁ ହିଁ ଦୌଡ଼ିକି ପଳେଇ ଯାଇଥିଲେ ବ୍ରହ୍ମକୁ ଧ୍ୟାନ କରିବା ପାଇଁ କିନ୍ତୁ ସିଏ ଭଗବାନଙ୍କର କରୁଣାକୁ ଦେଖିକି ସିଏ ବି ନୃତ୍ୟ କରୁଛନ୍ତି ଭକ୍ତିର ମହିମା ସୁଖ ଜାଣେ ସୁଖ ଜାଣିଛନ୍ତି ନା ଭକ୍ତିର ମହିମା ପୁଣି ଖାଲି ନାଚୁନାହାନ୍ତି ତାଙ୍କ ଅବସ୍ଥା ଦେଖନ୍ତୁ କ'ଣ ଲୋଟାଇଆ ପଡ଼େ ଧୂଳି ଜଗାଇ ମାଧାଇ ବୋଲି କରେ ବହୁ ଦଣ୍ଡ ପରିଣାମ ଧୂଳି ଲୁଟିକି ପୁରା ତଳେ ଗଡ଼ି ଯାଉଛନ୍ତି ସୁଖଦେବ ଗୋସ୍ୱାମୀ ଆଉ ଦଣ୍ଡ ପରିଣାମ କରୁଛନ୍ତି ଦଣ୍ଡ ପ୍ରଣାମ ସୁଖଦେବ ଗୋସ୍ୱାମୀ ଦଣ୍ଡ ପ୍ରଣାମ କରୁଛନ୍ତି ସବୁ ମହାଭାଗବତ ମାନେ ନାଚୁଛନ୍ତି ଆଉ କିଏ କିଏ ନାଚୁଛନ୍ତି? ନାଚେ ଇନ୍ଦ୍ର ସୁରେଶ୍ୱର ମହାବୀର ଚକ୍ରଧର ମହାବୀର ବଜ୍ରଧର ଆପଣାରେ କରେ ଅନୁତାପ ସହସ୍ର ନୟନେ ଧାର ଅବିରତ ଅବିରତ ବହେ ଯାର ସଫଳ ହୋଇଲ ବ୍ରହ୍ମ ସାପ। ନାଚେ ଇନ୍ଦ୍ର ସୁରେଶ୍ୱର, ସୁରେଶ୍ୱର ଦେବତାମାନଙ୍କର ଈଶ୍ୱର ସେ ଇନ୍ଦ୍ର ରାଜା, ମହାବୀର ବଜ୍ରଧର ବଜ୍ରଧାରୀ ଇନ୍ଦ୍ର ସିଏ ବି ନାଚୁଛନ୍ତି। ଏମାନେ ଯେତେବେଳେ ନାଚୁଛନ୍ତି ବ୍ରହ୍ମା ଆଉ ଶିବଜୀ ସୁଗଦେବ ଗୋସ୍ୱାମୀ ଭୃଗୁ ଏମାନଙ୍କ କଥା ଶୁଣିଲେ ଆଉ ଇନ୍ଦ୍ର ତ ତାଙ୍କଠୁ ଆହୁରି କ'ଣ ନିମ୍ନ ସ୍ଥିତିରେ ଅଛନ୍ତି। ତ ନାଚେ ଇନ୍ଦ୍ର ସୁରେଶ୍ୱର ମହାବୀର ବଜ୍ରଧର ଆପଣାରେ କରେ ଅନୁତାପ, ନିଜେ ଅନୁତାପ କରୁଛନ୍ତି। ଅନୁତାପ ଶବ୍ଦର ବହୁତ ଅର୍ଥ ଅଛି, କାହିଁକି ଅନୁତାପ କରୁଥିଲେ ତାର ବ୍ୟାଖ୍ୟା ବହୁତ ତାକୁ କହିବା ପାଇଁ ଯାଉନି। ଏବଂ ସହସ୍ର ନୟନେ ଧାର ଅବିରତ ବହେ ଯାର ସଫଲ ହୋଇଲ ବ୍ରହ୍ମ ସାପ। ସହସ୍ର ନୟନ ଇନ୍ଦ୍ରଙ୍କର ସହସ୍ର ଚକ୍ଷୁ ନା, ସହସ୍ର ନୟନରୁ ଅବିରତ ତାଙ୍କର କ'ଣ ଲୋତକ ନିର୍ଗତ ହେଉଛି, ପ୍ରେମାଶ୍ରୁ, ପ୍ରେମାଶ୍ରୁ ନିର୍ଗତ ହେଉଛି ସହସ୍ର ନୟନରୁ। ଏବଂ ବିଚାର କରୁଛନ୍ତି ସଫଳ ହୋଇଲ ବ୍ରହ୍ମ ସାପ, ମୋତେ ଯେଉଁ ଅଭିଶାପଟା ଲାଗିଥିଲା ଯେଉଁ ସହସ୍ର ନୟନ ହେଇଯାଇଛି ଏଇଟା ସଫଳ ହେଲା ଆଜି। କାହିଁକି ଏ ସହସ୍ର ନୟନରେ ଆଜି ମୁଁ ଦେଖିଲି ମହାପ୍ରଭୁଙ୍କର କରୁଣାଟା କ'ଣ। ଜଗାଇ ମାଧେ ଭଳି ବ୍ୟକ୍ତି ମଧ୍ୟ ନାମ ସଂକୀର୍ତ୍ତନ ମାଧ୍ୟମରେ ପ୍ରେମ ପ୍ରାପ୍ତ ହୋଇପାରନ୍ତି, ବରଂ ବିଜେତେ ଶ୍ରୀକୃଷ୍ଣ ସଂକେତ। ତେଣୁ ମହାପ୍ରଭୁ ଏଭଳି ପ୍ରେମ ଦେଇଛନ୍ତି। ଆଚ୍ଛା ଆଉ କିଏ ନାଚିଛନ୍ତି? ନାଚେ ସବ ଦେବ ଗଣ ସବେ ଉଲ୍ଲସିତ ମନ, ନାଚେ ସବ ଦେବ ଗଣ ସବେ ଉଲ୍ଲସିତ ମନ, ଛୋଟ ବଡ଼ ନା ଜାନେ ହରି ସେ, ଛୋଟ ବଡ଼ ନା ଜାନେ ହରି ସେ, କତ ହୟ ଠେଲା ଠେଲି ସବୁ ସବେ କୁତୁହଳି, କତ ହୟ ଠେଲା ଠେଲି ସବୁ ସବେ କୁତୁହଳି, ନୃତ୍ୟ ସୁଖ ଖୁସିର ଆବେଶ, ନୃତ୍ୟ ସୁଖ କୃଷ୍ଣର ଆବେଶ। ନାଚେ ସବ ଦେବଗଣ ସବେ ଉଲ୍ଲସିତ ମନ, ସବୁ ଦେବତାମାନେ ଉଲ୍ଲସିତ ମନରେ ସମସ୍ତେ ନାଚୁଛନ୍ତି। ଇନ୍ଦ୍ର ନାଚିଲେଣି ତ ଆଉ ଦେବତାମାନେ ରହିବେ ନା, ସବୁ ଦେବତା ନାଚୁଛନ୍ତି। ଛୋଟ ବଡ଼ ନା ଜାନେ ହରି ସେ, ଆନନ୍ଦରେ ଛୋଟ ବଡ଼ କେହି ବିଚାର କରିପାରୁନାହାନ୍ତି, ସେ ଭାବ ଭେଦଭାବ ନାହିଁ। କତ ହୟ ଠେଲା ଠେଲି ତବୁ ସବେ କୁତୁହଲି, ଠେଲା ଠେଲି ପୁରା ଆନନ୍ଦ ପ୍ରେମ, ଏହା ନୁହେଁ ଯେ ଆମେ ଯେମିତି ଠେଲା ଠେଲି ହେଉଛେ କାହାକୁ ଧକା ମାରିସାରିଲାଣି କି କିଏ କଚଡ଼ା ହେଇପଡ଼ିଲାଣି, ସେଇଟା ନାହିଁ, ସେମିତି ନାହିଁ। ପ୍ରେମରେ ପ୍ରେମରେ ଯେଉଁ ଠେଲା ଠେଲିଲାଣି ସେଇଟା ତାମାନେ ମୁଁ ଏଇଟା ନିନ୍ଦା କରୁନି କାହାକୁ, କିନ୍ତୁ ଆମର ଏ ଯେଉଁ ଠେଲା ଠେଲି ଦ୍ୱାରା ଆଘାତ ହେଇଯାଉଛି, ସେମାନଙ୍କର ଆଘାତ ନାହିଁ। ମୁଁ ତ ଖାଇଛି ଥରେ, ମୁଁ ଦଣ୍ଡା ବାଜିଲା ଚାରି ଦିନ ପର୍ଯ୍ୟନ୍ତ ହାତ ଉଠିଲାନି ଆଉ। ତ କତ ହେ ଠେଲା ଠେଲି ତବୁ ସବୁ କୁତୁହଲି, ନୃତ୍ୟ ସୁଖ କୃଷ୍ଣର ଆବେଶ, ନୃତ୍ୟ ସୁଖ କୃଷ୍ଣଙ୍କର ଆବେଶରେ, କୃଷ୍ଣଙ୍କ ଆବେଶରେ ନୃତ୍ୟ ସୁଖ। ଆମେ କ'ଣ ନୃତ୍ୟ ସୁଖ ନା, ସୁଖ କ'ଣ ପ୍ରକୃତରେ ଆମେ ସୁଖ ପାଉନେ, ସୁଖ ଯଦି ପାଉଥାନ୍ତେ ତ ସମସ୍ତେ ନିଅନ୍ତେ, ଜଣକୁ ମରା ହେ ଉଠ ଯା ନାଚ ନାଚ ଟିକେ ନା, ତାକୁ ଠେଲିଲା ପରେ ସେ ନାଚିବ, ଅବଶ୍ୟ ଏଇଟା ଭଲ ମନ୍ଦ ନୁହଁ, ସେଇଟା ଭଲ, କମସେ କମ୍ ସେ ନାଚୁ ନାଚିବା ତ ଦରକାର ନା, ମହାରେ ସେଦିନ ସମସ୍ତେ ନଚାନ୍ତି, ନାଚ ନାଚ ନାଚ, ଏଇଟା ଭକ୍ତିଟା ନୃତ୍ୟଟା ଭକ୍ତି ପ୍ରକୃତରେ। ଇଏ ଗୋଟେ ହେଉଛି କ'ଣ ନିରପରାଧ ସେବା, ଜାଣିଛନ୍ତି ନା, ଭଗବାନଙ୍କ ସାମ୍ନାରେ ନୃତ୍ୟ କରିବା ହେଉଛି ନିରପରାଧ ସେବା, ଅପରାଧ କିଛି ନାହିଁ ନା। କିନ୍ତୁ ଯଦି ନୃତ୍ୟ କରୁ କରୁ ଯଦି କାହାକୁ ଧକା ମାରିଛି ପଡ଼ିଗଲା ମାନେ ଅପରାଧ ହେବ, ପ୍ରେମରେ ଧକା ଅଜାଣତରେ ବାଜିଲେ ସେଇଟା ଅଲଗା କଥା। ଆମେ ପ୍ରେମରେ ନୃତ୍ୟ କରୁଛୁ, ନୃତ୍ୟ କରି ଯଦି ତାଙ୍କୁ ବାଜିଲା ସେଇଟା ଅଲଗା କଥା, ନଚେତ ଆମେ କୀର୍ତ୍ତନ କରୁଥିବା ଅନୁମାନେ ଆଘାତ ପାଉଥିବେ, ସେଠି ଭଗବାନ ଖୁସି ହେବେନି। ଆମେ ଭଗବାନଙ୍କ ପ୍ରୀତ୍ୟର୍ଥ ନାଚୁଛେ ନା, ନୃତ୍ୟ କେମିତି କରିବେ ତାର ବି ସବୁ ବିଧି ଅଛି, ନୃତ୍ୟର ସବୁ କଳା ଅଛି ନା, ସେ ହିସାବ ନୃତ୍ୟ କରିବା ଉଚିତ, ଛାଡ଼ନ୍ତୁ। ତ ଏମାନେ ସମସ୍ତେ ଏଭଳି କୃଷ୍ଣଙ୍କ ଆବେଶରେ ସମସ୍ତେ ଏଭଳି ନୃତ୍ୟ କରୁଛନ୍ତି। ଏବଂ ଶେଷ ପଦ ଶୁଣି କଥା ବିଶ୍ରାମ ଦେବା, କେଉଁ କେଉଁ ଲୋକରେ ଏମାନେ ତ ସବୁ ନୃତ୍ୟ କରୁଥିଲେ, କେଉଁ କେଉଁ ଲୋକରେ ସେ ନୃତ୍ୟ ହେଉଥିଲା?
ସତ୍ୟଲୋକ ଆଦି ଜିନି ଉଠିଲା ମଙ୍ଗଳ ଧ୍ୱନି ସତ୍ୟଲୋକ ଆଦି ଜିନି ଉଠିଲା ମଙ୍ଗଳ ଧ୍ୱନି ସ୍ୱର୍ଗ ମତ୍ୟ ପୁରିଲ ପାତାଳ ସ୍ୱର୍ଗ ମତ୍ୟ ପୁରିଲ ପାତାଳ ବ୍ରହ୍ମ ଦୈତ୍ୟ ଉଦ୍ଧାର ବଇ ନାହିଁ ସୁନିଆର ବ୍ରହ୍ମ ଦୈତ୍ୟ ଉଦ୍ଧାର ସୁନିଆର ପ୍ରକଟ ଗୌରାଙ୍ଗ ଠାକୁରାଲ ପ୍ରକଟ ଗୌରାଙ୍ଗ ଠାକୁରାଲ
ଚଉଦ ଲୋକ ଭିତରେ ପୁରା କୀର୍ତ୍ତନ ଧ୍ୱନି ଉଠିଛି, ସମସ୍ତେ ନୃତ୍ୟ କରୁଛନ୍ତି। ଦେଖନ୍ତୁ ସତ୍ୟଲୋକ ଆଦି ଜିନି ଉଠିଲା ମଙ୍ଗଳ ଧ୍ୱନି ସ୍ୱର୍ଗ ମର୍ତ୍ୟ ପୁରିଲ ପାତାଳ। ସ୍ୱର୍ଗ ମର୍ତ୍ୟ ପାତାଳ ସବୁଆଡ଼େ ଏ କୀର୍ତ୍ତନ ଧ୍ୱନି ଉଠିଛି। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ସଂକୀର୍ତ୍ତନ ଯଜ୍ଞର ଜୟ ହେଉ। ମହାପ୍ରଭୁ କହିଲେ ଦେଖନ୍ତୁ ଜୟ କରିଛନ୍ତି ନା, ସମସ୍ତେ ସବୁ ଲୋକରେ ସମସ୍ତେ ନୃତ୍ୟ କରୁଛନ୍ତି ଆନନ୍ଦରେ, କୃଷ୍ଣ ଆବେଶରେ ମହାପ୍ରଭୁଙ୍କ କରୁଣାକୁ ଉପଲବ୍ଧି କରୁଛନ୍ତି, ଦେଖୁଛନ୍ତି, ଦେଖି ସବୁ ନୃତ୍ୟ କରୁଛନ୍ତି। ବ୍ରହ୍ମ ଦୈତ୍ୟ ଉଦ୍ଧାର ବୈ ନାହିଁ ଶୁଣିଆର, ଏ ବ୍ରହ୍ମ ଦୈତ୍ୟ ଏମାନେ ଉଦ୍ଧାର ପାଇଗଲେ ଏମିତି ଆମେ କେଉଁଠୁ ଶୁଣିନଥିଲୁ ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରକଟ ଗୌରାଙ୍ଗ ଠାକୁର, ଗୌରାଙ୍ଗ ଠାକୁର ଚୈତନ୍ୟ ମହାପ୍ରଭୁ ପ୍ରକଟ ହେଇକି ଏଇଟା କରିଛନ୍ତି। ଆଉ ମହାପ୍ରଭୁ ଆସିଛନ୍ତି ପ୍ରକଟ ହେଇକି ଜଗତକୁ ଆସିଛନ୍ତି କ'ଣ ପାଇଁ, କେବଳ ଏଇ ଜିନିଷ ଦେବା ପାଇଁ। ହରିନାମ ସଂକୀର୍ତ୍ତନ, ହରେ ନାମ ହରେ ନାମ ହରେ ନାମ ଏବ କେବଳ କଳୌ ନାସ୍ତେବ 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 ଗତିରମ୍ୟଥା, କୌଣସି ଉପାୟ ନାହିଁ। ବ୍ରହ୍ମାଣ୍ଡର ସମସ୍ତେ ନାମ କରୁଛନ୍ତି, କିନ୍ତୁ କଳିଯୁଗରେ ଦେଖନ୍ତୁ ମହାପ୍ରଭୁ ଆସିଲେ ଏଇଠିକି ନାମ ଆମକୁ ଦେଇଛନ୍ତି, କିନ୍ତୁ ମଣିଷମାନଙ୍କର ଏତିକି ମଧ୍ୟ ବୁଦ୍ଧି ବିକଶିତ ହେଉନି, ବୁଝିପାରୁନାହାନ୍ତି ନାମଟା ସାର ବସ୍ତୁ। ନାମ କରିବା ହେଉଛି ଜୀବନର ମୁଖ୍ୟ କାର୍ଯ୍ୟ, ଏଇଟାକୁ ବୁଝିପାରୁନାହାନ୍ତି ଆଉ କ'ଣ କୁହାଯିବ। ସେଇଥି ଆମେ ସେଦିନ ଶୁଣିଥିଲେ ନା ନାରଦମୁନି ଯାହା କହୁଥିଲେ, ସୁଲଭଂ ଭଗବତ ନାମ ଜିହ୍ୱାଚ ବଶବର୍ତ୍ତିନୀ ତଥାପି ନରକଂ ଯାଆନ୍ତି କିମ୍ ଆଶ୍ଚର୍ଯ୍ୟ ଅତଃ ପରମ। ଭଗବାନଙ୍କ ନାମ ହେଉଛି ସୁଲଭ, ଜିହ୍ୱା ହେଉଛି ନିଜର ବଶବର୍ତ୍ତୀ। ନାମ କରିବା ପାଇଁ ନିଜ ଜିହ୍ୱା ହିଁ ବ୍ୟବହାର କରିବା ନା ଭଡ଼ା ଆଣିବା, ଜିହ୍ୱା ବାପା ଟିକେ ଜିହ୍ୱାଟା ଦେଲୁ ମୁଁ ନାମ କରି କହୁଛି କି ନା, ଭଡ଼ା ଆଣିକି ନାମ କରା ହେଉନି, ନିଜ ଜିହ୍ୱାରେ ନାମ କରିବେ ତଥାପି ନରକଂ ଯାଆନ୍ତି, ତଥାପି ନାମ ନ କରି ନରକକୁ ଯାଉଛନ୍ତି, ଆଠୁ ଆଶ୍ଚର୍ଯ୍ୟ କ'ଣ ଅଛି। ସେଥିପାଇଁ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ସଂକୀର୍ତ୍ତନ ଯଜ୍ଞର ଜୟ ହେଉ। ତେବେ ସେ ସଂକୀର୍ତ୍ତନ ଯଜ୍ଞର ଜୟ ସର୍ବତ୍ର ମହାପ୍ରଭୁ ଆସିକି ଘୋଷଣା କରିଛନ୍ତି, ଆଉ ସବୁ ସମୟରେ ଏ ସଂକୀର୍ତ୍ତନ ଯଜ୍ଞର ଜୟ ହିଁ ହେବ ସାର୍ବକାଳିକ, ଆଉ ବିଶେଷ କରି କଳିଯୁଗରେ। ତେଣୁ ଯେଉଁମାନେ ସଂକୀର୍ତ୍ତନ ଯଜ୍ଞରେ ନିଜକୁ ସାମିଲ କରିଛନ୍ତି ସେମାନେ ବହୁତ ବଡ଼ ଭାଗ୍ୟବାନ, ଆଉ ଯେଉଁମାନେ ଆରମ୍ଭ କରିନାହାନ୍ତି ସେମାନେ ଆରମ୍ଭ କରିବା ଉଚିତ, ଯେଉଁମାନେ ଯୁକ୍ତ ହୋଇଛନ୍ତି ସେମାନେ ସଦସ୍ୟତ ନାମ କରିବା ଉଚିତ। ତେବେ ଏତିକି କହି ଆଜିର ବାଣୀକୁ ଏଠାରେ ବିଶ୍ରାମ ଦେବା, ଆସନ୍ତାକାଲି ଆଲୋଚନା ହେବେ ଦ୍ୱିତୀୟ ଶ୍ଳୋକ, ଦ୍ୱିତୀୟ ଶ୍ଳୋକ ଆସନ୍ତାକାଲିଠୁ ଆରମ୍ଭ ହେବ। ହଁ ଠିକ୍ ଅଛି, ପୁଣି ଅଲଗା ସମୟରେ ପୁଣି କୁହାଯାଇଥିଲା ଦୁଇଟି ଯାକ ପରିପୂରକ, ତାକୁ ବିଚାର କରିନି, ପରିପୂରକ ପରିପୂରକ ବୋଲି ବି କୁହାଯାଇଛି, ସେଟା ବି କୁହାଯାଇଛି, ତାକୁ ମାନେ ମନେ ପକାଅ, ମନେ ପକେଇ ବୁଝିବା ପାଇଁ ଚେଷ୍ଟା କର, ବୁଝିଯିବ ତାର ସିଦ୍ଧାନ୍ତ ପାଇଯିବ। ସେବା କରିବେ, ବିଗ୍ରହ ସେବା କରିବେ, ମନା କରାଯାଏନି ବିଗ୍ରହ ସେବା କରିବା ପାଇଁ। ଆଜିକାଲି ପ୍ରାକ୍ଟିକାଲି ଯେଉଁ ମାନେ ସମସ୍ୟା ଗୁଡ଼ାକ ଘଟୁଛି ସେ ଦୃଷ୍ଟିରୁ ଆମେ କହୁଛେ, ନହେଲେ ଶାସ୍ତ୍ର ସିଦ୍ଧାନ୍ତ ତ ଗୃହସ୍ଥ ବିଗ୍ରହ ସେବା କରିବେ, ଘରେ ବିଗ୍ରହଙ୍କୁ ରଖିବେ ମନା କରାହେଇନି ତ, ଗୃହସ୍ଥ ଘରେ ବିଗ୍ରହଙ୍କୁ ରଖିକି ସେବା କରିବେ ଏଇଟା ଶାସ୍ତ୍ର ବିଧାନ ଏଇଟା। କିନ୍ତୁ ପ୍ରାକ୍ଟିକାଲି ଆମେ ଦେଖୁଛେ କ'ଣ, ପ୍ରାକ୍ଟିକାଲି ଦେଖୁଛେ ସମସ୍ୟାରେ ପଡ଼ୁଛନ୍ତି, ଭଜନ ସାଧନ କରିପାରୁନାହାନ୍ତି। ତାହେଲେ ଗୁରୁଦେବ ଯେତେବେଳେ ଦୀକ୍ଷା ଦେଲେ ମନ୍ତ୍ର ଦେଲେ ସେ ସମୟରେ କେଉଁ ଜିନିଷଟାକୁ ଅଧିକା ଗୁରୁତ୍ୱ ଦେଇକି କହିଛନ୍ତି କୁହନ୍ତୁ, ବିଗ୍ରହ ସେବାଟାକୁ ଅଧିକା ଗୁରୁତ୍ୱ ଦେଇକି ମାଳା ଦେଇଛନ୍ତି ନା ଜପ କରିବାକୁ ଅଧିକା ଗୁରୁତ୍ୱ ଦେଇ ମାଳା ଦେଇଛନ୍ତି, ବିଚାର କର। ତୁଳନାତ୍ମକ ଭାବେ ଯଦି ବିଚାର କରାଯିବ ତା ନାମ ଜପଟା ଆଗେ ରହିବ ନା, ସେବାଟା ରହିବ, ସେବାଟା ଆଜି ଯେମିତି ଶୁଣିଲେ ସେବାଟା ହେଉଛି ନିତ୍ୟ, କିନ୍ତୁ ସେବା ଭାବ ଆମର ଆସିନି ନା, ନାମଟା କଲେ ସେବା ଭାବଟା ଆସିବ, ସେବା କଲେ ବି ନାମ ଭାବ ଆସିବ, ଦୁଇଟି ଯାକ ପରିପୂରକ ସେଥିପାଇଁ କହିଲା, କିନ୍ତୁ ସାଧନଟା ହେଉଛି ନାମ, ସେବାଟା ହେଉଛି ନିତ୍ୟ, ତେଣୁ ଦୁଇଟି ଯାକ ପରିପୂରକ। କିନ୍ତୁ କଥା ହେଉଛି ପ୍ରାକ୍ଟିକାଲି ଆମେ ଯେଉଁ ସମସ୍ୟାରେ ପଡ଼ୁଛେ ନାମଟା କରିପାରୁନେ, ସେଇଥିପାଇଁ କୁହାଯାଉଛି। ଠିକ ଅଛି, ଆଉ କିଛି ଅଛି? ହଁ, ସ୍ୱାଧ୍ୟାୟରେ ସ୍ୱାଧ୍ୟାୟରେ ଶାସ୍ତ୍ର ବି ହେଇପାରେ। ହଁ, ସ୍ୱାଧ୍ୟାୟ ତ ଜଡ଼ କଥା କୁହା ହବନି, ସ୍ୱାଧ୍ୟାୟରେ ଶାସ୍ତ୍ର ମଧ୍ୟ, ଶାସ୍ତ୍ର ମଧ୍ୟ ସେ ସମୟରେ ବିଶେଷ କରି ଆରତୀ ସମୟରେ, ଆମର ସନ୍ଧ୍ୟା ଯେଉଁ ସମୟଟା ଆରତୀ ସନ୍ଧ୍ୟା ସମୟଟା ସେ ସମୟରେ, ଆଉ ଭୋଜନଟା ତ ପୁରା ସନ୍ଧ୍ୟାଠୁ ଆରମ୍ଭ ହେଲା, ଭୋଜନ କରିବା ଉଚିତ ନୁହଁ ରାତିରେ, ପକ୍ଷୀ ବି ରାତିରେ ଭୋଜନ କରୁନି, ଭୋଜନଟା ସେଥିପାଇଁ ଭୋଜନଟା ବିଧି ରହିଛି ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତ ପୂର୍ବରୁ, ବିଜ୍ଞାନ ବି କହୁଛି, ଏଇଟା ଖାଲି ବେଦ କହୁନି, ଆମେ ସାଧାରଣ ଲୋକମାନେ ଜାଣନ୍ତି ନା, ଭାବନ୍ତି ଆମେ ବହୁତ ଶିକ୍ଷିତ ବହୁତ ବୁଦ୍ଧିମାନ, ପଚାରିଲେ ଡକ୍ଟରମାନଙ୍କୁ, ମୁଁ ଡକ୍ଟରମାନଙ୍କ ସହିତ ମିଶିଛି, ଡକ୍ଟରମାନେ ବି କହିଛନ୍ତି, କହିଛନ୍ତି ହଁ ରାତିରେ ଶୋଇବାର 3-4 ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ, ଶୋଇବା ସମୟରେ ପେଟଟା ଖାଲି ରହିବା ଉଚିତ, ଲୋକ ବୁଝିପାରନ୍ତିନି ଶୋଇବା ସମୟରେ ପୁରା ପେଟେ ଭୋଜନ କରି ଶୋଇ, ଆମେ ବେଳେବେଳେ କରିଦେଉଛୁ, ସେଇଟା ଠିକ୍ ନୁହଁ, ବେଳେବେଳେ ଆମେ ବାହାରେ ସେଇଟା କରୁନୁ, ବାହାରୁ ଯେଉଁ ପ୍ରଚାରକୁ ଯାଉ ବେଳେବେଳେ ସେଇଟା ହୁଏ, ଦିନବେଳେ ସେଇଟା ଚଳିବ, କିନ୍ତୁ ସବୁଦିନ ସେଇଟା ଉଚିତ ନୁହଁ। ସେଥିପାଇଁ ଆହାରେ ଆହାରେ ଯାଏତେ ବ୍ୟାଧି, ହଁ ଆହାର ରୋଗ ହୁଏ। ହରେ କୃଷ୍ଣ, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି।